This sermon, beginning and ending of the Gentile dispensation, was delivered on Sunday evening, January 9, 1955, at Branham Tabernacle in Jeffersonville, Indiana, USA. Ehi susamacharti amanko ati priya bhai tatha bingshatama juga bhavbadi William Marion Branham ko dwara 9 January 1955 ro robibariya sandhyakala re Branham Tabernacle, Indiana, Juktarashtra America prachara karaithila. Odia bhashare andito ei samachar shunantu puni ashirbad labh karantu.
Good evening, friends. I'm very grateful to be here tonight again.
Just lecture a while ago.
I think right around 4 o'clock.
Bandhugana, subha sandhya. Ei sthanare upasthit thibaru mu attyanta rupe krutajna ate. Aaje ratri bela punasya separi ate. Kevala kichhi khana purve ei sthanaku chhadithili. Mu epari vichar kare je charita samayara pakhapakhi mu etharu jaithili.
We went out to see some more friends and got back 5 minutes after 7. Just had to come back down, so I'm kind of having a heart attack yet, Brother Neville.
Tatpare mate koriba kohi thilam. Ketako bandhunku bhetiba pai ammane anyatra jaithilu. Puni 7ta baji 5 minute atikram kala uttare pheri asthilu. Ethaku chali asibaku kebala manastha karithilu. Tenu konosi eka bishoy bastu ku upasthapana koriba pai mu adyavadhi khoja khoji karuchi. Bhai Neville, mutahi koruachi.
Now there is a request that just was called in from someone in Chattanooga, Tennessee, a loved one that was in a wreck 3 weeks ago and is lying unconscious still, and requests prayer here from the church.
Kintu etebele eko prakarara nibedan ku ei matra hasil koriachi, jaha ku datta hoithilam. Tennessee ra Chattanooga ru kahi jane byakti prerana korithile. জনৈক প্রিয়জন ছিলে যিয়ে কি প্রায় 3 সপ্তাহ পূর্বে এক দুর্ঘটনার পড়ে যাইছিলে পুনি অচেত অবস্থার এতবে শয্যাশায়ী অটন্তি তৎপরে এঠা স্থিত মণ্ডলী প্রার্থনার কতক নিবেদন করতে হ্যাঁ ভাই জনক কি আপনার নিশ্চিত ভাবে করে পারতে ভাই নেভিল কেউ আসন্তু আজ্ঞা হ্যাঁ
I just almost forgot I made a promise to make an announcement tonight.
We were speaking of Melchizedek, who he was, and we nothing like got through with it, but maybe the next time coming in we can pick up from there. Still in the book of Hebrews.
Amme mane korithilu. Amme Melchizedekanka bisoyre bichar bibasa korithilu. Puni se je kiye thile সে বিষয় উপরে আলোচনা করেছিল পুনি এহারি মধ্য দেই অগ্রসর করি যাওয়া পাই আমমান পাখরে কিছি এলে বিষয় নথিলা কিন্তু এপরে হই পারে পরবর্তী অবসরটি যাহা কি উপস্থিত হওয়াকে যাওছি আমমানে সেই স্থানরু সমস্ত উত্থাপন করি পারু অদ্যাবধি এবিলে পুস্তক মধ্যে অবস্থান করে রয়েছু
But tonight we turn over to the book of Daniel. And you with your Bibles turn to Daniel 12, and we're going to read a little from there and talk maybe on some of God's Word out of the book of Daniel.
Matro aje ratri bela amane Daniel ko pustak par ko jau, kahiro pustakuri ko olatau. Puni apamane nijo nijo Bible soito thiba avasare Daniel 12 adhyay ko kholantu, aur sei adhyay amane অল্পগত অংশকে পাঠ করিয়া যাওছু পুনি আলোচনা করিবা তৎপরে দানিয়েল পুস্তকরু পরমেশ্বরঙ্ক বচন উপরে কিছুটা আলোকপাত সম্ভবত করি পারিবা
Now Daniel was the prophet that was carried from Jerusalem down into Babylon in the carrying away of Babylon by King Nebuchadnezzar
পুনি দানিয়েল অনেকরু এক ছিলেন জনে ভাববাদি ছিলেন যে কি বাবিলরু বন্দী করা যায় ঘেনা যাইছিলেন জেরুসালামরু নির্বাসিত হই বাবিলকে নীত হইছিলেন রাজা নবুখদ্দরক দ্বারা সুদূর বাবিলকে বন্দী হই ঘেনা যাইছিলেন
He was a young fellow when he went out into Babylon. There was not many of them that had still holding out the grand old faith.
ବାବିଲକୁ ସେ ଯେତେବେଳେ ଘେନା ଗଲେ ସେତେବେଳେ ସେ ଜଣେ ଯୁବକ ବ୍ୟକ୍ତି ଥିଲେ। ସେହି ସ୍ଥାନରେ ଅଧିକ ସଂଖ୍ୟକ ବ୍ୟକ୍ତି ଆଉ ରହିନଥିଲେ, ଯେଉଁମାନେ କି ସେହି ପୁରାତନ ଶ୍ରେଷ୍ଠ ବିଶ୍ୱାସକୁ ତଥାପି ଦୃଢ଼ତାର ସହିତ ଧରି ରଖିଥିଲେ।
In his heart, when he went down into Babylon, that he was going to remain a believer.
Amen.
And he wasn't going to follow himself with the king's meats and so forth.
Mu Daniel ko pasand kare jehetu tankara shraddha thila se sei shraddha ko apna hrudaya madhyare tathapi basa karai rakhitile se tole babilon ko chali gale se je tathapi jane bishwasi hoi rahibe se katha ko se sankalpa kai neithile tatpare ରାଜାଙ୍କର ଭୋଜନ ସାମଗ୍ରୀ ପୁଣି ଅନ୍ୟାନ୍ୟ ବିଷୟ ଦ୍ୱାରା ସେ ଯେ ଆପଣଙ୍କୁ ଅସୁଜି କରିବାକୁ ଯାଉ ନାହାନ୍ତି ସେଥିରେ ସେ ଦୃଢ଼ ମନା ହୋଇ ରହିଥିଲେ। ପୁଣି ସେହି ସମାନ ଧରଣର ସଂକଳ୍ପଟି ଯାହାକୁ ଦାନିଏଲ ରକ୍ଷା କରି ରଖିଥିଲେ ବିଜାତୀୟମାନଙ୍କର ସେ ଭାବରେ ଥିଲେ, ବିଜାତୀୟ ଯୁଗକୁ ଉଦିତ ହେବାର ପୁଣି ଅଧପତିତ ହେବାର ଦୃଶ୍ୟକୁ ଦାନିଏଲ ଦର୍ଶନ କରିସାରିଥିଲେ।
ସେ
ତ ହେବା ପରି ସର୍ବପ୍ରଥମ ଜଣକ ଥିଲେ, ଆମେ ବିଜାତୀମାନଙ୍କର ଭାବବାଦୀ ବୋଲି କହିଥାଉ। ସେ ଜଣେ ବିଜାତି ନଥିଲେ, ସ୍ୱୟଂ ସେପରି ନଥିଲେ, ତଥାପି ସେ ବିଜାତୀୟ ଯୁଗକୁ ଦର୍ଶନ କରିଥିଲେ, ଆରମ୍ଭରୁ ନେଇ ଶେଷ ପର୍ଯ୍ୟନ୍ତ ଅବଧିକୁ ଦେଖିଥିଲେ। ସ୍ୱର୍ଣ୍ଣମୟ ମସ୍ତକରୁ ଆରମ୍ଭ କରି ପାଦତ୍ରୟକୁ ଲୌହ ପୁଣି ମୃତ୍ତିକା ମିଶ୍ରିତ ଅବସ୍ଥା ପର୍ଯ୍ୟନ୍ତ ଦେଖିଥିଲେ। ପୁଣି ସେଠାରେ ଅବସ୍ଥାନ କରି ରହିଥିବା ସମୟରେ ନିଜର ଅନ୍ତରରେ ଏହାକୁ ସଂକଳ୍ପ କରି ସାରିଥିଲେ ଯେ ସେ ରାଜାଙ୍କର ଭୋଜନ ସାମଗ୍ରୀ ସହିତ ପୁଣି ରାଜାଙ୍କର କୌଣସି କାର୍ଯ୍ୟକଳାପ ଦ୍ୱାରା ଆପଣଙ୍କୁ ଅଶୁଚି କରିବେ ନାହିଁ, ନିଜକୁ ଅପବିତ୍ର ଆଦୌ କରିବେ
ନାହିଁ।
ପୁଣି ଭାଇମାନଙ୍କର ଅନ୍ୟ ଏକ ଦଳ ସେଠାରେ ସେମାନଙ୍କ ସହିତ ଥିଲେ, ଯେଉଁମାନେ ସଦ୍ରକ ମେସକ ପୁଣି ଅବେଦକ ନାମରେ ପରିଚିତ ଥିଲେ। ସେମାନେ ଭାବବାଦୀ ନଥିଲେ କିନ୍ତୁ ବିଶ୍ୱାସୀ ନଥିଲେ। ଆଉ ସେମାନେ ମଧ୍ୟ ଆପଣମାନଙ୍କ ହୃଦୟରେ ଏହାକୁ ସଂକଳ୍ପ କରି ନେଇଥିଲେ ଯେ ସେମାନେ ବିଶ୍ୱାସୀ ହୋଇ ରହିଥିବେ। ଆଉ ସେହି ଚାରିଜଣ ବିଶ୍ୱାସୀ ଯେତେବେଳେ ଏକତ୍ରିତ ହେଉଥିଲେ, ମୁଁ ଏପରି ଧାରଣା ପୋଷଣ କରିପାରେ ଯେ ସେମାନେ ପ୍ରାୟ ସବୁବେଳେ ସମବେତ ପ୍ରାର୍ଥନାର ସହଭାଗିତାକୁ ଲାଭ କରୁଥିଲେ। ଠିକ ଯେପରି ଭାବେ ଆମମାନେ କରିଥାଉ, ଆମମାନେ ଏକକୁ ଆରେକ ସହିତ ସହଭାଗିତା ସ୍ଥାପନ କରି ସମବେତ ହୋଇଥାଉ, ଯେହେତୁ ଆମମାନଙ୍କ ମଧ୍ୟରେ ଅନେକ ଗୁଡ଼ିଏ ବିଷୟ ସାଧାରଣ ହୋଇଥାଏ। ଆପଣମାନେ ତ ଜାଣନ୍ତି ଗୋଟିଏ ଜଣାଶୁଣା ପୁରାତନ ସମୟ ଏକ ପ୍ରବାଦ ରହିଛି ଯାହା କିପରି କହିଥାଏ, ସମଜାତିର ପକ୍ଷୀ ଏକସଙ୍ଗେ ବାସ କରନ୍ତି। ପୁଣି ତାହା ତ ବସ୍ତୁତଃ ଏକ ପୁରାତନ ଯୁଗର ପ୍ରବାଦ ଅଟେ। ପୁଣି ତାହା ଏକ ସୁନ୍ଦର ଶିକ୍ଷଣୀୟ ବିଷୟ ଅଟେ। ସମଜାତିର ପକ୍ଷୀଗଣ ଏକସଙ୍ଗେ ବାସ କରି ରହନ୍ତି, ସେଥିପାଇଁ ଆପଣମାନେ ଆନନ୍ଦିତ ନୁହନ୍ତି କି? ନିଶ୍ଚିତ ରୂପେ ସମଜାତିର ପକ୍ଷୀଗଣ ଏକତ୍ର ବାସ କରନ୍ତି। ବହୁଦିନ ବିତି ନାହିଁ, ମୁଁ ଗୋଟିଏ ଉପାସନାରେ ବସିଥିଲି ଯେଉଁ ସ୍ଥାନରେ କେହି ଜଣେ ବ୍ୟକ୍ତି କୌଣସି ଏକ ବିଷୟବସ୍ତୁ ଉପରେ ଆଲୋଚନା କରୁଥିଲେ। ପୁଣି ସେ କହିଥିଲେ, ଆଚ୍ଛା ତେବେ ସେ ତ ସେହି ଆତ୍ମାଗୁଡ଼ିକ ବିଷୟରେ କହୁଥିଲେ ଯେଉଁମାନେ କାରାକୂପରେ ବନ୍ଦୀଶାଳରେ ଥିଲେ, ଯେଉଁମାନଙ୍କ ପାଖକୁ ନିଜର ମୃତ୍ୟୁ ଉତ୍ତରେ ପ୍ରଭୁ ଯୀଶୁ ଯାଇ ବାକ୍ୟ ପ୍ରଚାର କରିଥିଲେ,
and a colored brother raised up, he said, well, that's just what the Bible said. He went and preached to souls that were in prison.
ଏହି ବ୍ୟକ୍ତି ଜଣକ ଯିଏ କି ପ୍ରଚାର କରୁଥିଲେ ଏପରି କହିଥିଲେ, ଆଚ୍ଛା ତେବେ ଏହା ଉପରେ ଆପଣମାନେ କ'ଣ ବିଚାର ପୋଷଣ କରନ୍ତି? ତତ୍ପରେ କେହି ଜଣେ କୃଷ୍ଣକାୟ ଭାଇ ଠିଆ ହୋଇପଡ଼ିଥିଲେ, ସେ କହିଥିଲେ, ଭଲ କଥା, ତାହା ହିଁ ଯାହାକି ବାଇବଲ କହିଥିଲା। ସେ ଯାଇଥିଲେ ପୁଣି ବନ୍ଦିତ୍ୱ ଅବସ୍ଥାରେ ଥିବା ଆତ୍ମାଗୁଡ଼ିକୁ ପ୍ରଚାର କରିଥିଲେ। କହିଥିଲେ ଏହା କ'ଣ ଥିଲା ବୋଲି ଆପଣମାନେ ବିଚାର କରନ୍ତି? କହିଥିଲେ ଏହା ତ ସେହି ଆତ୍ମାଗୁଡ଼ିକ ଥିଲେ ଯେଉଁମାନେ ନୋହଙ୍କ ସମୟରେ ଜାହାଜ ନିର୍ମିତ ହେଉଥିବା କାଳରେ ଯେତେବେଳେ ଈଶ୍ୱର ଦୀର୍ଘ ସହିଷ୍ଣୁ ହୋଇ ଅପେକ୍ଷା କରୁଥିଲେ, ସେହି ସମୟ ସେମାନେ ଅନୁତାପ ନ କରି ଅବାଧ୍ୟ ହୋଇଥିଲେ। ଠିକ ଏହିପରି ଭାବରେ ବାଇବଲ ପ୍ରକାଶ କରି କହିଅଛି, ସେ କହିଥିଲେ ନୁହେଁ, କହିଥିଲେ ତାହା ଏହି ମଣ୍ଡଳୀଟି ଅଟେ, ସେହି ପେଣ୍ଟିକଷ୍ଟ ଲୋକମାନଙ୍କୁ ପ୍ରଚାର କରୁଥିଲେ ଯେଉଁମାନେ କି ଏହିସବୁ ସଂଗଠନ ମଧ୍ୟ ରହିଛନ୍ତି, ପୁଣି ବିଭିନ୍ନ ଧରଣର ଅବ୍ୟବସ୍ଥା ମଧ୍ୟରେ ରହିଛନ୍ତି, ପୁଣି ସେମାନଙ୍କୁ କାରା ମଧ୍ୟରୁ ମୁକ୍ତ କରାଯାଇ ଆଣୁଅଛନ୍ତି। ସେ କହିଥିଲେ ଭାଇ ବର୍ତ୍ତମାନ ଏହି ସ୍ଥାନ ଆଡ଼କୁ ଧ୍ୟାନ ଦିଅନ୍ତୁ, କହିଲେ ଏପରିକି ସେହି ଅଂଶ ମଧ୍ୟରେ ପେଣ୍ଟିକଷ୍ଟାଲ ବୋଲି ଶବ୍ଦଟିଏ ଆଦୌ ଲିଖିତ ହୋଇନଥିଲା। ସେ ତାହାକୁ କହିଥିଲେ, ସେ କେବଳ କହିଥିଲେ ଯେ ସେ ଯାଇଥିଲେ ପୁଣି କାରାଗାରରେ ବନ୍ଦୀ ଅବସ୍ଥାରେ ଥିବା ଆତ୍ମାଗୁଡ଼ିକୁ ପ୍ରଚାର କରିଥିଲେ।
So I said, amen, that's right. And the minister looked around at me and said, birds of a feather flock together.
ତେଣୁ ମୁଁ କହିଥିଲି ଆମେନ, ତାହା ନିରାଟ ସତ୍ୟ କଥା ଅଟେ। ଆଉ ସେବକ ଜଣକ ଚାରିଆଡ଼କୁ ଚାହିଁ ଦେଖିଲେ, ମୋତେ ଅନାଇଲେ, ତତ୍ପର କହିଲେ, ସମଜାତିର ପକ୍ଷୀଗୁଡ଼ାକ ଏକତ୍ର ବାସ କରନ୍ତି।
Believing just what the scripture says is the truth.
ମୁଁ କହିଥିଲି ତାହା ସତ୍ୟ କଥା ଅଟେ। ଯେପରି ଧରଣର ବହୁମୂଲ୍ୟ ବିଶ୍ୱାସର ଭାତୃଗଣ ସେମାନେ ଅଟନ୍ତି, ଯେଉଁମାନେ ବିଶ୍ୱାସ କରୁଛନ୍ତି ଯେ ଧର୍ମଶାସ୍ତ୍ର ଯାହା କିଛି କହିଥାଏ ତାହା ନିରାଟ ସତ୍ୟ କଥା ଅଟେ।
Daniel had three of those companions that were with him.
ଦାନିଏଲ ସେହି ତିନି ଜଣ ସଙ୍ଗୀଙ୍କୁ ଲାଭ କରିଥିଲେ ଯେଉଁମାନେ ତାଙ୍କରି ସହିତ ଥିଲେ।
You know, it's good when you're away from home to find somebody that's with you.
Amen.
Somebody that will stand by you. A real good friend.
ଆପଣମାନେ ତ ଜାଣନ୍ତି ଏହା ଅତିଶୟ ଆନନ୍ଦଦାୟକ ବିଷୟ ହୋଇଥାଏ ଯେତେବେଳେ ଆପଣ ଘରୁ ବାହାରେ ଥାନ୍ତି, ପୁଣି ଆପଣଙ୍କ ସହିତ କୌଣସି ଅନ୍ୟ ଜଣେ ବ୍ୟକ୍ତିଙ୍କୁ ସାଥୀ ରୂପେ ପାଇଥାନ୍ତି, ଯିଏକି ଆପଣଙ୍କ ନିକଟରେ ସାଥୀ ପରି ରହିବେ। କେହି ଜଣେ ପ୍ରକୃତ ବନ୍ଧୁ ସେପରି କରନ୍ତି।
Oh my, foreign lands, when you find someone who wants to be your buddy and loves you and stands by you, that's worth so much, especially a stranger.
Are ba, konosi ek bideshi rashtre athava rashtra guri kare jete bale epori konosi byaktinku apana labha karanti je ki apanankar jane antaranga bandhuya ko chahanti poi apanku sneha karanti ଆଉ ଆପଣଙ୍କର ସାହାଯ୍ୟକାରୀ ହୋଇ ରହିବାକୁ ଚାହାନ୍ତି, ତାହା ତ ଅଧିକ ମୂଲ୍ୟବାନ ବୋଲି ବି ଅନୁଭୂତ ହୁଏ। ବିଶେଷ ରୂପେ କେହି ଜଣେ ଅପରିଚିତ ବ୍ୟକ୍ତିଙ୍କ ପାଇଁ ତାହା ଅଧିକ ବହୁମୂଲ୍ୟ ବୋଲି ବିବେଚିତ ହୁଏ। ଆଉ ଏହି ଭାତୃବୃନ୍ଦ ଆପଣମାନଙ୍କ ସହରରୁ ବନ୍ଦୀ ହୋଇ ଅନ୍ୟତ୍ର ନିଆଯାଇଥିଲେ। ସେମାନଙ୍କର ସହରଟି ଅଗ୍ନିରେ ପୋଡ଼ା ଯାଇଥିଲା, ପୁଣି ସେମାନଙ୍କ ସବୁକିଛି ପାତ୍ର, ପୁଣି ପରମେଶ୍ୱରଙ୍କ ପବିତ୍ର ବସ୍ତୁଗୁଡ଼ିକୁ ବାବିଲକୁ କଢ଼ାଇ ନିଆଯାଇଥିଲା। ପୁଣି ରାଜା ନବୁଖଦ୍ନେଚରଙ୍କ ଭଣ୍ଡାର ଗୃହରେ ରଖାଯାଇଥିଲା, ଯିଏକି ଏଗୁଡ଼ିକୁ ସେଠାକୁ ନେଇଯାଇଥିଲେ। ଜଣେ ମହାନ ପୁଣି ପରାକ୍ରମୀ ବିଜୟୀ ରାଜା ଥିଲେ। ଆଉ ସେମାନଙ୍କର ସହରକୁ ଅଗ୍ନିରେ ଧ୍ୱଂସ ପାଇଯିବାକୁ ପରମେଶ୍ୱର ଯଦି ସେପରି ଧରଣର ଅନୁମତିକୁ ଦେଇଥିଲେ, ସେମାନଙ୍କର ମନ୍ଦିରଟି ଭସ୍ମୀଭୂତ ହୋଇଥିଲା। ପୁଣି ଏମାନଙ୍କୁ ସହର ମଧ୍ୟରୁ ଅନ୍ୟତ୍ର ନିଆଯାଇଥିଲା। ପୁଣି ଏହା ନିମନ୍ତେ ହୋଇଥିଲା ଯେ ସେମାନେ ଈଶ୍ୱରଙ୍କ ନିକଟରୁ ଦୂରେଇ ଯାଇଥିଲେ।
But he still had a believer that he could put his hands on and say, this is my servant. God has always had a witness somewhere.
Amen.
He never leaves himself without a witness.
ତଥାପି ସେ ଜଣେ ବିଶ୍ୱାସୀକୁ ସେଠାରେ ପାଇଥିଲେ, ଯାହାଙ୍କ ଉପରେ ସେ ନିଜର ହସ୍ତକୁ ବିସ୍ତାରିତ ରଖିଥିବା ଯୋଗୁଁ ଏପରି କହିଥିଲେ ଯେ ଏହି ଜଣକ ମୋର ସେବକ ଅଟନ୍ତି। ଯେ କୌଣସି ସ୍ଥାନରେ ପରମେଶ୍ୱର ସର୍ବଦା ଜଣେ ସାକ୍ଷୀକୁ ହାସଲ କରି ରହିଥିଲେ, ସେ ସ୍ୱୟଂରୁ ଆପଣ ସାକ୍ଷ୍ୟକୁ ରହିତାବସ୍ଥାରେ ଆଦୌ ରଖନ୍ତି ନାହିଁ। ଏଥିରେ କିଛି ହେଲେ ଯାଇ ଆସେ ନାହିଁ। ଏହା କେତେକ ସମୟରେ କେବଳ ଜଣେ ମାତ୍ର ବ୍ୟକ୍ତିଙ୍କୁ ହାସଲ କରିଥାନ୍ତି, ତଥାପି ସେ ତ ସବୁବେଳେ କେବଳ ଜଣେ ମାତ୍ର ବ୍ୟକ୍ତିଙ୍କୁ ଲାଭ କରିଥିଲେ, ଯାହାଫଳରେ ସେ ନିଜ ହାତକୁ ରଖିପାରିଥିଲେ। ପୁଣି କହିଥାନ୍ତି, ଏହି ଜଣକ ମୋର ଦାସ ଅଟେ, ପୁଣି ମୁଁ ତାହାକୁ ଯେପରି କହିବି ସେ ଠିକ୍ ସେହିପରି ଭାବରେ କାର୍ଯ୍ୟ କରିବ। ବର୍ତ୍ତମାନ ଏହାକୁ ଆମମାନେ ପସନ୍ଦ କରିଥାଉ।
When these brothers were down there, they were put to a test. Very beautiful example of what a true believer comes to when he really accepts the Lord Jesus as his Savior. He's always put to a test.
ତତ୍ପରେ ଲକ୍ଷ୍ୟ କରନ୍ତୁ, ଏହି ଭାତୃଗଣ ଯେତେବେଳେ ସେହି ସ୍ଥାନରେ ଥିଲେ, ସେମାନଙ୍କୁ ଏକ ପ୍ରକାର ପରୀକ୍ଷାରେ ପକାଗଲା। ସେମାନେ ପରୀକ୍ଷାରେ ପରୀକ୍ଷିତ ହେଲେ। କେହି ଜଣେ ବିଶ୍ୱାସୀ ପ୍ରଭୁ ଯୀଶୁଙ୍କୁ ନିଜର ତ୍ରାଣକର୍ତ୍ତା ରୂପେ ଯେତେବେଳେ ପ୍ରକୃତରେ ଗ୍ରହଣ କରିନିଏ, ସେତେବେଳେ ସେପରି ଜଣେ ସତ୍ୟନିଷ୍ଠ ବିଶ୍ୱାସ ପରେ ଯାହା ଆସିଥାଏ, ଯାହା ଆସିପ୍ରସ୍ତୁତ ହୁଏ, ଏହା ତାହାର ଏକ ଚମତ୍କାର ଉଦାହରଣ ଅଟେ। ସେ ସର୍ବଦା ଏକ ପରୀକ୍ଷାରେ ପଡ଼ିଥାଏ।
It's for your good.
Amen.
Every son that cometh to God must be tried, chastened, scourged. And in other words, give a little oppression, straighten it up.
ସୟତାନ ଅଦ୍ୟାବଧି ପରୀକ୍ଷା କରିବାର କାର୍ଯ୍ୟରେ ରତ ଅଟେ। ତତ୍ପରେ ଆପଣଙ୍କୁ କେବଳ ସାହାଯ୍ୟ କରିବା ପାଇଁ ଏହା ଆସିଥାଏ। ଏହା ତ ଆପଣଙ୍କର ଉପକାର କରିବା ନିମନ୍ତେ ହିଁ ପ୍ରେରିତ ହୁଏ। ପ୍ରତ୍ୟେକ ପୁତ୍ର ଯାହାକୁ ସେ ଗ୍ରହଣ କରନ୍ତି, ତାହାକୁ ଅବଶ୍ୟ ପ୍ରହରିତ ହେବାକୁ ଅଛି, ତାହାକୁ ନିହାତି ପକ୍ଷେ ତାରଣା ଭୋଗ କରିବାକୁ ଅଛି। ଅନ୍ୟଥରେ କେବଳ କିଛି ମାତ୍ରାରେ ପ୍ରହାର କରନ୍ତୁ, ପୁଣି ସେ ସଳଖ ହୋଇଯିବ। ପୁଣି ପରମେଶ୍ୱର ଆମମାନଙ୍କୁ ଯଦି କିଛିଟା ପରିମାଣରେ ତାରଣା ଦିଅନ୍ତି, ପୁଣି ଏହାକୁ ଆମମାନେ ଯଦି ସହନ କରି ନପାରୁ, ତେବେ ତ ଆମମାନେ ଜାରଜ ସନ୍ତାନ ରୂପେ ବିବେଚିତ ହେଉ, ମାତ୍ର ଈଶ୍ୱରଙ୍କ ସନ୍ତାନ ବୋଲି ଆଦୌ ବିଚାରିତ ହୋଇନଥାଉ।
Now a man that's really got his face set towards heaven, no matter what takes place here on earth, he's still got his face set towards heaven.
କେହି ଜଣେ ବ୍ୟକ୍ତି ଯିଏକି ପ୍ରକୃତ ନିଜର ଦୃଷ୍ଟିକୁ ସ୍ୱର୍ଗୀୟ ସ୍ଥାନ ଆଡ଼କୁ ଉର୍ଦ୍ଧ୍ୱଦୃଷ୍ଟି କରି ଲଗାଇ ରଖିଥାନ୍ତି, ତେବେ ଯାହା କିଛି ଘଟଣା ଘଟଣା କାହିଁକି ଏହି ପୃଥିବୀ ପୃଷ୍ଠରେ ଦେଖାଯାଏ ନା କାହିଁକି, ସେ ତଥାପି ନିଜର ଦୃଷ୍ଟିକୁ ସ୍ୱର୍ଗୀୟ ସ୍ଥାନ ଆଡ଼କୁ ଲଗାଇ ରହନ୍ତି।
His friends may forsake him, his family may forsake him, his pastor may forsake him, but there's one that won't forsake him. That's God.
ହୋଇପାରେ ତାଙ୍କର ବନ୍ଧୁଗଣ ତାଙ୍କୁ ପାଶରି ଯାଇପାରନ୍ତି, କିନ୍ତୁ ଏପରି ସ୍ଥଳରେ ଏପରି ଜଣେ ବନ୍ଧୁ ଥାନ୍ତି ଯିଏକି ତାଙ୍କୁ ଆଦୌ ଭୁଲିବେ ନାହିଁ। ସେହି ବନ୍ଧୁ ଜଣକ ସ୍ୱୟଂ ପରମେଶ୍ୱର ଅଟନ୍ତି।
And when your mind is made up, I like that. Daniel had burned all the bridges behind him. He wasn't planning on going back anymore.
Amen.
He wasn't watching his back trail. He was looking, forsaking those things which are in the past. He pressed on to the mark of the high calling.
Tatpare apramanankara chinta dharati adare prastuta isarichi mutaku khub pasand kare apara pasapakare roitra samasta pratibhasar bisoyaku daniel pratyat karithile se to au konosi prakare phejiba pai ado yojana karunathile apana pasare biti jaitwa samasta durgama pathaku se kadapi drushtibat karunathile se chahi roithile bigat din manankare ବିତି ସାରିଥିବା ସମସ୍ତ ଘଟଣାକୁ ସେ ପାସରି ଯାଇଥିଲେ ସେ ତ ସେହି ଶ୍ରେଷ୍ଠତର ଆହ୍ୱାନର ଲକ୍ଷ୍ୟସ୍ଥଳକୁ ବଢି ଚାଲୁଥିଲେ ତାହା ହିଁ ଆମମାନଙ୍କୁ ସୁଦ୍ଧା କରିବା ଉଚିତ ବିଷୟ ଅଟେ ତାହା ହିଁ ଯାହାକି ଏକ ମଣ୍ଡଳୀକୁ ନିହାତି ପକ୍ଷେ କରିବା ଉଚିତ ବିଷୟ ଅଟେ
And all they tested them by the fire. They tested them also by the lion's den. And in every instant, God brought them out more than victorious.
Tatpare mu je prakar lakshya karithae. Etu ante tanku parikshare pakaiba nimante Ishwara Satan ko anumati dele. Puni are ba semane agnidra tanku pariksha kale. Epari madhye hela je semane singha mananka garta madhye ku semane pakai ଦିଆଗଲା ତଦ୍ର ସେମାନଙ୍କୁ ପରୀକ୍ଷା କଲେ ତଥାପି ଏହିସବୁ ଘଟଣା ବହୁଳ ଅବସ୍ଥାରୁ ପରମେଶ୍ୱର ସେମାନଙ୍କୁ ଅଧିକା ବିଜୟ କରି ରକ୍ଷା କରି ଆଣିଲେ
Many are the testings of the righteous, but God delivered them out of them all.
Amen.
How marvelous that is. How we appreciate that. Trials, tribulations, tests, all working for the good.
Amen.
ଧାର୍ମିକମାନଙ୍କ ପ୍ରତି ପରୀକ୍ଷା ଅନେକ ପ୍ରକାରର ଆସିଥାଏ କିନ୍ତୁ ସେହିସବୁରୁ ପରମେଶ୍ୱର ତାହାକୁ ରକ୍ଷା କରନ୍ତି ତାହା କେତେ ଚିତ୍ତାକର୍ଷକ ବିଷୟ ଅଟେ ଆମେ ତାହାକୁ କେତେ ଅଧିକ ରୂପେ ପସନ୍ଦ କରୁ ପରୀକ୍ଷାଗୁଡ଼ିକ ସଙ୍କଟଗୁଡ଼ିକ ସମସ୍ୟାଗୁଡ଼ିକ ଲାଭର ଉଦ୍ଦେଶ୍ୟରେ ହିଁ କାର୍ଯ୍ୟ କରୁଅଛି କିଛି କ୍ଷଣ ଉତ୍ତରେ ପରମେଶ୍ୱର ତତ୍ପରେ ଦେଖିପାରନ୍ତି ଯେ ସେ ଆପଣ ମଧ୍ୟରେ ନିଜର ପରୀକ୍ଷାକୁ ପକାଇ ପାରନ୍ତି ତତ୍ପରେ ଯେ ସେ ଆପଣଙ୍କୁ ମହତ କର୍ମଗୁଡ଼ିକ ସଫଳ କରିବେ
Now we find out then that Daniel became an instrument in the hand of God while he was away from his own people, out of his own city, away from his own church, in a strange land, God used him.
ଏତେବେଳେ ଆମମାନେ ଧ୍ୟାନ ଦେଉ କି ତତ୍ପରେ ସେହି ଦାନିଏଲ ପରମେଶ୍ୱରଙ୍କ ହସ୍ତଗତ ଏକ ସାଧନ ହୋଇଗଲେ ସେତେବେଳେ ସେ ତଦ୍ରୁପ ହୋଇଗଲେ ଯେତେବେଳେ କି ସେ ଆପଣା ଲୋକମାନଙ୍କଠାରୁ ଦୂରେଇ ଗଲେ ଆପଣା ନଗରରୁ ନିର୍ବାସିତ ହେଲେ ଆଉ ଆପଣାରୁ ମଣ୍ଡଳୀୟ ସହଭାଗିତାରୁ ବହୁ ଦୂରକୁ ଚାଲିଗଲେ ଏକ ଅପରିଚିତ ରାଜ୍ୟରେ ଅଜଣା ଦେଶର ଭୂମିରେ ପରମେଶ୍ୱର ତାଙ୍କୁ ବ୍ୟବହାର କଲେ
Whatever you may be, you can be away from all your loved ones, or you can be away from your church, but you can still be an instrument in the hands of God. God can use you for a testimony or for anything that He wishes to use you for.
Aparamane jaha kichi padava visishto hoi thanti na kahi ki, aparamane etabale durakko chale jai paranti. Aparara sakalo priyadamana kutharu, aparara dure rahi paranti. କିମ୍ବା ଆପଣ ନିଜର ମଣ୍ଡଳୀଠାରୁ ଦୂରେଇ ରହିପାରନ୍ତି ଏହା ସତ୍ତ୍ୱେ ଆପଣ ପରମେଶ୍ୱରଙ୍କ ହସ୍ତସ୍ଥିତ ଏକ ହାତବାର୍ଷୀ ହୋଇପାରନ୍ତି ଏକ ସାକ୍ଷର କାରଣେ ପରମେଶ୍ୱର ଆପଣଙ୍କୁ ବ୍ୟବହାର କରିପାରନ୍ତି କିମ୍ବା ଅନ୍ୟ ଯେକୌଣସି କାର୍ଯ୍ୟର ପାଇଁ ସେ ଇଚ୍ଛା କରନ୍ତି ସେଥିପାଇଁ ସେ ଆପଣଙ୍କୁ ବ୍ୟବହାର ଯୋଗ୍ୟ କରିପାରନ୍ତି
Everywhere you turn, don't you love to read the word?
Amen.
Oh, I just read it sometime and weep.
Sundara udahara gudi karo satare. Bible ehi sabu bishoy sahito kete mahanta sahito abaddha hoi rahichi. Je konosi adhyay ko apamane kholantu na kahi ki pratiti adhyay re apamane tahaku dekhi paribe. Bachana ko patra kariya ko apamane agra prakasa karanti nahi ki are ba ମୁଁ ଏହାକୁ କେବଳ ପାଠ କରିଥାଏ କେତେବେଳେ କେମିତି ପାଠ କରିଥାଏ ପୁଣି ଖୁବ୍ ଆତୁର ହୋଇ କାନ୍ଦିଥାଏ।
Here a few days ago I was reading in the room there and I just had to sit down and cry like a baby. I got up, walked around my chair, put my hand on my chair, looked down my Bible again, I just broke out, went around the chair again, looked back at it again.
ଏଠାରେ କିଛି ଦିନ ପୂର୍ବେ ସେଠାରେ କୋଠରୀ ମଧ୍ୟରେ ଥାଇ ମୁଁ ଶାସ୍ତ୍ର ପାଠ କରୁଥିଲି ତତ୍ପରେ ମୋତେ ବସିଯିବାକୁ ପଡ଼ିଥିଲା ପୁଣି ଏକ ଶିଶୁ ପରି ମୁଁ କାନ୍ଦିଥିଲି ମୁଁ ଉଠି ପଡ଼ିଲି ଆଉ ନିଜ ଚୌକିର ଚାରିପାଖକୁ ରହି ବୁଲାବୁଲି କଲି ନିଜ ଚୌକି ଉପରେ ଆପଣା ହାତକୁ ଥୋଇଲି ନିଜର ବାଇବଲ ଉପରେ ଆଉ ଥରେ ଚାହିଁ ଦେଖିଲି ପୁଣି ମୁଁ ତ ଅଧୀର ହୋଇ କାନ୍ଦିବାରେ ଲାଗିଲି ପୁନଶ୍ଚ ଚୌକି ନିକଟ ଫେରିଗଲି ପୁଣି ଦ୍ୱିତୀୟ ଥର ପାଇଁ ଏହାକୁ ନଜର ଫେରାଇ ଦେଖିଲି
In there is eternal life.
Amen.
To every man or woman that will dare to put their trust in it and believe it. Eternal life.
Mu bichar kare kahili he parameshwar sei dharma shastre ananta jivan rahichi sei sakala purushanka pai kimba narinka pai ta rahichi je mane ehari pare nija nijara bharosa rakhiba pai agrah karibe puniha ko bishwas karibe ସେଥିରେ ଅନନ୍ତ ଜୀବନ ରହିଛି ସେ ଏପରି କହିଥିଲେ ତୁମମାନେ ଧର୍ମଶାସ୍ତ୍ର ଅନୁସନ୍ଧାନ କରୁଅଛ କାରଣ ସେଥିରେ ଅନନ୍ତ ଜୀବନ ପ୍ରାପ୍ତ ହୋଇଅଛ ବୋଲି ମନେ କରୁଅଛ ଆଉ ସେହି ଧର୍ମଶାସ୍ତ୍ର ମୋ ବିଷୟରେ ସାକ୍ଷ୍ୟ ଦେଉଅଛି
The word of God is a lamp unto our feet that we should be guided then. It's the light that follows the pathway that leads us from victory unto victory.
ତୁମେ ମାନେ ଧର୍ମଶାସ୍ତ୍ର ଅନୁସନ୍ଧାନ କର ପରମେଶ୍ୱରଙ୍କ ବାକ୍ୟ ଆମମାନଙ୍କ ଚରଣ ପାଇଁ ପ୍ରଦୀପ ଅଟେ ତାହା ସେପରି ଏକ ଆଲୋକ ଯଦ୍ୱାରା ଆମମାନଙ୍କୁ ମାର୍ଗ ଦର୍ଶିତ ହେବାର ତେବେ ଉଚିତ ବିଷୟ ଅଟେ ଏହା ତ ଏପରି ଏକ ଆଲୋକ ଅଟେ ଯାହାକି ସେପରି ଏକ ମାର୍ଗକୁ ପ୍ରଦର୍ଶିତ କରାଏ ଯେ ମାର୍ଗଟି ଆମମାନଙ୍କୁ ବିଜୟରୁ ଅଧିକ ବିଜୟକୁ କଢ଼ାଇ ନେଇଥାଏ ପୁଣି ଏଥିପୂର୍ବେ କି ଆପଣ ଏକ ବିଜୟକୁ ହାସଲ କରିପାରନ୍ତି ତା ପୂର୍ବେ ଏକ ସଂଗ୍ରାମକୁ ସୂତ୍ରପାତ ହେବାକୁ ଆବଶ୍ୟକ ରହିଛି ପୁଣି ଯେତେବେଳେ ପର୍ଯ୍ୟନ୍ତ ଯୁଦ୍ଧଗୁଡ଼ିକୁ ସାମ୍ନା କରାଯାଏ ନାହିଁ ସକଳ ପ୍ରକାର ବିଜୟକୁ ହାଦୌ ମିଳିବ
ନାହିଁ
ତେଣୁ ସକଳ ଯୁଦ୍ଧ ପାଇଁ ଆମମାନଙ୍କୁ ନିହାତି ପକ୍ଷେ ଧନ୍ୟବାଦ ଦେବା ଉଚିତ ପୁଣି ସକଳ ପ୍ରଚେଷ୍ଟା ପାଇଁ ମଧ୍ୟ ଧନ୍ୟବାଦ ଦେବା ଉଚିତ ପୁଣି ଏହା ତ ପରମେଶ୍ୱର ଅଟନ୍ତି ଯିଏକି ସକଳ ବିଜୟକୁ ହାସଲ କରିବା ପାଇଁ ସୁଯୋଗ ଦିଅନ୍ତି ଆରେ ବା ଚମତ୍କାର ତା ଅଳ୍ପ ପରିମାଣରେ ଆପଣମାନଙ୍କୁ ବର୍ତ୍ତମାନ ଆଶ୍ୱାସନା ଦିଏ ନାହିଁ କି ଧ୍ୟାନ ଦିଅନ୍ତି କି ଯୁଦ୍ଧଟି ଯଥାସମ୍ଭବ ଉପସ୍ଥିତ ହୁଏ କେହି ଜଣେ ବ୍ୟକ୍ତି ଏପରି କହୁଅଛନ୍ତି ଆପଣଙ୍କ ସମ୍ବନ୍ଧରେ ମନ୍ଦ କଥା କହୁଅଛନ୍ତି ଆଉ ଆପଣଙ୍କ ଉପରକୁ ରୋଗବ୍ୟାଧି ଆସିଥିଲା ହୋଇପାରେ ଏହିସବୁ ସାଧାରଣ କିସମର ଯାତନାକୁ ପରମେଶ୍ୱର ଆପଣଙ୍କୁ ଦେଇଥାଇପାରନ୍ତି ଯେପରିକି ତଦ୍ୱାରା ସେ ଆପଣଙ୍କୁ ସୁସ୍ଥ କରିପାରନ୍ତି ପୁଣି ଆପଣଙ୍କ ଅନୁକମ୍ପାକୁ ଆପଣଙ୍କୁ ଦେଖାଇପାରନ୍ତି ପୁଣି ଏହାଦ୍ୱାରା ସେ କ'ଣ ଯେ ଅର୍ଥ ପ୍ରକାଶ କରନ୍ତି ତାହାକୁ ସେ ଆପଣଙ୍କୁ ଦେଖାଇ ପାରନ୍ତି ଏହା ତ ସେ ତ ଆପଣଙ୍କୁ ସ୍ନେହ କରନ୍ତି ସେଠାରେ ଜେରୁସାଲେମରେ ମେଷପାଳକଙ୍କ ଏକ ପୁରାତନ କାହାଣୀକୁ କଥିତ ହୋଇଥିଲା ସେହି ପବିତ୍ର ରାଷ୍ଟ୍ରରେ ସକଳ ଅଞ୍ଚଳରେ କେହି ଜଣେ ମେଷପାଳକଙ୍କ ସମ୍ବନ୍ଧରେ ଗଳ୍ପଟି ଥିଲା ଯିଏକି ନିଜର ମେଷଗୁଡ଼ାକୁ ପାଳନ କରୁଥିଲେ ପୁଣି ସେ ପଚାରିଥିଲେ କେଉଁ କାରଣରୁ ତୁମେ ଏହାକୁ କଳେଇ ଧରିଛ କହିଥିଲେ ଏହାର ଗୋଡ଼ଟିଏ ଭାଙ୍ଗି ଯାଇଛି ପଚାରିଥିଲେ ଏହା କିପରି ଭାବରେ ହେଲା ଏହା କ'ଣ ପାହାଡ଼ର ଚୋଟିରୁ ଖସି ପଡ଼ିଲା କି କହିଥିଲେ ନୁହେଁ ମୁଁ ଏହାର ଗୋଡ଼କୁ ଭାଙ୍ଗିଦେଲି
Instead it was going astray and I couldn't make it mind me so I broke its leg so I could give it some extra attention so then it would love me and follow me.
Koithile separi pacharthile kahi ke pai sale se masotira goraku bhangi pagaitha jaku apana je nishtra pa katanti. Koithile separi adau nu he mu ya ku sneha kali tatpare koithile eha ta bipat gami heuthila duraku palayana karuthila puni moro agya karhebaku ମୁଁ ଆଦୌ କିଛି କରିପାରିଲି ନାହିଁ ତେଣୁକରି ମୁଁ ଏହାର ଗୋଡ଼ଟିକୁ ଭାଙ୍ଗିଦେଲି ଯେପରିକି ମୁଁ ଏହାକୁ ଅଧିକ କିଛି ପରିମାଣରେ ଯତ୍ନ ନେଇପାରେ ଯେପରିକି ତଦ୍ୱାରା ଏହା ମୋତେ ଅଧିକ ସ୍ନେହ କରିବ ପୁଣି ମୋର ପଛେ ପଛେ ଚାଲିବ କେତେବେଳେ କେମିତି ପରମେଶ୍ୱରଙ୍କୁ ନିଶ୍ଚିତ ରୂପେ ଆମମାନଙ୍କୁ ଅବରୋଧ କରିବାକୁ ପଡ଼ିଥାଏ କେତେକ ପରିମାଣରେ ନିରାଶ କରାଇବାକୁ ପଡ଼ିଥାଏ କିଛିଟା ଅଧିକ ପରିମାଣର ଯତ୍ନ ନେବା ପରିପ୍ରେକ୍ଷୀରେ ଆମମାନଙ୍କର ସ୍ୱାସ୍ଥ୍ୟ କ୍ଷେତ୍ରରେ ଆମମାନଙ୍କୁ ନୈରାଶ୍ୟର ସାମ୍ନା କରାଇବାକୁ ପଡ଼ିଥାଏ ଆମମାନଙ୍କୁ ତାଙ୍କର କୋଳରେ ଆଶ୍ରିତ କରିବା ପାଇଁ ତାଙ୍କର ଆଲିଙ୍ଗନର ପାଶ୍ୱରେ ଆମମାନଙ୍କୁ ଜାବୁଡ଼ି ରଖିବା ନିମନ୍ତେ ସେ ପ୍ରକାର ବାଧାର ବିଷୟକୁ ସାମ୍ନା କରିବାକୁ ପଡ଼ିଥାଏ
When the doctor said nothing can be done, then he'd take us into his bosom, say, see, I love you. I'm going to let you get well.
Chikitsaka mahasaya jatavaya kohitile je, au adhika kichi uddema kara jaye paranahi, tatpare apanara koloku se amanu niyanti kahanti, dekh, mutate prema kare, mutate sustata pradan kare ko javachi. Bujhanti tam?
Oh, doesn't that just make life a little better?
Amen.
Oh, he's so great. He's a marvelous shepherd, isn't he?
Ahe, taha jibanaku kichi kansare aswasana deira thai ki aparankara pialati utchuli uthiwa jaye kebala parikhya karanti sekathati aparanku jana ahe sekate mahana tanti seta jane aschajanaka besapala katanti se separi dharana atanti nahi ki
No wonder David said, The Lord is my shepherd. I shall not want. How he leads us to the side of the still waters and restores our soul and runs our cups over and anoints us in the presence of the enemy.
Daud je epari kahitile, setire bismoy prakash karibar kichi nahi. Se kahitile, sadaprabhu mohor pratipalaka, mohor abhav hebo nahi. Puni se kipari habare ammanku sthira jala pakhe pakhe kadhai niyanti. ପୁଣି ଆମମାନଙ୍କ ପ୍ରାଣକୁ ସୁସ୍ଥ କରନ୍ତି ପୁଣି ଆମମାନଙ୍କର ପିଲା ଉଛୁଳି ଉଠେ ଆଉ ଆମର ଶତ୍ରୁଗଣଙ୍କ ସମ୍ମୁଖରେ ଆମମାନଙ୍କ ତୈଳରେ ଅଭିଷିକ୍ତ କରନ୍ତି ଆପଣଙ୍କ ପିଲାଟି ଉଛୁଳି ଉଠିବା ପର୍ଯ୍ୟନ୍ତ ସେ ଆପଣମାନଙ୍କୁ କେବଳ ପରୀକ୍ଷା କରନ୍ତି ସେ କଥାଟି ଆପଣଙ୍କୁ ଜଣା ଆପଣଙ୍କ ଶତ୍ରୁ ସମ୍ମୁଖରେ ଆପଣ ଯେତେବେଳେ ଥାନ୍ତି ସେତେବେଳେ ଆପଣଙ୍କୁ ତଳରେ ଅଭିଷେକ କରିବାର ଦୃଶ୍ୟଟି କେତେ ଚମତ୍କାର ବିଷୟ ହୋଇଥାଏ
Now, notice, then God took King Nebuchadnezzar and made him a tool in his hand.
ତେବେ ଧ୍ୟାନ କରନ୍ତୁ ପରମେଶ୍ୱର ରାଜା ନବୁଖଦନେଜରଙ୍କୁ କରାଗତ କଲେ ପୁଣି ଆପଣା ହସ୍ତର ଏକ ବାର୍ଷି କରି ତାଙ୍କୁ ନେଲେ
And when King Nebuchadnezzar died, after he had the grass grew out, his hair like lion, or like eagle's feathers, and his fingernails like the claws of the eagle, and so forth, and God had to let him know who was the real king.
Our Raja Nabuchadnezzar, jetale mrityubaran kale, se jetale tahaku baran kale, tanko upare ghasa badhi uthilam, tankara keso, singhara keso pari, kimba igala, ପକ୍ଷୀଗୁଡ଼ିକ ଡେଣା ପରି ବଢ଼ିଗଲା ପୁଣି ତାଙ୍କର ଅଙ୍ଗୁଳିର ନଖ ଗୁଡ଼ାକ ଇଗଲର ପଞ୍ଝା ପରି ବଡ଼ ବଡ଼ ହୋଇଗଲା ପୁଣି ଏହିପରି ଭାବରେ ପରିବର୍ତ୍ତନ ଘଟିଲା ଆଉ ପ୍ରକୃତ ରାଜା ଯେ କିଏ ଅଟନ୍ତି ସେ କଥାଟିକୁ ପରମେଶ୍ୱରଙ୍କୁ ନିହାତି ପକ୍ଷେ ତାଙ୍କ ନିକଟରେ ପରିଚିତ କରାଇବାର ଥିଲା
After his death, Belteshazzar, his grandson, succeeded him, and then he was more wicked than King Nebuchadnezzar.
땅꺼 물뜨 버에 땅꺼 나티 벨사스터 땅꺼 우떨거 헬레 보리세 라자 나무커드서로 어디까 나라서마 파페스터 헬레.
And one night there they had a great big party. They called all their magistrates and all the officers in for a great big jamboree.
아우 에코다 라트리카레 세타레 스마네코 비라토 보지 우스워로 아야드노 컬레 스마네 땅꺼 라자로 스마스터 디버틴쿠 고린아만한쿠 파트로 먼트리 어마트가난쿠 저희를 니먼트로 컬레 에코 비라토 우스워 니먼트 스마네코 니먼트로 컬레.
And while they were having this jamboree, and they went and called out and took the vessels, the holy vessels of God, just to make fun of God, and drank wine to their gods, a toast, out of the vessels of the Lord.
아우 에이 우츠바쿠 세마네 제테레 우포혹 거루틀레 우리 세마네 스마스테 토헤레 마그나틀레 바하르고 찰리갈레 아우 사카라 파스트라쿠 परमेश्वरको मन्दिरर सकल पात्रको अनाइले केवल ईश्वरको प्रयास करया परखे सेगुरा कनाइले पुनि प्रभुंकर सकल पात्रको स्वानंक देवतामानक उद्देश्यरे सुनापन निमन्ते पुनि एक प्रकार आमदर निमन्ते सेगुराकु व्यवहार कले.
Now a man is permitted to travel so far, but there's a separating line between life and death. You must never cross that.
बर्तमान जने व्यक्तिंकु एते दूर पर्यंत अग्रसर करबाकु अनुमति प्रदान करा जायछि तथापि जीवन आ मृत्यु रे मझरे पृथक करिवार एक सीमा रहयछि आपनकु से सीमा को कोनोसी प्रकारे पार करबार आदव आवश्यक नहि बुझन्ति त हम.
You can go on with your little foolishness for a while, but you better know where the line is.
କିଛି ସମୟ ପାଇଁ ଆପଣ ନିଜର ଛୋଟକାଟ ମୂର୍ଖାମିର ସହିତ ଥାଇ ତାହାକୁ ଅତିକ୍ରମ କରିଯାଇପାରନ୍ତି ତଥାପି ସୀମାଟି ଯେ କେଉଁ ସ୍ଥାନରେ ରହିଅଛି ସେ କଥାଟି ଆପଣଙ୍କୁ ଭଲ ଭାବେ ଜାଣି ରଖିବା ଉଚିତ. କୌଣସି ଏକ ତ୍ରୁଟି ପାଇଁ ପରମେଶ୍ୱର ଆପଣଙ୍କୁ କଦାପି ସଜାଗ କରିଥିଲେ କି ସେ ଆମ ମଧ୍ୟରୁ ପ୍ରତ୍ୟେକ ଜଣଙ୍କୁ ସେପରି କରନ୍ତି ଏକ ସଜାଗର ସୀମାକୁ ଅଟକି ପଡ଼ିବାର ସକଳ ବାଧାର କାରଣକୁ ସେ ଉତ୍ଥାପିତ କରନ୍ତି କହନ୍ତି ବର୍ତ୍ତମାନ ତାହା ସୀମା ଲଙ୍ଘନ କରିସାରିଛି ବହୁତ ଦୂରକୁ ବଢ଼ିଯାଇଛି ତଥା ତତ୍ପରେ ଆପଣ ଯେ ପ୍ରକୃତରେ କ'ଣ କରୁଛନ୍ତି ସେ କଥାକୁ ଆପଣଙ୍କୁ ସଜାଗର ସେ ଦେଖେଇଦେବା ଉଚିତ ସେହି ମୁହୂର୍ତ୍ତ ଗୁରୁ ବୁଝିବା ଉଚିତ ଯଦି ସେହି ସୀମାରେ ବାହାରକୁ ଆପଣ ଲଙ୍ଘୁଥାନ୍ତି ତେବେ ସେପରି କରିବାଟା ଆପଣଙ୍କୁ ଉଚିତ
ନୁହେଁ.
ଆଉ ସେହି ରାତ୍ରିରେ ପରମେଶ୍ୱର ତାଙ୍କ ପରକୁ ଯେତେବେଳେ ପ୍ରତିରୋଧର ସକଳ ନିୟନ୍ତ୍ରଣକୁ ଆଣି ଲଗାଇଦେଲେ ତଥାପି ସେ ସବଳ କଲେ ନାହିଁ ମାତ୍ର ଭଣ୍ଡାର ଘରକୁ ଚାଲିଗଲେ ପୁଣି ପ୍ରଭୁଙ୍କର ସକଳ ପାତ୍ରକୁ କାଢି ଆଣିଲେ ତହିଁରେ ସୁରାପାନ କରିବାକୁ ଲାଗିଲେ ପୁଣି ସେମାନଙ୍କ ଦେବତା ଘରେ ଏକ ନୃତ୍ୟଗାନ ଉତ୍ସବ କରି ଚାଲିଲେ. ଠିକ ସେତିକି ବେଳେ ସ୍ୱର୍ଗରୁ ଏକ ହାତର ଆକୃତି ଆସି ଉପସ୍ଥିତ ହେଲା ପୁଣି କାନ୍ଥର ଦେହ ଲେଖିଲେ ମିନେ ମିନେ ତକେଲ ଉପରସିନ ଯାହାର ଅର୍ଥ ଏହି ତୁମେ ନୀତିରେ ତୋଳା ଯାଇଅଛ ଆଉ ଉଣା ଦେଖାଯାଇଅଛ. ଏହି ଲେଖାକୁ ଅନ୍ୟ କେହି ବ୍ୟକ୍ତି ଆଦୌ ଅର୍ଥ କରିପାରିଲେ ନାହିଁ ଏହା ତ ଏକ ଅଜଣା ଭାଷାରେ ଲିଖିତ ହୋଇଥିଲା.
So he comes down and interprets and tells the king what would happen, and there God destroyed that nation.
Amen.
Babylon.
Puni seithare janaika byakti thile je ki artha karibar baradan ko paithile tankar nama Daniel thila sutra anse seta kasi upasthita huanti ପୁଣି ଅର୍ଥ କରନ୍ତି ଆଉ କଣ ଘଟଣା ଯେ ଘଟିବ ସେ କଥାଟି ରାଜାଙ୍କୁ କହନ୍ତି। ପୁଣି ସେହି ସମୟରେ ପରମେଶ୍ୱର ସେହି ରାଜ୍ୟ ବାବିଲକୁ ସମ୍ପୂର୍ଣ୍ଣ ରୂପେ ଧୂଳିସାତ କରିଦେଲେ।
Concerning them for this great consolation that we have today, knowing and setting in order the end of the Gentile kingdom.
Amen. Daniel sethare jete bele rahithile se mahan darshan gura ko dekhithile puni sei sabura sambandhe lekhithile ajikali ra sei mahan santana karan pai seguriko lekhithile ja ko amare bartaman hasil kariyachu segura ko bujhuachu। ତତ୍ପରେ ବିଜାତୀୟ ରାଷ୍ଟ୍ରର ସମାପ୍ତି ସମୟକୁ ଆମେ ଶୃଙ୍ଖଳା ସହିତ ନିର୍ଦ୍ଧାରଣ କରୁଅଛୁ। କେତେ ଯେ ସିଦ୍ଧତା ସହିତ ତାହା ଥିଲା ଏହାକୁ ଧ୍ୟାନ ଦିଅନ୍ତୁ। ଏହା କେବଳ ଶେଷ ସ୍ତର ଆଡ଼କୁ ଆଗେଇ ଆସିଥିଲା। ସର୍ବପ୍ରଥମେ ଏକ ଉନ୍ମୁକ୍ତ କ୍ଷେତ୍ର ମଧ୍ୟରେ ଏକ ପ୍ରତିମୂର୍ତ୍ତିକୁ ଅବସ୍ଥାନ କରି ରହିଥିବାର ସେ ଦେଖିଥିଲେ। ସେତେବେଳେ ସେ ଦେଖିଥିଲେ ଯେତେବେଳେ ସେ ରାଜାଙ୍କ ସ୍ୱପ୍ନ ଅର୍ଥକୁ ପ୍ରକାଶ କରିଥିଲେ। ସେ ଜଣେ ଆତ୍ମିକମାନ ବ୍ୟକ୍ତି ଥିଲେ। ସେ ଏକାଧିକ ସ୍ୱପ୍ନ ଦେଖିଥିଲେ, ଦର୍ଶନ ଗୁଡ଼ିକୁ ଦେଖିଥିଲେ, ସ୍ୱପ୍ନଗୁଡ଼ିକୁ ଅର୍ଥ ପ୍ରକାଶ କରିଥିଲେ। ପରମେଶ୍ୱର ତାଙ୍କର ସହବର୍ତ୍ତୀ ଥିଲେ, ପୁଣି ପ୍ରତ୍ୟେକ ମଧ୍ୟ ମଧ୍ୟ ଏହା ଜାଣିଥିଲେ। ଆଉ ଦର୍ଶନଟିଏ ସେ ଯେତେବେଳେ ଦେଖିଥିଲେ ସୁବର୍ଣ୍ଣ ଖଚିତ ମସ୍ତକକୁ, ପୁଣି ଛାତିକୁ ରୂପାର ଥିଲା, ପୁଣି ତାର ଜଙ୍ଘ ପିତଳମୟ ଥିଲା, ପୁଣି ପାଦ ଦେହ ମୃତ୍ତିକାମୟ ଥିଲା। ଧ୍ୟାନ ଦିଅନ୍ତୁ, ପ୍ରତିଟି ରାଜ୍ୟ ପରକୁ ପର କରି ଅଧିକ କଠିନ ହେବା ଲାଗିଲେ। ରାଜା ନବୁଖଦ୍ନେଜର ରାଜ୍ୟଟି ସ୍ୱର୍ଣ୍ଣମୟ ମସ୍ତକଟି ଥିଲା। ସେ ଏହାକୁ ଅର୍ଥ କରି କହିଥିଲେ, ତାଙ୍କୁ ସେ କହିଥିଲେ ଯେ ଯୁଗାନ୍ତ ସମୟ ପର୍ଯ୍ୟନ୍ତ ସେ ରାଜ୍ୟଗୁଡ଼ିକ କିପରି ଭାବରେ ପରସ୍ପରକୁ ଜୟ କରିବେ। ତତ୍ପରେ ଲକ୍ଷ୍ୟ କରନ୍ତୁ, ସୁବର୍ଣ୍ଣ ସବୁଠାରୁ କୋମଳ ଧାତବ ପଦାର୍ଥ ଅଟେ। ତତ୍ପରେ ରୌପ୍ୟ ଧାତୁ ପରିଚିତ ହେଲା ଟିକେ କଠିନ ଧାତବ ପଦାର୍ଥ ଅଟେ। ତତ୍ପରେ ପିତ୍ତଳ ଆଉ ଟିକେ କଠିନ ଧାତବ ପଦାର୍ଥ ଅଟେ। ତତ୍ପରେ ଲୌହ ସବୁଠୁ କଠିନ ଧାତବ ପଦାର୍ଥ ଅଟେ। କଠିନରୁ ଅଧିକ କଠିନ, ପୁଣି ପରକୁ ପର କରି ଅଧିକ ଥଣ୍ଡା ପଦାର୍ଥ ଅଟେ। ଧ୍ୟାନ ଦିଅନ୍ତୁ, ତତ୍ପରେ ଏହି ସମୟ ମଧ୍ୟରେ ଥାଇ ଦାନିଏଲ ସେହି ସମୟ ପର୍ଯ୍ୟନ୍ତ ପ୍ରତିମୂର୍ତ୍ତିକୁ ଅନାଇ ରହିଥିଲେ ଯେତେବେଳେ ପର୍ଯ୍ୟନ୍ତ ପର୍ବତ ଉପରୁ ଖଣ୍ଡେ ବିରାଟ ପ୍ରସ୍ତ୍ର କଟା ହୋଇ ଧରାଶୟ ନ ହେଲା, ଯାହାକି କୌଣସି ହସ୍ତ୍ର ବିହୀନ କଟା ହୋଇ ଧରାଶୟ ହୋଇଥିଲା। ଏହା ପ୍ରତିମୂର୍ତ୍ତି ଉପରକୁ ଗଡ଼ି ଗଡ଼ି ଆସିଲା, ପୁଣି ଏହାକୁ ଭାଙ୍ଗି ଖଣ୍ଡ ଖଣ୍ଡ କଲା, ପୁଣି ଗ୍ରୀଷ୍ମକାଳୀନ ଖରାର ତୁଷ ପରି ହେଲା, ତତ୍ପରେ ପବନ ଏହାକୁ ଉଡ଼ାଇ ନେଲା। ତତ୍ପରେ ସେହି ପ୍ରସ୍ତ୍ରଟି ବଢ଼ି ଏକ ମହାପର୍ବତ ହେଲା ଆଉ ସମୁଦାୟ ପୃଥିବୀକୁ ପରିପୂର୍ଣ୍ଣ କଲା। ତାହା ତ ପ୍ରଭୁ ଯୀଶୁଙ୍କର ଆଗମନ କରୁଥିବା ଘଟଣାର ଅନୁପ ବିଷୟ ଥିଲା, ଯାହା କେତେବେଳେ ଅଧିକ ନିକଟବର୍ତ୍ତୀ ଅଟେ।
ଦାନିଏଲ
କେହି ଜଣେ ଅନ୍ୟ ବ୍ୟକ୍ତି ଆପଣଙ୍କର ଖୁବ୍ ନିକଟରେ ଠିଆ ହୋଇପାରନ୍ତି, ପୁଣି ଆପଣଙ୍କର ପ୍ରାଣକୁ ବଞ୍ଚାଇବା ଅଭିପ୍ରାୟରେ ସେ ଏପରି କିଛି ଦର୍ଶନକୁ ଦେଖନ୍ତି ଯାହାକୁ ଆପଣ ଦେଖିପାରନ୍ତି ନାହିଁ। କେହି ଜଣେ ବ୍ୟକ୍ତି କହିଥାନ୍ତି ଯେ ମୁଁ ତାହାକୁ ଆଦୌ ବିଶ୍ୱାସ କରେ ନାହିଁ, ମୁଁ ତ କିଛି ଦୃଶ୍ୟକୁ ଦେଖିନାହିଁ। ଯେହେତୁ ଦର୍ଶନ କରିବା ପାଇଁ ଏ ଆପଣଙ୍କ ପାଇଁ ଆଦୌ ଅନୁମୋଦନ ହୋଇନଥିଲା।
Someone can stand right next to you and see things that you can't see to save your life.
Amen.
Right? Someone said, I don't believe that, I never seen nothing. Because it wasn't for you to see it.
କେହି ଜଣେ ବ୍ୟକ୍ତି ଆପଣଙ୍କର ଅତି ନିକଟରେ ଠିଆ ହୋଇଥାନ୍ତି, ମାତ୍ର ସେ ତାହାକୁ ଆଦି ଆଦୌ ଦେଖିପାରନ୍ତି ନାହିଁ, ଯେହେତୁ ତାହା ଆପଣଙ୍କ ପାଇଁ ଆଦୌ ଅନୁମୋଦିତ ହୋଇନଥିଲା।
Had to fall onto the dirt and water as it was on the dirt. None of them heard that voice or seen that vision. Paul saw it.
Semane jo mane ki Paul ko soitare jaithile Paul jete bele aghat pai nijoro ghoda par bhumi ku adham koi padigale puni panko pore padigale jehetu apariskar sthan tahai seta thila semar madhyo anya konosi byakti sei rab ku sunile nahi କିମ୍ବା ସେହି ଦର୍ଶନକୁ ଦେଖିଲେ ନାହିଁ, ମାତ୍ର ପାଉଲ ତାକୁ ଦେଖିଥିଲେ। ପ୍ରତ୍ୟେକ ମାନମନ୍ଦିର ଯାହାକୁ ସେ ନକ୍ଷତ୍ରଟି ଅତିକ୍ରମ କରିଗଲା, କୌଣସି ନିରୀକ୍ଷକଗଣ ତାହାକୁ ଦେଖିପାରିଲେ ନାହିଁ, କେବଳ ପଣ୍ଡିତଗଣ ଦେଖିଥିଲେ।
Many things that way God has designated for certain people to see and others cannot see.
ସେହିପରି ଭାବରେ ଅନେକ କିଛି ବିଷୟ ରହିଅଛି, ପରମେଶ୍ୱର ଏକ ନିଶ୍ଚିତ ଧରଣର ଗୋଷ୍ଠୀଙ୍କ ପାଇଁ ସେମାନଙ୍କର ଦେଖିବା ପାଇଁ ସେଗୁଡ଼ିକ ନିରୂପଣ କରିଛନ୍ତି, ପୁଣି ଅନ୍ୟମାନେ ତାହାକୁ ଆଦୌ ଦେଖିପାରନ୍ତି ନାହିଁ।
Oh, I love that. When God in his infinite wisdom has predestinated or foreordained for certain things to happen, it can happen to the person sitting right next to you and you'll know nothing about it.
Amen. Amen.
ଆହେ ମୁଁ ତାହାକୁ ଆଦର କରେ, ଯେତେବେଳେ ପରମେଶ୍ୱର ତାଙ୍କର ନିଜସ୍ୱ ଅସୀମିତ ଜ୍ଞାନରେ ଏହାକୁ ବହୁ ପୂର୍ବେ ନିରୂପଣ କରିସାରିଛନ୍ତି କିମ୍ବା ପୂର୍ବରୁ ନିର୍ଦ୍ଧାରଣ କରିସାରିଛନ୍ତି, କୌଣସି ଏକ ନିଶ୍ଚିତ ଘଟଣା ଘଟିବା ପାଇଁ ସେପରି କରିଛନ୍ତି, ଏହା ତ ସେ ଅନ୍ୟ ଜଣେ ବ୍ୟକ୍ତିଙ୍କ ନିକଟରେ ଆଦୌ ଘଟି ନପାରେ ଯିଏକି ଆପଣଙ୍କର ଅତି ନିକଟରେ ବସିଛନ୍ତି। ପୁଣି ଏ ବିଷୟରେ ଆପଣ କିଛି ହେଲେ ଜାଣିବେ ନାହିଁ।
When Elijah was down at Dothan and there was all surrounded there by the aliens that come in, the Syrian army, looking for Elijah, the prophet.
Dothan araku nadara pakantu. Elisha yatavale Dothan re thile, puri sei sthanaku pravesh kari asitiba bipakhya senamananka dwara samane yatavale chariyaru avarodh kara jaithile, alamara senamananka dwara ghera jaithile। ଭାବବାଦୀ ଏଲିଅଙ୍କର ଅନ୍ୱେଷଣ କରୁଥିଲେ। କାରଣ ଯେତେବେଳେ ବି ସେମାନେ ଖୋଜି ପାଇବା ନିମନ୍ତେ ଆରମ୍ଭ କଲେ, ଆଉ ପ୍ରତିଟି ଥର ଯେତେବେଳେ ବି ଅରାମିୟଗଣ ଇସ୍ରାଏଲ ବିପକ୍ଷରେ ଉଠୁଥିଲେ, ସେମାନଙ୍କ ବିରୁଦ୍ଧରେ ଯୁଦ୍ଧ ସଜାଇବାକୁ ଆୟୋଜନ କରୁଥିଲେ, କିପରି ହେଉଥିଲା ଇସ୍ରାଏଲ ଗଣ ସେମାନଙ୍କ ପାଇଁ ସତର୍କ ହୋଇ ପଡୁଥିଲେ, ମଧ୍ୟ ପ୍ରସ୍ତୁତ ହୋଇ ରହୁଥିଲେ, ତଥା ଆପଣମାନଙ୍କୁ ସୁରକ୍ଷିତ ଅବସ୍ଥା ରଖୁଥିଲେ।
ସୁତରାଂ
ଅରାମ ରାଜା ଆପଣା ଦାସମାନଙ୍କୁ ଡକାଇ ଏକତ୍ର କଲେ, ଆ ପଚାରିଲେ କିଛି କ୍ଷଣ ପାଇଁ ଶାନ୍ତ ରୁହ, କିଏ ଆମମାନଙ୍କର ସପକ୍ଷରେ ପୁଣି କିଏ ଇସ୍ରାଏଲ ସପକ୍ଷରେ ଅଟେ, ସେ କଥାକୁ ଖୋଜି ଦେଖ। ସେ ଏପରି ମଧ୍ୟ କହିଥିଲେ, କେହି ଜଣେ ବ୍ୟକ୍ତି ଆମମାନଙ୍କ ଦଳରେ ଏପରି ଅଛି ଯିଏକି ଜଣେ ଗୁପ୍ତଚର ଅଟେ, ଯିଏକି ଇସ୍ରାଏଲମାନଙ୍କ ମଧ୍ୟକୁ ଯାଇ ସୂଚନା ଦେଉଛି ଯେ ଆମମାନେ କେଉଁ ସ୍ଥାନକୁ ଯାଇ ଅବରୋଧ କରୁଅଛୁ, କାରଣ ସେମାନେ ସବୁ ସମୟରେ ସେହି ସ୍ଥାନକୁ ପୂର୍ବରୁ ପହଞ୍ଚି ଆମମାନଙ୍କର ଅପେକ୍ଷାରେ ରହୁଛନ୍ତି।
And one man had a little spirituality about him. He said, "Nay, my father, but it's the prophet Elijah."
Amen.
"For he knows in his bedroom what you're going to make your move next."
Amen.
Amen.
I was smart enough to know that the person आत्मिक मना थिले से कहि थिले हे मोर प्रभु सेपरि किछि नुहे मात्र यहा तो भाबादी इलिसाय अटंती का से जानंती आपण जे निजर परवर्ती योजना को कोन करे को मनस्त करसंती से योजना योजना को इलिसाय आपणकर स्वयं कख थई पूर्व रु जानसंती आमेन.
Oh, when atomic powers begin to shake, I'm so happy that the word of God is tell us where to go to.
Amen.
Flee to the rock, Christ Jesus.
Are ba arabiko bomati etavale dohala pakaya ko arambha kare mu atishaya anandita te je keu sthana ko amman ko jai rahiba ko achi ashray neba ko achi se bisoy re parameshwar bachana amman ko suchita karichati jisu khrista kahitele parvatma araku parayana karam.
Every man in it is safe and secured. Nothing can harm you. No atomic bombs, no cobalt, nothing else can touch the preserved of God.
Amen.
Safe, secure, anchored.
Eha madhare basagai raithwa pratyeka vyakti surakshita puri nirapada atanti. Konasi anya sankata apanamke khati kari pare nahi. Konasi paramanu bomagulika konasi prakar dhatava padartha अन्य कौनसी मरात्मक वस्तु परमेश्वरंकर सुरक्षित जनक आद स्पर्श कर न पड़े से तो सुरक्षित अटंती निरापद अटंती पुणि अटल
अटंती
जीशु ख्रीष्ट थी आम के आश्चर्यजनक भरोसा को आशा को लाभ कर
walked and poured water on the hands of the prophet. A great position he had.
Dhyana diyantu. Shetare tanka sahita anya jaya vyakti thile. Tanka dasa jaya atmika mana balakati thile. Agrasra hele puni bhabadinkara mastaka pare. Jara dhai dale seka sreshta padavira adhikari thile.
But when he seen the Syrian army all around Dolphin, had it all backed up. He said, "My father, look out there. What a great number. Why, we're surrounded."
Tathapi, Dothanra Chatuspasaku, Girira Itva, Oramiya Sanabainiku, Seya Jetra Dekhile, Era Prateka Antalaku, Aborotkani, Raitva Dekhile, Se Kohile, He Murapita, Searaku Nijara, Najara Thai Dekhantu. केते विराट संख्या के दल उपस्थित हाँ आम कहीं अवरुद्ध हेलु
Now that's the natural. Whenever things seems to go wrong, pointing the finger at you, saying this and that, and the doctor says you can't get well and so forth, that's just the natural thing. You think, oh my, this is the end.
पुनि तात स्वाभाविक विचार टी अटे जेते बले सब किछ विश्व उलट पलट बोली जना पड़े आपण कार को स्वरण करो आंगुली गुड़ाक जिते उठी देखा मिले यह पी ता सुना जाए तत्पर चिकित्सक महाशय कही था आपण आउ कदापि भल हो पारती ना पी से विभिन्न धरण विषय आस उपस्थित हुए से ही समय एपरी धरण विचार गुड़िक स्वाभाविक धरण चिंताधारा अवश्य आसे आपण को चिंता कर अवस्था को आनी पहुंचाई था अरे बा अवस्था अटे मात्र एलिय कहते कारण से संगीकर अपेक्षा आम मान संगीकर अधिक सुतरा आपण मैंने बेस धारणा करवादी जनक किपर पारती से दास गिहेजी की प्रकार धारणा को अनुभव करी थाई परंती
He looked over at him and said, "Well, I don't see nobody." He said, "God opened this boy's eyes."
से तो तांकर मुखमंडल आरकु अनाय रहिले से कहिले काही ମୁଁ ତ କୌଣସି ବ୍ୟକ୍ତିକୁ ଆଦର ଦେଖୁନାହିଁ। ସେ ପ୍ରାର୍ଥନା କରି କହିଲେ, ହେ ସଦାପ୍ରଭୁ, ଏହି ବାଳକର ଚକ୍ଷୁ ଉନ୍ମୁକ୍ତ କର।
When God opened his spiritual sight, Amen. All around that a prophet stood chariots of fire and angels of fire.
ପୁଣି ଯଥାଶୀଘ୍ର ପରମେଶ୍ୱର କିଛିଟା ବିଶେଷ ଧରଣର କାର୍ଯ୍ୟକୁ କଲେ। ଏହା ଏହିପରି ଅଟେ, ଏହାକୁ ଗ୍ରହଣ କରି ନିଅନ୍ତୁ। ପରମେଶ୍ୱର ତାହାର ଆତ୍ମିକ ଚକ୍ଷୁକୁ ଯେତେବେଳେ ଖୋଲି ପକାଇଲେ, ସେଠାରେ ବାପାଜୀଙ୍କ ଚତୁଃପାର୍ଶ୍ୱରେ ଅଗ୍ନିମୟ ରଥଗୁଡ଼ିକ ପୁଣି ତେଜମୟ ସ୍ୱର୍ଗଦୂତଗଣ ଉପସ୍ଥିତ ହେବାର ସେ ଦେଖିଲେ। କାହିଁକି ସେ ଦର୍ଶନ କଲେ ଏପରିକି ଅରାମୀୟ ସେନାମାନଙ୍କର ଶତାଧିକ ସଂଖ୍ୟକ ଅପେକ୍ଷା ଅଗ୍ନିମୟ ରଥଗୁଡ଼ିକର ପରିମାଣ ସଂଖ୍ୟା ଅତ୍ୟଧିକ ଅଗଣିତ ଥିଲା। ସମସ୍ତ ପର୍ବତ ଅଗ୍ନିମୟ ହୋଇ ରହିଥିଲା। ପୁଣି ଅଗ୍ନିମୟ ଦୂତଗଣରେ, ଅଗ୍ନିମୟ ଅସ୍ତ୍ରଗୁଡ଼ିକରେ ଆଉ ଅଗ୍ନିମୟ ରଥଗୁଡ଼ିକରେ ଭରପୁର ଥିଲା। ପୁଣି ବାଇବଲ ଏପରି କହିଅଛି, ଯେଉଁମାନେ ସଦାପ୍ରଭୁଙ୍କୁ ଭୟ କରନ୍ତି ତାଙ୍କ ଦୂତ ସେମାନଙ୍କ ଚାରିଆଡ଼େ ଛାଉଣି କରି ସେମାନଙ୍କୁ ରକ୍ଷା କରନ୍ତି। ଆଜିର ରାତ୍ରିକାଳଟି ଅବିକ ରୂପେ ସେହି ସମାନ ଧରଣର ପରିବେଶ ସହିତ ସୁପରିଚିତ ଅଟେ। ମୁଁ ବିଚଳିତ ହୁଏ ଯେ ଯଦି ଏଠାରେ ଉପସ୍ଥିତ ଥିବା କେହି ଜଣେ ବ୍ୟକ୍ତି ଏହି ରାତ୍ରିକାଳରେ ନିଜର ଚକ୍ଷୁଦୟକୁ ସେ ମହାମହିମ ସ୍ଥାନକୁ ପାର କରାଇଦେବାର ସମର୍ଥକୁ ହାସଲ କରିଥାନ୍ତି, ପୁଣି କହନ୍ତି, ଦେଖନ୍ତୁ ଆଜିର ରାତ୍ରିକାଳରେ ଏହି ଆରାଧନାର ଚାରିଆଡ଼େ ସେପରି ଧରଣର ଏକ ପ୍ରତାପ ଅବସ୍ଥାନ କରି ରହିଛନ୍ତି, ତେବେ କ'ଣ ହେବ? ଆପଣମାନେ ନିଜର ବାକି ଜୀବନ କାଳରେ ଏହି ଆରାଧନାର ସଦସ୍ୟ ହୋଇ ରହିଥିବେ। ନିଶ୍ଚିତ ରୂପେ ଆଜ୍ଞା ତାହା ହିଁ ଅଟେ। ସମୟ ସମୟ ଆପଣମାନେ ନିଜର ସ୍ୱାଭାବିକ ଚକ୍ଷୁଗୁଡ଼ିକରେ ଏହାକୁ ଆଦୌ ଦେଖିପାରନ୍ତି ନାହିଁ, ତଥାପି ଏହାର ଆବେଗକୁ ଆପଣମାନେ ଅନୁଭବ କରିପାରନ୍ତି, କେତେକ ବିଷୟକୁ ଅଧିକ ନିକଟ ଥିବା ଅନୁଭବ କରିପାରନ୍ତି। ଏକ ଷଷ୍ଠ ପ୍ରକାରର ଚେତନା ଯାହାକି ସୂଚନା ଦେଇଥାଏ ଯେ କୌଣସି ଏକ ବିଷୟ ଅଧିକ ନିକଟତର ଅଟେ। ଆଜିର ପ୍ରାତଃକାଳରେ ଏହାକୁ ଲକ୍ଷ୍ୟ କରନ୍ତୁ, ବଧିର କଣ୍ଡଗୁଡ଼ିକୁ ଖୋଲୁଅଛନ୍ତି। ପୋଲିଓରେ ଆକ୍ରାନ୍ତ ହୋଇ ଅକ୍ଷମ ହୋଇ ପଡ଼ିଥିବା ବ୍ୟକ୍ତିଗଣଙ୍କୁ ଏଠାରେ ଚଲାବୁଲା କରୁଥିବାର କ୍ଷମତାକୁ ପ୍ରଦାନ କରୁଅଛନ୍ତି। ଏପରି ଲାଗୁଛି ଯେପରିକି ସେମାନେ ମଧ୍ୟରେ କୌଣସି ପ୍ରକାର ଦୁର୍ବଳତା ଆଦୌ ନାହିଁ। ଏହା କି ପ୍ରକାର ଧରଣର ବିଷୟ ଅଟେ? ଏହା ତ ସଚେତନର ବିଷୟ ଅଟେ। ମୁଁ ଅର୍ଥ କରି କହେ ଯେ ସେହି ଚେତନାଟି ଅର୍ଥାତ୍ ଷଷ୍ଠ ଚେତନର ବିଷୟଟି ତାହା ହିଁ ବିବେକ ଅଟେ, ଆତ୍ମ ଅଟନ୍ତି, ଅର୍ଥାତ୍ କିଛିଟା ଘଟଣା ଅତି ନିକଟତର ଅଟେ, ପରମେଶ୍ୱର ଉପରେ ବିଶ୍ୱାସ ରଖିଥାନ୍ତୁ। ପୁଣି ସେମାନେ କରିନଥିଲେ, ପ୍ରଥମେ ସେ ତାହାକୁ ଦେଖିପାରିନଥିଲେ, କିନ୍ତୁ ଏଲିଓ ଏହାଙ୍କୁ ଦେଖିଥିଲେ। ଏହାଙ୍କୁ ତଥାପି ସେ ବାଳକ ଚକ୍ଷିତ ସେ ଯେ ଏହାକୁ ଦେଖୁ ସେଥିପାଇଁ ସେ ନିବେଦନ କରିଥିଲେ। ସେମାନେ ଯେ ଏଠାରେ ଉପସ୍ଥିତ ଥିଲେ ଏଥିରେ ଏଲିଓ ସଚେତନ ଥିଲେ। ଆମେନ୍।
Thomas one time said, let me put my hands in his side. Jesus said, now you see and believe, how much greater is their reward who has never yet seen and yet believed.
Amen.
That's us tonight. Amen. And whosoever will believe without seeing.
एकदा थोमा कहिथिले तांकर बक्षदेशरे मते निजर हातरे स्पर्श करकु मिलु जिसु कहिथिले तुम्मे तरे देखि विश्वास कलो समक्र पुरस्कार केते अधिक अटे जे माने अद्यावधि देखि नहंती तथापि विश्वास करंती आज रात्रि काले ता अम्मन प्रति अटे सेमार पय अटे जे माने न देखिले हे विश्वास करिवे.
And notice, then Elijah walked out there to where the circumstance was. And he said to them, first he went out there, and the Bible said he smote them blind.
आउ ध्यान दियंतु पुनी जेउ स्थान रे एई घटनाटी दृश्य होइतला सेई स्थानटी आडकु एलियो अग्रसर हेले पुनी से समान कहिले सर्वप्रथमे से सेई स्थानटी आडकु गले पुनी बाइबल कहितला से अंधता द्वारा समरंकु आघात कले.
Blind. And walked right out to him. Everyone had perfect eyesight as far as I know. But the scripture said they were blind.
Amen.
अंध कय पकाइले तत्परे अक्लेशरे समान कारकु अग्रसर हेले प्रत्येक जणकर दृष्टि शक्ति त्रुटि शून्य थिला से प्रकार मु जाने मात्र धर्मशर कहिथिला जे समान समस्त अंध थिले.
A little fellow a few nights ago said to me, if you be a man of God, smite me blind. And I said, you're already blind. Already blind.
कई जने शिशु बालक किछि रात्रि पूर्वे मते पर कहिथिला आपन जदि परमेश्वरक जने दास अटंती ईश्वरक जन अटंती तबे मते अंध पणारे आघात करंतु मु कहिथिलि तुमे पूरा पूरी अंध अट बुझत देखत संपूर्ण रूपे अंध अट.
Notice, and he walked out there to where this great circumstance was, this great thing was, and he said, do you look for Elijah? Said, yes. Said, come on, follow me. I'll take you right to him. Elijah said it to them.
ध्यान दियंतु आ सही स्थान टिरा को बढी गले सही निर्दिष्ट स्थान को चली गले जे उठरे ए महान घटना घटीथिला ए महान दृश्य टी अवस्थान कर होइतला आ से पचारले तुमने इलिशा कर अन्वेषण करो कि कहले हाँ ताहि कहिथिले अग्रसर हुओ मोर अनुसरण कर मु तुमको सहजरे तांको पाखको नै जिबि इलिशा सबनकु एपरि कहिथिले.
What was he blind about? They were blind to the fact that that was the prophet of God. They were blind to it.
समाने केओ विषय परे अंध थिले सेई जनक जे परमेश्वरक से भाबारी जनक थिले सेई सत्यतावती समाने अंध थिले समाने या प्रति संपूर्ण होवे अंध थिले.
And he led them right straight down in the ambush again. Said, come on, I'll show you Elijah. And it was Elijah taking them down there.
तत्परे से समान को पुनर्बार सही समान गुप्त सनातन कथित को सीधा सवाल कराई नले कोई तले पछे पछे चलिया सो मु इलिशा को तुमान को देखाई भी पुनी सठारे समान सहित कथा तक उठा व्यक्ति जो को स्वयं रु इलिशा थिले.
And when they looked around and found that they're surrounded around, the king said, my father, must I smite them? He said, would you take a prisoner to smite him? Said, give him something to eat and send him back to their country.
तत्परे समान जेतरे चारि आडकु अनाय देखिले पुनी पाइले जे समान चारि आडु घेरा होइ रहिछंती तत्परे राजा पचारिले हे मोर पिता मते समान को निहाती पक्षे आघात करबा उचित हो कि से कहिले तुम्हें जे मनकु बंदी करी नै अछ समान को आघात करबो कहिथिले भोजन करे पे समान को आहार दियो पुलिस मान को से को जेबा को समान को छाडी दियो.
That's the way to settle wars, isn't that right? Amen. Certainly. Oh, my, if we had only adopt that principle today, to feed your enemy.
Amen.
Do good to those that do evil to you. Amen.
केतक युद्ध को समाधान करने को ताही केवल उपाय थिला एहा उचित प्रकार उपाय नुहे कि निश्चित रूप अटे अरे हे बात चमत्कार सही प्रकार सिद्धांत को आजिकाल आमने जदि केवल आदर नबु निज शत्रु को भोजन कराइ पारिबु जे बले तुमन अनिष्ट करंती समान कर उपकार कर. आमेन.
There. Now, the blindness. Now Elijah, or I mean not Elijah now, but Daniel. Daniel foresaw, he was a prophet. He saw the coming of the Lord. He saw the end time come. He saw the Gentiles start.
Bartaman ehithare andha pade rahichi. Etebare Eliya atanti. Kimba mu artha kare etebare Eliya adau nuhanti. Kintu Daniel. ହଁ ଦାନିଏଲ ପୂର୍ବରୁ ଦର୍ଶନ ପାଇଥିଲେ ସେ ଜଣେ ଭାବବାଦୀ ଥିଲେ ସେ ତ ପ୍ରଭୁଙ୍କର ଆଗମନ କରୁଥିବା ଦର୍ଶନକୁ ଦେଖିଥିଲେ ଶେଷ ସମୟଟି ଆସୁଥିବା ଦୃଶ୍ୟକୁ ସେ ଦେଖିଥିଲେ ବିଜୟାତମାନଙ୍କର ଆରମ୍ଭର ସମୟକୁ ସେ ଦର୍ଶନ କରିଥିଲେ ପୁଣି ଆପଣମାନେ ଯଦି ଧ୍ୟାନ ଦିଅନ୍ତି ମୂର୍ତ୍ତି ପୂଜାର ବିଧାନ ସହିତ ବିଜାତୀୟ ଆରମ୍ଭ ହେଲେ ଏକ ଉନ୍ମୁକ୍ତ ଭୂଖଣ୍ଡ ପରେ ଜଣେ ବ୍ୟକ୍ତିଙ୍କର ପ୍ରତିମାକୁ ଏକ ବିରାଟ ପ୍ରତିମାକୁ ସେମାନେ ଉପାସନା କରୁଥିଲେ ପୂଜା କରୁଥିଲେ
image of a righteous, holy man. And Daniel refused to do it. So did the Hebrew children, the Shadrach, Meshach, and Abednego.
Mo bishwas kare, ta Daniel swayangru thile. Jehetu Raja Nabukadnezar, tanku Belshazzar boli namita kari thile, jeki tanka jane devata thila. Aose jane dharmika, puri pavitra vyaktinkara, upasana karu thila vidhanaku, aramba kari thile. ପୁଣି ଏହାକୁ କରିବା ପାଇଁ ଦାନିଏଲ ବାରଣ କରିଥିଲେ ଏବ୍ରିୟ ସନ୍ତାନ ସୁଦ୍ଧା ସେପରି କରିବାକୁ ବାରଣ କରିଥିଲେ ଶଦ୍ରକ ମେଷକ ପୁଣି ଅବଜନକ ମନା କରିଦେଇଥିଲେ
that only supernatural understanding could understand it. Amen.
ଏହାକୁ ଅନୁମୋଦନ କରିବାର ତାହା ଏକମାତ୍ର ପନ୍ଥା ଥିଲା ପୁଣି ଏହାକୁ ଦୋଷାରୋପ କରାଗଲା ଦଣ୍ଡିତ କରାଗଲା ସୁବର୍ଣ୍ଣର ସେହି ମସ୍ତକଟି ମୂର୍ତ୍ତି ପୂଜାର ମାଧ୍ୟମରେ ଏହାକୁ ଅନୁମୋଦିତ କଲା ଏହା ପାଇଁ ବାଧ୍ୟବାଧକତାକୁ କାର୍ଯ୍ୟକାରୀ କଲା ତତ୍ପରେ ଏକ ପ୍ରକାର ଅଲୌକିକ ହସ୍ତର ଲେଖନୀ ଦ୍ୱାରା ଅଲୌକିକ ଧରଣ ଭାଷା ପ୍ରୟୋଗ ଦ୍ୱାରା ଏହାର ଅନ୍ତ ହେଲା ଯେ ଭାଷାକୁ କେହି ଜଣେ ଅଲୌକିକ ଜ୍ଞାନ ବୁଦ୍ଧି ସମ୍ପନ୍ନ ବ୍ୟକ୍ତି କେବଳ ବୁଝିପାରିଥିଲେ ଆମେନ୍ ତାହା ସେହି ମାର୍ଗଟି ଥିଲା ଯଦ୍ୱାରା ବିଜାତୀୟ ରାଜ୍ୟକୁ ପରିଚୟକୁ ଆଣିଥିଲା ପୁଣି ଏହା ଠିକ ତଦ୍ରୁପ ପନ୍ଥାରେ ଶେଷ ହେବ ଏହାର ଅବସାନ ତଦୃଶରେ ଘଟିବ ତା ନିରାଟ ସତ୍ୟକତା ଅଟେ ଅଲୌକିକ ଧରଣର ସକଳ କାର୍ଯ୍ୟକର୍ମ ଦ୍ୱାରା ଅଲୌକିକ ଧରଣର ବ୍ୟାଖ୍ୟା ଦ୍ୱାରା ଏହାର ଅବସାନ ହେବ ମୁଁ ଯେ କଣ ଅର୍ଥ କରି କହୁଅଛି ସେ ବିଷୟକୁ ଆପଣମାନେ ଭଲ ରୂପେ ବୁଝନ୍ତି ଅଲୌକିକ ଧରଣର କାର୍ଯ୍ୟକୁଶଳତା ଆହେ କିପରି ଚମତ୍କାର ବିଷୟ ଆପଣମାନେ ଆନନ୍ଦିତ ନୁହନ୍ତି କି ଆଜିର ରାତିରେ ସେପରି ନୁହନ୍ତି କି ଆପଣମାନେ ଅଲୌକିକ ବିଷୟ ଉପରେ ବିଶ୍ୱାସ କରନ୍ତି ନାହିଁ କି ହଁ ତେବେ ତ ବର୍ତ୍ତମାନ ଏହି ସକଳ ଦର୍ଶନ ଉତ୍ତରେ ସେ ତାଙ୍କୁ ଅକ୍ଲେଶରେ ଦର୍ଶନ କରାଇଥିଲେ ଯେ ସକଳ ରାଷ୍ଟ୍ର କେଉଁ ସ୍ଥାନରେ ଆସି ସୃଷ୍ଟି ହେଉଛନ୍ତି ସେ ତାଙ୍କୁ ଦର୍ଶନ କରାଇ ଦେଖାଇଥିଲେ ଯେ ଜିହୁଦୀମାନଙ୍କ ପାଇଁ ତଥାପି କେତେକ ବର୍ଷ କିପରି ଭାବରେ ନିର୍ମିତ ହୋଇ ରହିଥିଲା
Seven weeks is determined for thy people. 7 years of prophecy to the Jews.
ସେ କହିଥିଲେ ମସିହ ଆଗମନ କରିବେ ସେ ଏହି 70 ସପ୍ତାହରେ ଭାବାଣୀ କରିବେ, ଯାହାକି 3.5 ବର୍ଷର ଅବଧି ହେବ। ଏହାର ଠିକ ଅର୍ଦ୍ଧେକ ସପ୍ତାହରେ ମସିହ ଉଚ୍ଛିନ୍ନ ହେବେ, ଯାହାକି 7 ବର୍ଷ ସମୟ ଅଟେ। ତୁମ୍ଭ ଲୋକଙ୍କର ନିମନ୍ତେ 70 ବର୍ଷ ନିରୂପିତ ହୋଇଅଛି, ଜିହୁଦୀମାନଙ୍କ ନିମନ୍ତେ ଭାବାଣୀ ପାଇଁ 7 ବର୍ଷ ନିରୂପିତ ହୋଇଅଛି।
He said a Messiah, the priest, shall come and prophesy in the midst of the 7 weeks, 7 days. Will he be cut off? In the abomination, make a desolation, shall stand in his place. And they'll tread down the walls of Jerusalem, Gentiles, for a time, time, and dividing of time.
ସେ କହିଥିଲେ ଆଉ ଅଧିପତି ମସିହ ସେ ଆସିବେ, ପୁଣି ଭାବାଣୀ କରିବେ। 7 ସପ୍ତାହର ମଧ୍ୟଭାଗରେ, 7 ଦିନର ମଧ୍ୟଭାଗରେ ସେ ଉଚ୍ଛିନ୍ନ ହେବେ। ପୁଣି ସେହି ଘୃଣିତ ବସ୍ତୁ ଯାହାକି ଉଚ୍ଛିନ୍ନ କରିଥାଏ ତାହା ଏହାଙ୍କ ସ୍ଥାନରେ ଅବସ୍ଥାନ କରିବ। ଥରେ ସେମାନେ ବିଜାତୀୟଗଣ ଅଳ୍ପ କିଛି ସମୟ ପାଇଁ ଜେରୁସାଲେମର ସକଳ ପ୍ରାଚୀରକୁ ଭାଙ୍ଗି ଧୂଳିସାତ କରିବେ, ଏକ କାଳ, ଦୁଇ କାଳ ଓ ଅର୍ଦ୍ଧକାଳ ପର୍ଯ୍ୟନ୍ତ କରିବେ। ବର୍ତ୍ତମାନ ମସିହ ଯେତେବେଳେ ଆସିଲେ, ଯୀଶୁ ଯେତେବେଳେ ଆସିଥିଲେ, ସେ ଠିକ 3.5 ବର୍ଷ ପର୍ଯ୍ୟନ୍ତ ପ୍ରଚାର କଲେ। ତତ୍ପରେ ଏକ ବଳିଦାନ ସ୍ୱରୂପ ଉଚ୍ଛିନ୍ନ ହେଲେ, ବଧ କରାଗଲେ, ପୁଣି ନିତ୍ୟ ନୈବେଦ୍ୟ ନିବୃତ୍ତ କରାଗଲା। ତତ୍ପରେ ଉଚ୍ଛିନ୍ନ କରିବା ବସ୍ତୁ, ସେ ଘୃଣିତ ବସ୍ତୁ ଯାହାକି ଉଚ୍ଛିନ୍ନ କରିଥାଏ ମୁସଲମାନ ମାନଙ୍କର ଓମର ମସଜିଦ, ତାହା ଅଦ୍ୟାବଧି ସେ ପବିତ୍ର ମନ୍ଦିର ସ୍ଥାନରେ ଅବସ୍ଥାନ କରି ରହିଛି। ପୁଣି ଯେଉଁ ସ୍ଥାନରେ ମନ୍ଦିରଟି ରହିଛି, ଠିକ ସେହିଠାରେ ଓମର ମସଜିଦଟି ମୁଣ୍ଡ ଟେକି ରହିଅଛି।
The walls of Jerusalem, over Jerusalem, until the Gentile dispensation be finished.
ଆଉସେ ପରି କହିଥିଲେ, ସେମାନେ ଜେରୁସାଲେମର ସକଳ ପ୍ରାଚୀରକୁ ଭାଙ୍ଗି ଧୂଳିସାତ କରିବେ, ପୁଣି ବିଜାତୀୟମାନଙ୍କ ଯୁଗଟି ଶେଷ ହେବା ପର୍ଯ୍ୟନ୍ତ ସେମାନେ ତାହା କରିବେ।
But at the end of the Gentiles, there will still be 3.5 years yet to the Jews.
ମାତ୍ର ବିଜାତୀୟମାନଙ୍କର ଅନ୍ତିମ କାଳରେ, ତଥାପି ଜିହୁଦୀମାନଙ୍କ ନିମନ୍ତେ ଆହୁରି 3.5 ବର୍ଷର ସମୟ ଅବଶିଷ୍ଟ ଥିବ। ବର୍ତ୍ତମାନ ଭାବବାଣୀୟ ଇତିହାସର ସବୁଠାରୁ ଉଲ୍ଲେଖନୀୟ ବିଷୟଟିକୁ କେବଳ ଧ୍ୟାନ ଦିଅନ୍ତୁ। ବାଇବଲର ଭାବବାଣୀର ବୃତ୍ତାନ୍ତକୁ ମୁଁ ବୁଝେ ବୋଲି, ଜାଣେ ବୋଲି କହି ଆଦୌ ଦାବି କରେ ନାହିଁ, କିନ୍ତୁ ଏହା ତ ଏକ ଖବରକାଗଜକୁ ପାଠ କରୁଥିବା ବିଷୟ ପରି ଅଟେ, ଅଧିକ ସାଧାରଣ କଥା ଅଟେ। ପୁଣି ଏହି ସ୍ଥାନରେ ଆମେ ଯାହା ପାଠ କରିଥାଉ ତାହା ଯେ ସତ୍ୟ କଥା ଅଟେ, ସେ ବିଷୟକୁ ଆମେ ଜାଣୁ।
2,500 years. The Jews has been scattered to every nation under heaven.
2,000 ବର୍ଷ ଏହାକୁ ଲକ୍ଷ୍ୟ କରନ୍ତୁ, 2,500 ବର୍ଷ ପର୍ଯ୍ୟନ୍ତ ଜିହୁଦୀଗଣ ଆକାଶ ତଳସ୍ଥ ପ୍ରତ୍ୟେକ ରାଷ୍ଟ୍ର ମଧ୍ୟକୁ ଛିନ୍ନ ଭିନ୍ନ ହୋଇ ରହିଛନ୍ତି।
As God hardened Pharaoh's heart, bringing him back, he hardened Hitler's heart, Mussolini's heart, and so forth, till he drove them back to Palestine.
ପରମେଶ୍ୱର ସେମାନଙ୍କୁ ଫେରାଇ ଆଣୁଥିବା ସମୟରେ ଫାରଙ୍କର ହୃଦୟ ଯେପରି କଠିନ କରି ପକାଇଥିଲେ, ଠିକ ଏହିପରି ଭାବରେ ଏମାନଙ୍କୁ ପାଲେଷ୍ଟାଇନ ମଧ୍ୟକୁ ଆକର୍ଷଣ କରି ଫେରାଇବା ପର୍ଯ୍ୟନ୍ତ ସେ ହିଟଲରଙ୍କର ହୃଦୟକୁ, ମୁସଲିମଙ୍କର ହୃଦୟକୁ, ପୁଣି ଏପରି ଅଧିକାଂଶ ଲୋକଙ୍କ ହୃଦୟକୁ କଠିନ କରି ପକାଇଲେ।
The Jewish flag was raised over Israel for the first time for 2,500 years.
ଫେରି ଆସିଲା ଉତ୍ତରେ ସେମାନେ ନିଜକୁ ଏକ ରାଷ୍ଟ୍ର ରୂପେ ପୁନର୍ବାର ଗଠନ କରିଛନ୍ତି। ତତ୍ପରେ 1947 ମେ 16 ତାରିଖରେ ଯେଉଁଦୀମାନଙ୍କର ରାଷ୍ଟ୍ରୀୟ ପତାକାଟି ଇସ୍ରାଏଲ ଉପରେ ଉଡ୍ଡୟମାନ କଲା, 2500 ବର୍ଷ ପରେ ସର୍ବପ୍ରଥମ ଥର ପାଇଁ ତାହା ଇସ୍ରାଏଲ ଉପରେ ଅବସ୍ଥାନ କଲା।
The oldest flag in the world was raised for the first time in 2500 years.
ବିଶ୍ୱର ସର୍ବପୁରାତନ ଧ୍ୱଜାଟି 2500 ବର୍ଷ ପରେ ସର୍ବପ୍ରଥମ ଥର ପାଇଁ ଉତ୍ତୋଳନ କରାଗଲା।
And he said in the last days he'd raise up an ensign over Jerusalem, showing that the time is at hand.
ଆଉ ସେ କହିଥିଲେ ଯୁଗାନ୍ତର ଦିନମାନଙ୍କରେ ସେ ଜେରୁସାଲେମ ଉପରେ ଏକ ଧ୍ୱଜ ଚିହ୍ନକୁ ଉତ୍ତୋଳନ କରିବେ, ଏହାକୁ ପ୍ରଦର୍ଶନ କରାଉଥିବା ଦ୍ୱାରା ଯେ ସମୟଟି ନିକଟବର୍ତ୍ତୀ ଅଟେ।
And notice, here not long ago I've seen a prophetic reel played from over there, and they're bringing in those Jews by the thousands, by airplanes, you see it in the paper and so forth, looking like magazines been packing it.
ଆଉ ଧ୍ୟାନ ଦିଅନ୍ତୁ, ଏଠାରେ ନିକଟ ଅତୀତରେ ସେଠାରେ ଚଳଚ୍ଚିତ୍ର ଏକ ଛବିକୁ ମୁଁ ଦେଖିଥିଲି, ପୁଣି ସେମାନେ ଉଡ଼ାଜାହାଜ ଦ୍ୱାରା ଶତାଧିକ ସଂଖ୍ୟକ ଜିହୁଦୀମାନଙ୍କୁ ସେଠାକୁ କଢ଼ାଇ ଆଣୁଥିଲେ। ଆପଣମାନେ ଏହାକୁ ସମ୍ବାଦପତ୍ରରେ ପୁଣି ଅନ୍ୟାନ୍ୟ ପତ୍ରପତ୍ରିକାରେ ଦେଖିଅଛନ୍ତି। ଲୁକ୍ ଆଉ ଲାଇଫ୍ ପତ୍ରିକା ଦ୍ୱୟ ଏହାକୁ ପ୍ରକାଶିତ କରିଥିଲେ, ହଜାର ହଜାର ସଂଖ୍ୟକ ଜିହୁଦୀ ଫେରୁଛନ୍ତି। ତତ୍ପରେ ସେମାନେ
old crippled people packing them on their backs, their little young ones were, said, are you coming back to the homeland to die? Said, no, we're coming back to see the Messiah.
ହଜାର ହଜାର ସଂଖ୍ୟକ ଜିହୁଦୀ ଫେରୁଛନ୍ତି। ତତ୍ପରେ ସେମାନେ ଏମାନଙ୍କୁ ପଚାରିଥିଲେ, କେଉଁ କାରଣ ତୁମମାନେ ଫେରିଆସୁଅଛ? ବୃଦ୍ଧଗଣ, ଖଞ୍ଜ ବ୍ୟକ୍ତିଗଣ ସେମାନଙ୍କ ପିଠିରେ ଆପଣାପଣା ଶିଶୁ ସନ୍ତାନମାନଙ୍କ ବହି ଫେରୁଛନ୍ତି। ପଚାରିଥିଲେ, ମୃତ୍ୟୁବରଣ କରିବା ପାଇଁ ତୁମମାନେ ନିଜର ମାତୃଭୂମିକୁ ଫେରୁଅଛ କି? କହିଥିଲେ, ସେପରି ନୁହେଁ, ମସିହଙ୍କୁ ଦର୍ଶନ କରିବା ପାଇଁ ଆମେ ଫେରୁଅଛୁ।
Jesus said, when you see the fig tree putting forth its buds, and all the other trees putting forth their buds, know that time is nigh, or spring is nigh, summer.
ଯୀଶୁ କହିଥିଲେ, ଡିମ୍ବିରି ବୃକ୍ଷ ପରି ସମସ୍ତ ବୃକ୍ଷ ପ୍ରତି ଦୃଷ୍ଟିପାତ କର, ଯେତେବେଳେ ସେଗୁଡ଼ିକ ପଲ୍ଲବିତ ହୁଏ ସେତେବେଳେ ତୁମେ ତାହା ଦେଖି ସମୟ ଯେ ସନ୍ନିକଟ କିମ୍ବା ଗ୍ରୀଷ୍ମକାଳ ସନ୍ନିକଟ ହେଲାଣି ତାହା ନିଜେ ନିଜେ ଜାଣିଥାଅ।
So when you see these things come to pass, lift up your heads. Amen. Your redemption's drawing nigh.
Amen.
ସୁତରା ତୁମମାନେ ମଧ୍ୟ ଏହି ସମୟ ଘଟଣା ଦେଖିଲେ ଆପଣ ଆପଣ ମସ୍ତକ ଉନ୍ନତ କର, ଯେହେତୁ ତୁମମାନଙ୍କ ଉଦ୍ଧାର ନିକଟବର୍ତ୍ତୀ ଅଟେ। ଆଜିର ରାତ୍ରିବେଳା ଏହି ବିଶ୍ୱଟି ଯେହେତୁ ସାମ୍ୟବାଦ ସହିତ ମଧୁଚନ୍ଦ୍ରିକାରେ ଲିପ୍ତ ହୋଇ ପଡିଛି। ଠିକ ଏହାରି ପରେ ମୁଁ ଜଣେ ଏକ ବ୍ୟକ୍ତିଙ୍କ ସହିତ ମୁହୂର୍ତ୍ତକ ପୂର୍ବେ କଥାବାର୍ତ୍ତା କରୁଥିଲି, ଜଣେ ସବୁଠାରୁ ଜଣାଶୁଣା ଅଧିକାରୀ ଅଟନ୍ତି, ଯାହାଙ୍କ ବିଷୟରେ ମୁଁ ଭଲ ରୂପେ ଜାଣେ, ଏପରି ମୁଁ ଭରସା କରେ। ଏହି ରାଷ୍ଟ୍ରଟିର ବିଷୟରେ ପୁଣି ସାମ୍ୟବାଦ ବିଷୟକୁ ନେଇ ସେ ଯେତେବେଳେ ଘଟଣାବଳୀ କହୁଥିଲେ, ଏହା ତ ଆପଣମାନଙ୍କୁ ଆଣ୍ଠୁ ପର୍ଯ୍ୟନ୍ତ ଥରହର କରି ପକାଇବ, ଏହା ଯେ କିପରି ଭାବେ ମଧୁଚନ୍ଦ୍ରିକାରେ ଲିପ୍ତ ହୋଇ ପଡ଼ିଅଛି ତାହାକୁ ଜାଣିଲା ଉତ୍ତରେ ଏହା ଆପଣଙ୍କୁ ମୂଳରୁ ଧୋଲାଇ ପକାଇବ। ଆଉ କୌଣସି କ୍ଷେତ୍ରରେ ସେପରି କିଛି ଦୂରଦୂର ବିଷୟ ଆଉ ନାହିଁ, ଏପରିକି ଆମମାନଙ୍କର ରାଷ୍ଟ୍ର ସୁଦ୍ଧା ଆଦୌ ନାହିଁ, କଷ୍ଟେ ମଷ୍ଟେ ଆଉ ନାହିଁ।
There's only one solid thing that all know will stand. That's the rock, Jesus Christ. We receive a kingdom that cannot be moved.
ସେପରି ସ୍ଥଳେ କେବଳ ଏକମାତ୍ର ଦୃଢ଼ତାର ବିଷୟ ରହିଛି ଯାହାକୁ ମୁଁ ଅନ୍ତପକ୍ଷେ ଜାଣେ, ତାହା ହିଁ ସୁସ୍ଥ ହୋଇ ରହିବେ, ତାହା ତ ସେହି ଦୃଢ଼ ପାଷାଣ ଯୀଶୁଖ୍ରୀଷ୍ଟ ଅଟନ୍ତି। ଆମମାନେ ଏପରି ରାଜ୍ୟଟିଏ ପାଇବୁ ଯାହା କଦାପି ବିଚଳିତ ହୋଇନପାରେ।
We have a solid foundation. The Lord Jesus Christ.
तत्परे एही दिन मानकरे जेतेले सबु किछि विषय ध्वंसमुखी हेवछि सेतेबे आम्मे एक सुदृढ़ मूलद्वग पाइछु जे कि प्रभु जीशु ख्रीष्ट अटन्ति.
Come into it, friends, as a shelter in a time of storm. What a marvelous thing.
आहे बंधुगण एहांक मध्यको फेरि आसन्तु झड़ बतास समय रे एहा आम्मन पे एक आश्रय स्थल अटन्ति. किपरि चमत्कार विषय टे सते.
He seen all this coming to pass. We see the Jews now. The Bible said that Jerusalem and it would blossom as a rose. And how they have irrigated that land.
एही सब घटना को घटुथिबार विषय को से दर्शन करथिले. जिहुदी मानको आमे वर्तमान देखुथिलु बाइबल एपरि कहिथिला जे पुनिहा गोलाप फूल परि फुटि उठिब. तत्पर सेमाने सेही भूखंड को किपरि भावे जौ सचित कले.
And they also the prophet spoke and said that day that water will come from the north.
पुनि सेमाने मध्य भाववादी प्रकाश करि कहिथिले सेही दिन से जौ सचित्री उत्तर दिगर प्रवाहित होय आसिब.
There was no water there then, no springs there then. But in the last few years there's a gusher come up.
Amen.
As water in the valleys. And they're irrigating as one of the greatest agricultural spots for its size in the world.
Setebale sei sthan re jora konsi sandhan sudha nathilam. Setebale jhora tie sudha seta dekhiba ko mili nathilam. Matra bigato kete barsha madhyare seta jora ek prakritika utsa dekhiba ko milichi. Puni eha samasta upatyaka tu sechita karuachi. Puni seta samanankara jora sechanara byabastha ti सबुठारु श्रेष्ठतम कृषिजात द्रव्य स्थान अटे. विश्वरे एहार आयतन अटे पृथ्वीर अन्यान्य कृषि क्षेत्र ठारु अन्यतम अटे. तत्परे एही सब रासायनिक पदार्थ समुचित रूपे मृत सागर गर्भ मध्ये रहिअछि. एहार अतल गर्भ मध्ये अधिक परिमाण रासायनिक पदार्थ गुड़िक रही अच्छी जहाँ जगत सकल संपद आद किणी पारे
नहीं.
से रासायनिक पदार्थ गुड़िक अर्थात यूरेनियम पुणी अन्यान्य अनेक पदार्थ यथार्थ रूपे मृत सागर अतगर्भरे संचित रही अच्छी जहाँ की वर्तमान इस्राएल संपद अटे.
Fig tree putting for this bud. Not only that, but the other trees are putting for this bud.
डिम्बी वृक्ष अपन पल्लव को धारण करुअछि. केवल सत्यक मात्र एपरि नुहे किंतु अन्य सकल वृक्ष मध्य सेमानकर पल्लव को धारण करुअछन्ति.
The communist is putting forth buds. The antichrist is putting forth buds. And the church of God is putting forth buds. She's blooming out into her power again.
साम्यवादी गण समानक नूतन क्षेत्र गुडी को संप्रसारित करवछंती. ख्रिस्टानी गण समानक प्रभाव को विस्तार कर चलिछंती. तत्पर परमेश्वर मंडली अपना प्रभाव को विस्तार कर चलिछि. से तो अपना सामर्थ्य को विकसित करी पुनर्बार विस्तारित भ लागि अछि.
The palmer worm eat part of it, the canker worm eat part of it, the hook worm eat part of it, the caterpillar eat part of it, but God said it will live again.
Amen.
She's putting forth buds now.
Eharo kichita angsaku sukokita gudiko khai sariya santi. Eharo annyaka angsaku ghurghuriya gudaka khai pakaya santi. Patanga gudiko eharo kichita angsaku khai sariya santi. Puri pangapara eharo avasishita angsaku khai sariya santi. Mata parameshra koi thile. एहा पुनश्च सजीव होय उठिब. एतेबेले से आपणार पल्लव को नूतन रूपे धारण करुअछि.
The trees are putting forth buds. Daniel foresaw it and rejoiced.
गछ गुड़िक आपणार नवागत पत्र गुड़िक रे पल्लवित होछंति. दानिया एहाकु पूर्वरु दर्शन करथिले पुणि पुलकित होइथिले.
Now, at this time he said, and at that time the 12th chapter. And at that time shall Michael stand up The great prince that standeth for the children of thy people. And there shall be a time of trouble, such as never since there was a nation, even to that time.
Bartaman ehi samayre se kohitile, tatpa sehi samayre, Daniel bara deta rahiyachi. Se samayre tumba lokonko santangara sajakari Mikhail, mahan adivati thiyahebe, o manusya, gostriya, sthitika otharu, se samay parjanta, যে প্রকার সংকট কাল হব কেবে হই নাহি এপরি সংকট কাল উপস্থিত হব
And at that time thy people shall be delivered every one that shall be found written in the book
আও তুম্ব গোষ্ঠী যেতে প্রত্যেকর নাম পুস্তক লিখিত হই আছে সেমানে প্রত্যেকে সে সময়ে উদ্ধার পাইবে
Oh my aren't you glad your name is on his book
আরে বা চমৎকার আপনার নাম যে তাঁর পুস্তক লিখিত হয়েছি এর আপনার আনন্দিত নুহতি কি
যেতবে
সে দানিয়েল এই স্থানের উপস্থিত ছিল সেতবে সে তাঁকু দর্শন করেছিলেন অনেক কারণ বৃদ্ধ উপস্থিত হলে যাঙ্ক মস্তক কেশ বিশুদ্ধ লোমতুল্য বিশুদ্ধ মেষলোমতুল্য ছিল আও সে পুস্তক ফিটাইলে পুরী সেবার মধ্যে প্রত্যেক জন পুস্তক গুলি লিখিত হয়ে প্রমাণে প্রত্যেক ব্যক্তি বিচারিত হলে সে তো সিংহাসন সর্বশ্রেষ্ঠ বিচারের পরিচয় অটে
At the end of the Gentile dispensation.
পুরি দানিয়েল এই প্রকারের ভরসা দত্ত হলে তৎপরে বিজাতীয় যুগের শেষ ভাগে তা প্রদান করা গেল
Read the, when you go home tomorrow, read the 11th chapter. You can see how the king of the north is coming down, which is nothing else but Russia, coming down to press against it like a whirlwind.
পাঠ করন্তু আপনমানে নিজ নিজর ঘরকু যেতবেলে ফেরি যাআন্তি আও আসন্তকালি 11 অধ্যায় পাঠ করন্তু উত্তর দিগর রাজা যে কি প্রকার আসু অসন্তি সে কথাকু আপনার লক্ষ্য করিবে যে কি অন্য কেই নুহে মাত্র রুশ দেশ অটে এর বিরুদ্ধে যুদ্ধ করিবাকু এক ঘূর্ণিবায় রূপে অচানক আক্রমণ করিবাকু আসু অছি
And the great battle of Armageddon will be fought right there near the gates of Jerusalem.
তৎপরে সেই বিরাট আর্মাগেদন যুদ্ধটি জেরুসালেমর ফাটকগুলিক নিকটে সংঘটিত হব
Notice all of this and at that time thy people shall be delivered every one that's been found written in a book the Lamb's book of life
লক্ষ্য করন্তু আরে বা মহাকে পছন্দ করে প্রিয় জ্ঞান করে পুনি সেদিন তুম্ব গোষ্ঠী যে প্রত্যেক নাম মেষ শাবকঙ্ক জীবন পুস্তকরে লিখিত হইতিবার মিলিব সেমানে প্রত্যেকে সে সময় উদ্ধার পাইবে
Michael, the great prince shall stand up for what? For thy people.
Amen.
All right.
সেদিন মিখাইল মান অধিপতি ঠিয়া হবে কি হেতু তুম্ব লোকমানঙ্ক সন্তানগর সাহায্যকারী হয়ে ঠিয়া হবে খুব উত্তম কথা উচিত প্রকার বিষয়
And many of them that sleep in the dust of the earth shall awake when these times take place and some to everlasting life and some to shame and everlasting contentment
পুনি পৃথিবীর ধুলিরে যে মানে শয়ন করন্তি সেমান মধ্যরু অনেকে জাগি উঠিবে কেতেবেলে যেতেবেলে এই সব সময় উপস্থিত হব পুনি কেতেক অনন্ত জীবন ও কেতেক লজ্জা ও অনন্ত অবজ্ঞা ভোগ পাই উঠিবে
Just as sure as there's an everlasting life, there's an everlasting departure. It determines on how you treat Jesus Christ in your life.
যেতে বাস্তব রূপে অনন্ত জীবনের এক সত্তা রয়েছে শিখ সেটা বাস্তব রূপে অনন্ত মৃত্যুর মধ্যে সত্তা রয়েছে আপনার নিজের জীবনের ଯୀଶୁଙ୍କ ସହିତ ଥାଇ କି ପ୍ରକାର ଧରଣର ବ୍ୟବହାର ଯେ ସମ୍ପାଦନ କରନ୍ତି ଏହା ତ ତାହାରି ଉପରେ ନିର୍ଭର କରି ରହିଥାଏ।
If you love him, you're born again, you've got his spirit, you've got everlasting life. If you don't, you have not everlasting life.
ଆପଣ ଯଦି ତାଙ୍କୁ ସ୍ନେହ କରନ୍ତି ପୁଣି ନୂତନ ରୂପେ ଜାତ ହୋଇଛନ୍ତି ଆଉ ତାଙ୍କର ଆତ୍ମାଙ୍କୁ ପାଇଛନ୍ତି ତେବେ ଆପଣ ଚିରସ୍ଥାୟୀ ଜୀବନର ଅଧିକାରୀ ହୋଇଛନ୍ତି। ଯଦି ଆପଣ ସେ ପ୍ରକାର ଅନୁଭୂତିର ଅଧିକାରୀ ହୋଇନାହାନ୍ତି ତେବେ ଆପଣ ଚିରସ୍ଥାୟୀ ଜୀବନକୁ ପାଇନାହାନ୍ତି।
If your name's written on the Lamb's Book of Life, you have immortal life. If it's not written there, you'll not be recognized.
ଯଦି ଆପଣ ମେଷଶାବକଙ୍କ ଜୀବନ ପୁସ୍ତକରେ ଲିଖିତ ହୋଇଛନ୍ତି ତେବେ ତ ଆପଣ ଅବିନାଶୀ ଜୀବନକୁ ଲାଭ କରିଛନ୍ତି। ଏହା ଯଦି ସେ ପ୍ରକାର ହୋଇନାହିଁ ତେବେ ଆପଣ କଦାପି ପରିଚିତ ହେବେ ନାହିଁ।
What is it? All those prophecies are fulfilled. Everything right down to this time.
ଏହା କିପରି ଏକ ବିଷୟ ଅଟେ ସେହି ସବୁ ଭାବବାଣୀ ସଫଳ ହୋଇଅଛି ଠିକ ଏହି ଯୁଗଟିର ପର୍ଯ୍ୟନ୍ତ ବିବେଚିତ ହୋଇ ରହିଥିବା ସକଳ ଘଟଣାବଳୀ ସଫଳ ହୋଇଅଛି।
The head of gold was passed away, as Daniel said it would. The Babylonian kingdom.
ସୁବର୍ଣ୍ଣମୟ ମସ୍ତକର ଯୁଗଟି ବିତି ସାରିଛି ଯେପରିକି ଦାନିଏଲ କହିଥିଲେ ଏହା ବାବିଲ ରାଜ୍ୟ ହେବ ବୋଲି।
Succeeding that, he said, would be the Medes and Persians. They succeeded the Babylonian kingdom, and they fell away to who? The Grecians, Alexander the Great.
ସେହି ରାଜ୍ୟକୁ ପରାଜିତ କରି ମାଧ୍ୟ ପୁଣି ପାରସିକ ରାଜ୍ୟ ଦ୍ୱୟ ପରିଚୟକୁ ଆସିବେ। ସେମାନେ ଉଭୟେ ବାବିଲ ରାଜ୍ୟକୁ ପରାଜୟ କରିଥିଲେ ପୁଣି ସେମାନେ ମଧ୍ୟ ଅଧପତିତ ହେଲେ କି ଅଧିକାର କଲା ଗ୍ରୀସୀୟ ଗଣ ଆଲେକ୍ସାଣ୍ଡର ମହାନ ତାହାକୁ ଅଧିକାର କଲେ।
And they fell away to what? The Romans. And the Romans broke up to all the world, Eastern and Western Rome, the two legs.
ପୁଣି ସେମାନେ ମଧ୍ୟ ଅଧପତିତ ହୋଇ ଲୋପ ପାଇଲେ କି ଅଧିକାର କଲା ରୋମିଓ ଗଣ ଅଧିକାର କଲେ ତତ୍ପରେ ରୋମିଓ ଗଣ ବିଶ୍ୱ ଚାରିଆଡ଼କୁ ଖେଳାଇଗଲେ ପ୍ରତିବାର ସେ ଦୁଇଟି ଗୋଡ ପୂର୍ବୀୟ ଆଉ ପଶ୍ଚିମୀୟ ରୋମ ରାଜ୍ୟଟି ସଂସ୍ଥାପିତ ହେଲା।
And he said iron and clay was on the toes, the ten toes, the ten kingdoms. And he said they wouldn't mix, they'd intermarry among one another. Romanism and Protestantism.
ଆଉ ସେ କହିଥିଲେ ପାଦର ଅଙ୍ଗୁଳି ଗୁଡ଼ିକରେ ଲୌହ ପୁରୀ ମୃତ୍ତିକା ମିଶ୍ରିତ ରହିଥିଲା ସେହି ଦୁଇଟି ଅଙ୍ଗୁଳି ଦଶଟି ରାଜ୍ୟକୁ ବୁଝାଏ। ପୁଣି ସେ କହିଥିଲେ ଯେ ସେମାନେ ପରସ୍ପର ସହିତ ମିଳିତ ହେବେ ନାହିଁ ପୁଣି ସେମାନେ ପରସ୍ପର ମଧ୍ୟରେ ବିବାହ ସମ୍ପ୍ରସାରଣ କରିବେ ନାହିଁ। ରୋମିଓ ମତବାଦୀଗଣ ପୁଣି ପ୍ରୋଟେଷ୍ଟାଣ୍ଟ ମତବାଦୀଗଣ ପରସ୍ପର ମଧ୍ୟରେ ବୈବାହିକ ସମ୍ପର୍କକୁ ସ୍ଥାପନ କରିବେ।
And in that day, when this thing exists, then the stone was shoot out of the mountain without hands and rolled in and broke the thing to pieces and it took the place of the image.
ପୁଣି ସେହି ସମୟରେ ଏହି ସବୁ ବିଷୟ ଯେତେବେଳେ ଅବସ୍ଥାନ ରହେ ତତ୍ପରେ ଏକ ପ୍ରସ୍ତର ଖଣ୍ଡ ପର୍ବତ କଟ ହେବ ବିନା ହସ୍ତରେ ତାହା କଟିବ ତତ୍ପରେ ଗଡ଼ି ଆସିବ ପୁଣି ସକଳ ବିଷୟକୁ ଭାଙ୍ଗି ଚୁରମାର କରି ପକାଇବ ପୁଣି ଏହି ପ୍ରସ୍ତରଟି ପ୍ରତିମୂର୍ତ୍ତି ସ୍ଥାନଟିକୁ ଅଧିକାର କରିନେଲା।
So my brethren, we're having troubles tonight. Wars, rumors of wars, earthquakes in diverse places.
ସୁତରାଂ ମୋର ଭାତୃବୃନ୍ଦ ଆଜି ରାତ୍ରିବେଳେ ଆମମାନେ ଏକାଧିକ ଯନ୍ତ୍ରଣାକୁ ଅନୁଭବ କରୁଅଛୁ ଯୁଦ୍ଧଗୁଡ଼ିକ ପୁଣି ବିଭିନ୍ନ ଯୁଦ୍ଧର ଘଟଣାଗୁଡ଼ିକ ଅନେକ ସ୍ଥାନରେ ଭୂମିକମ୍ପଗୁଡ଼ିକୁ ସମୟଗୁଡ଼ିକ ମଧ୍ୟରେ ଝଡ଼ ସୃଷ୍ଟିକୁ ତତ୍ପରେ ରାଷ୍ଟ୍ରଗୁଡ଼ିକ ମଧ୍ୟରେ ସଙ୍କଟର ବିଷୟଗୁଡ଼ିକୁ ଆମମାନେ ଲକ୍ଷ୍ୟ କରୁଅଛୁ।
And I haven't seen a nation but what's trembling in their shoes.
Amen.
They don't know what's going to take place next.
ଏଇ କିଛି ଦିନ ପୂର୍ବେ ମୁଁ ବିଦେଶ ରାଷ୍ଟ୍ରଗୁଡ଼ିକୁ ଗସ୍ତ କରି ଫେରିଅଛି ପୁଣି ଏପରି କୌଣସି ଗୋଟିଏ ରାଷ୍ଟ୍ରକୁ ମୁଁ ଦେଖିନାହିଁ ଯିଏକି ଆଶ୍ୱସ୍ତ ଅଟେ ମାତ୍ର ସମସ୍ତେ ବିଚଳିତ ଅବସ୍ଥା ଅଛନ୍ତି ଥରହର ହେଉଛନ୍ତି ପରବର୍ତ୍ତୀ ସମୟରେ ଯେ କ'ଣ ଘଟିବାକୁ ଯାଉଅଛି ସେ କଥାକୁ ସୁଦ୍ଧା ସେମାନେ ଜାଣନ୍ତି ନାହିଁ।
But aren't we thankful tonight that we do know what's going to take place next? The Lord Jesus Christ shall come the second time in glory and majesty.
କିନ୍ତୁ ଆଜି ରାତ୍ରି ବେଳା ଆମମାନେ ଆନନ୍ଦିତ ନୁହୁ କି ଏଥିପାଇଁ ଯେହେତୁ ଆମମାନେ ଜାଣୁ ଯେ ପରବର୍ତ୍ତୀ ମୁହୂର୍ତ୍ତରେ କ'ଣ ଘଟିବାକୁ ଯାଉଅଛି ପ୍ରଭୁ ଯୀଶୁ ଖ୍ରୀଷ୍ଟ ଦ୍ୱିତୀୟ ଥର ପାଇଁ ମହିମାରେ ପୁଣି ପରାକ୍ରମର ସହିତ ଆଗମନ କରିବେ। ପୁଣି ସେହି ପ୍ରତ୍ୟେକ ଜଣ ପୁରୁଷ କିମ୍ବା ସ୍ତ୍ରୀ ଯାହାର ନାମ ମେଷଶାବକଙ୍କ ଜୀବନ ପୁସ୍ତକରେ ଲିଖିଯାଇଥିବାର ମିଳିବ, ସେମାନେ ଆପଣମାନଙ୍କର ପ୍ରିୟଜନମାନଙ୍କ ସହିତ ଉତ୍ଥାପିତ ହେବେ, ପ୍ରଭୁଙ୍କ ସହିତ ଶୂନ୍ୟରେ ସାକ୍ଷାତ କରିବାକୁ ଉଠିବେ। ଆହେ କେଡ଼େ ଚମତ୍କାର ଧର ବିଷୟ ଅଟେ।
That's the reason we say our hope is built on nothing less than Jesus' blood with righteousness. Amen. All around my soul gives way. He's our hope and stay.
ତାହି ସେହି କାରଣଟି ଅଟେ ଯେ ଉଦ୍ଦେଶ୍ୟ ଆମେ କହିଥାଉ, ଯୀଶୁଙ୍କ ରକ୍ତ ଆଉ ତାଙ୍କ ଧାର୍ମିକତା ବିନୁ ଆମମାନଙ୍କ ଭରସା ଆଉ କୌଣସି ବିଷୟ ଉପରେ ନିର୍ମିତ ନୁହେଁ। ମୋର ପ୍ରାଣଟି ଆପଣ ଚାରିଦିଗସ୍ତ ବିଶ୍ୱାସକୁ ଦୂରେଇ ଦିଏ, ସେ ଆମମାନଙ୍କ ଭରସା ପୁଣି ଲଙ୍ଗର ଅଟନ୍ତି। ପୁଣି ସେ ସମୟରେ ମହାନ ଅଧିପତି ମିଖାଏଲ ଠିଆ ହେବେ। ମିଖାଏଲ ଖ୍ରୀଷ୍ଟ ଥିଲେ ନିଶ୍ଚିତ ରୂପେ, ତାହା ହିଁ ଯିଏକି ଶୟତାନ ବିରୁଦ୍ଧରେ ସ୍ୱର୍ଗୀୟ ଦୂତଗଣ ସହିତ ଏକ ଯୁଦ୍ଧ ଲଢ଼ିଥିଲେ। ଶୟତାନ ଓ ମିଖାଏଲ ଏକତ୍ରିତ ରୂପେ ଲଢ଼ିଥିଲେ, କିମ୍ବା ପ୍ରକୃତରେ ପରସ୍ପର ବିରୁଦ୍ଧରେ ଯୁଦ୍ଧ ଲଢ଼ିଥିଲେ। ପୁଣି ଯେତେବେଳେ ସେହି ସମୟ ସେ କହିଥିଲେ ଯେତେ ଜଣଙ୍କ ନାମ ପୁସ୍ତକ ଲିଖିତ ହୋଇଥିବାର ମିଳିଲା ସେମାନେ ଉଦ୍ଧାର ପାଇଥିଲେ, ଆଉ ଯେଉଁମାନେ ଧାର୍ମିକତାର କର୍ମମାନ କରିଥିଲେ ସେମାନେ ମଧ୍ୟ ଉଦ୍ଧାର ପାଇଲେ। ଏହା ପ୍ରତି ଦୃଷ୍ଟିପାତ କରନ୍ତୁ, ଆଉ ଯେଉଁମାନେ ଜ୍ଞାନବାନ ସେମାନେ ଆକାଶର ଦୀପ୍ତିର ତୁଲ୍ୟ, ଓ ଯେଉଁମାନେ ଅନେକଙ୍କୁ ଧର୍ମର ପ୍ରତି ଫେରାଇ ଆଣନ୍ତି ସେମାନେ ତାରାଗର ତୁଲ୍ୟ ଅନନ୍ତକାଳ ପର୍ଯ୍ୟନ୍ତ ତେଜସ୍ୱୀ ହେବେ। ସମୟ ସମୟ ସେ ଆଡ଼କୁ ମୁଁ ଲକ୍ଷ୍ୟ କରେ। ପୁଣି ଭାଇମାନେ, ମୁଁ ଚିନ୍ତା କରେ, ମୁଁ ସକାଳ ବେଳା ବାହାରକୁ ଚାଲିଯାଏ, ମୁଁ ଅତି ପ୍ରଭାତ ଉଠି ପଡ଼ିବାକୁ ପସନ୍ଦ କରେ। ଆପଣମାନେ ଅତି ପ୍ରଭାତରେ ଉଠିବାକୁ ପସନ୍ଦ କରନ୍ତି ନାହିଁ କି? ମୁଁ ସେହି ସମୟକୁ ମନେ ପକାଏ ଯେତେବେଳେ ଭାଇମାନେ ଆଉ ମୁଁ ପର୍ବତାଞ୍ଚଳରେ ଉପସ୍ଥିତ ଥିଲୁ, ଖୁବ୍ ଅତି ପ୍ରଭାତରେ, ଖୁବ୍ ଭୋର ବେଳା, ପ୍ରାୟ 4 ସମୟରେ ଆମେ ଉଠି ପଡ଼ୁଥିଲୁ। ସେଠାରେ ଅନତି ଦୂରରେ ଦିଶୁଥିବା ଦୃଶ୍ୟ ଦେଖୁଥିଲୁ, ଆଉ ସେଠାରେ ପ୍ରଭାତୀ ତାରାଟି ଅବସ୍ଥାନ ଥିଲା। ପ୍ରଭାତ ହେବା ପୂର୍ବେ ତାହା ତଥାପି ଖୁବ୍ ଆନନ୍ଦର ଏବଂ ତାହା ତଥାପି ଅତି ଅନ୍ଧକାର ସମୟ ଥିଲା। ପ୍ରଭାତ ହେବା ପୂର୍ବେ ତାହା ତଥାପି ଖୁବ୍ ଅନ୍ଧକାରର ବେଳା ଥିଲା। ଏତେବେଳେ ଅନ୍ଧକାର ବେଳାଟି ଯେ ଏକାଠି ହେଉଅଛି ସେ ବିଷୟକୁ ଆମେ ଦେଖିଥାଉ। ଏହା କ'ଣ ଅଟେ? ଏହା ତ ଅନ୍ଧକାର ବିରୁଦ୍ଧରେ ଜ୍ୟୋତିର ତେଜଟି ପ୍ରକାଶିତ ହେଉଅଛି। ଜଣକୁ ନିହାତି ପକ୍ଷେ ଦୂରେଇ ଯିବାକୁ ଅଛି, ପଥଟିକୁ ପରିଷ୍କାର କରିବାକୁ ହିଁ ଅଛି। ସମସ୍ତ ରାତ୍ରିବେଳା ଯେଉଁ ସବୁ ସରୀସୃପ ପାଣି ବିଭିନ୍ନ ଦିଗକୁ ଭ୍ରମଣ କରୁଥାନ୍ତି, ଯେତେବେଳେ ସୂର୍ଯ୍ୟ ଉଦିତ ହୁଏ ସେତେବେଳେ ସେମାନେ ସୁରକ୍ଷିତ ସ୍ଥାନକୁ ଯାଇ ଆଶ୍ରୟ ନିଅନ୍ତି। ଯେତେବେଳେ ସୂର୍ଯ୍ୟ ଉଦୟ ହୁଏ, ଆଲୁଅ ଦେଖାଯାଏ ସେତେବେଳେ।
ରାତ୍ରି
ପୁଣି ଅନ୍ଧକାର, ଅନ୍ଧକାର ପୁଣି ଆଲୋକ ସମଭବନ ମଧ୍ୟରେ ଆଦୌ ଏକାଠି ରହିପାରନ୍ତି ନାହିଁ। ଏହାକୁ ଅନ୍ଧକାର ହୋଇ ରହିବାକୁ ନହେଲେ ଆଲୋକିତ ହୋଇ ରହିବାକୁ ଅଛି। ତତ୍ପରେ ଆଲୋକିତ ଅନ୍ଧକାରଠାରୁ କେତେଗୁଡ଼ ଅଧିକ ଶକ୍ତିଶାଳୀ ଅଟେ। ସୁତରାଂ ଜଗତର ସମସ୍ତ ଶତ୍ରୁମାନଙ୍କ ଅପେକ୍ଷା ଖ୍ରୀଷ୍ଟ କେତେ ଅଧିକ ରୂପେ ସାମର୍ଥ୍ୟ ଅଟନ୍ତି, ଶକ୍ତିଶାଳୀ ଅଟନ୍ତି।
Now, we're taught by scientists, as the light begins to come, it condenses the darkness, and the darkness gathers all its hosts together to fight against the light, but the light prevails and comes on.
Amen.
ପୁଣି ବୈଜ୍ଞାନିକମାନଙ୍କଠାରୁ ଆମମାନେ ଶିକ୍ଷା ପାଇଅଛୁ ଯେ ଆଲୋକ ଯେହେତୁ ଉପସ୍ଥିତ ହେବାକୁ ଆରମ୍ଭ କରିଥାଏ, ଏହା ଅନ୍ଧକାରକୁ ଲୋପ କରି ପକାଏ। ପୁଣି ଅନ୍ଧକାର ଆପଣଙ୍କ ସମସ୍ତ ସେନାବଳକୁ ଏକତ୍ରିତ କରିଥାଏ, ପୁଣି ଆଲୋକର ବିରୁଦ୍ଧରେ ଯୁଦ୍ଧ କରିବାକୁ ଆଗଭର ହୁଏ। କିନ୍ତୁ ଆଲୋକ ସେମାନଙ୍କୁ ପରାସ୍ତ କରେ, ପୁଣି ଆଗକୁ ବଢ଼ି ଆସେ। ପୁଣି ବାଇବଲ ଏପ୍ରକାର କହିଥିଲା, ଯୁଗାନ୍ତର ଦିନମାନଙ୍କରେ ଏପରି ହେବ ଯେ ଶୟତାନ ଗର୍ଜନ କରୁଥିବା ସିଂହ ନ୍ୟାୟ ଅଗ୍ରସର କରିବ।
And congregating them together, heaping up under a big head, the mark of the beast.
Amen.
In the ecclesiastical realms, the confederation of churches, all uniting and making themselves a great organization, as same as Catholicism.
Se tara sakala virodhi mananku, tara bandhu mananku, ammananku, sattu mananku, samabet karuvachi. Prisamananku, ekosar lani, ekatrita karuvachi. Eka pradhana, mastakara adhinaku, ଆଣି ଦଳବଦ୍ଧ କରୁଅଛି। ଆଲୋକର ବିରୁଦ୍ଧରେ ଯୁଦ୍ଧ କରିବା ପାଇଁ ଏମାନଙ୍କୁ ସମବେତ କରୁଅଛି। ପଶୁର ଚିହ୍ନର ଅଧୀନରେ, ଯାଜକ ସମ୍ପ୍ରଦାୟ ସମାବେଶର ଅଧୀନରେ, ମଣ୍ଡଳୀଗୁଡ଼ିକର ସଂଘର ଅଧୀନରେ ଦଳବଦ୍ଧ କରୁଅଛି। ସମସ୍ତ ସଂଘବଦ୍ଧ ଭାବେ ଏକତ୍ରିତ ହେଉଛନ୍ତି, ପୁଣି ଆପଣମାନଙ୍କୁ ଏକ ବିରାଟ ସଂସ୍ଥା ରୂପେ ପ୍ରସ୍ତୁତ କରୁଛନ୍ତି। ଠିକ୍ ସେପରି ଏକ ସଂସ୍ଥା ଯେପରିକି କ୍ୟାଥୋଲିକ ମତବାଦୀମାନ ହୋଇଛନ୍ତି। ତତ୍ପରେ ଜଗତର ସମ୍ରାଟଗଣ ଆପଣମାନଙ୍କୁ ପରସ୍ପର ସହିତ ସଂଘବଦ୍ଧ କରୁଛନ୍ତି, ପୁଣି ସେଠାରେ ରାଜନୈତିକ ସ୍ରୋତରେ ଥାଇ ଆପଣମାନଙ୍କୁ ଏକ ବିରାଟ ଅଧିକାରୀ ରୂପେ ପ୍ରସ୍ତୁତ କରୁଛନ୍ତି। ସ୍ୱୟଂକୁ ସାମ୍ୟବାଦୀ ବିରୁଦ୍ଧରେ ସ୍ୱୟଂକୁ ସାମ୍ୟବାଦୀ ରୂପେ ପରିଚିତ କରାଉଛନ୍ତି। ତତ୍ପରେ ପରମେଶ୍ୱର ଆଲୋକ ସମ୍ମୁଖକୁ ବଢ଼ୁଅଛନ୍ତି। ଏହାକୁ ଗଠିତ କରିବା ନିମନ୍ତେ ବର୍ତ୍ତମାନ କିପରି ଧରଣ ଘଟଣା ଏହି ସମାନ ଅବସର କାଳେ ଘଟୁଅଛି। ଖ୍ରୀଷ୍ଟୀୟ ମଣ୍ଡଳଟି ଜୀବିତ ପରମେଶ୍ୱର ମଣ୍ଡଳୀ ଅଭିଷିକ୍ତ ହୋଇସାରିଅଛି, ତା ମଧ୍ୟକୁ ସାମର୍ଥ୍ୟ ଆସୁଅଛି, ସେ ପବିତ୍ରତ୍ୱଙ୍କୁ ଲାଭ କରୁଅଛି। ଗତବର୍ଷ ଫୁଲ୍ ଗସ୍ପୁଲ୍ର ସକଳ ସ୍ଥାନରେ 15 ଲକ୍ଷ ଲୋକମାନଙ୍କ ଏକ ମନପରିବର୍ତ୍ତନ ସମୁଦାୟ ଥିଲା। ବର୍ଷ ପରେ ବର୍ଷ ବୃହତ୍ତର ସମୁଦାୟଟି ସମସ୍ତ ରାଷ୍ଟ୍ରରେ ବ୍ୟାପି ଥିଲା। ଆମମାନେ ଦାସତ୍ୱ ପଥରେ ଆଉ କଦାପି ନାହୁଁ, ଆମେ ତ ହାଲିଲୁୟା ବୋଲି କହୁଥିବା ଏକ ବିଥିକା ମଧ୍ୟ ରହିଅଛୁ। ଆମମାନେ ଛାୟାଦାର ସ୍ଥାନରେ ଆଉ ନାହୁଁ, ଆଦୌ କୌଣସି ପ୍ରକାର ସେଠାରେ ନାହୁଁ।
1,500,000 conversions in the full gospel range last year. Amen. Succeeded Catholicism and everything else.
ଗତ ବର୍ଷ 15 ଲକ୍ଷ ସମଷ୍ଟିର ମନପରିବର୍ତ୍ତିତ ଗଣ ହାସଲ କରିଥିଲେ, ଯେଉଁମାନେକି କ୍ୟାଥୋଲିକ ମତବାଦରୁ ପୁଣି ଅନ୍ୟାନ୍ୟ ସଂଗଠନ ଗୁଡ଼ାକରୁ ଜିତା ଯାଇଥିଲେ। ଆରେ ବା ଚମତ୍କାର, ଏହା କିପରି ଧରଣର ବିଷୟଟିଏ! ଜ୍ୟୋତିଟି ଏକତ୍ରିତ ହେଉଅଛି, ମହାନ ଆରୋଗ୍ୟକାରୀ ଉପାସନା କରି କହ ଗ୍ଲୋବକୁ ପରିଷ୍କାର କରି ପକାଇଛି ହାଲେଲୁୟା
Way down in Formosa, healing campaigns are going
Amen.
On. Way down in Japan, healing campaigns
Amen.
Are going on. Up in the frozen regions of the north, healing campaigns are going
Amen.
On.
Sudura sthana, sethare Formosa re, arogyakari sabhaguliko karajauchi. Japan pari duravarti sthana re, arogyakari sabhaguliko heuchi. Sethare upura ilakara, uttarardhara barafabruta anchalagulikare, arogyakari sabha, ଗୁଡିକ ହେଉଅଛି ବିଶ୍ୱର ପ୍ରତ୍ୟେକ ସ୍ଥାନରେ ଆରୋଗ୍ୟକାରୀ ସଭା ଗୁଡିକ ହେଉଅଛି ହାଲେଲୁୟା ଲୋକମାନେ ପବିତ୍ର ଆତ୍ମାଙ୍କୁ ଲାଭ କରୁଅଛନ୍ତି ପ୍ରତ୍ୟେକ ସ୍ଥାନର ମହିଳା ପ୍ରତ୍ୟେକ ସ୍ଥାନର ବାସିନ୍ଦାଗଣ ତାଙ୍କୁ ଲାଭ କରୁଅଛନ୍ତି ଆମର ଯୁଗାନ୍ତ ସମୟ ଆସି ଉପସ୍ଥିତ ହୋଇଅଛୁ ଏହା କଣ କରୁଅଛି ତତ୍ପରେ ଶୈତାନ ପରି କହିଥାଏ ବର୍ତ୍ତମାନ ହିଁ ମୋର ସମୟ ଅଟେ ସେ ଆପଣ ସମସ୍ତ ସେନାବଳକୁ ଏକତ୍ରିତ କରୁଅଛି ମଣ୍ଡଳୀଗୁଡ଼ିକର ଯୌଥ ସଂଘଟି ଏହାକୁ ବନ୍ଦ କରିବାକୁ ଚେଷ୍ଟା କରୁଅଛି କହୁଅଛି ସେମାନେ ଅନ୍ୟ କିଛି ନ ହୋଇ କେବଳ ଶବ୍ଦ ଉତ୍ପନ୍ନକାରୀ ଦଳଗୁଡ଼ିକ ଅଟନ୍ତି ସେଠାରେ ସେମାନଙ୍କଠାରେ କିଛି ହେଲେ ନାହିଁ ଏହିସବୁ କେବଳ ଭଣ୍ଡାମ ବିଷୟ ଅଟେ ଅଲୌକିକ ରୂପେ କାର୍ଯ୍ୟ କରୁଥିବା ବିଷୟ କହି ସେପରି କିଛି କର୍ମ ଆଦୌ ନାହିଁ
The head of American Medical Association writes a piece of paper and said, no man's got a right to come into a sick room to minister to the people that don't believe in Almighty God and accept Him as His helper.
ତତ୍ପରେ ଠିକ ସେହି ଯୋଗ୍ୟ ସମୟରେ ଆମେରିକାର ମସ୍ତକଟି ଚିକିତ୍ସାର ସଂଘଟି ସମ୍ବାଦପତ୍ରରେ ଏକ ଛୋଟକାଟ ପ୍ରବନ୍ଧକୁ ପ୍ରକାଶ କରେ ଆଉ କହିଥିଲା ଲୋକମାନଙ୍କର ସେବା କରିବାକୁ କୌଣସି ସେବକଙ୍କର ପୀଡ଼ିତମାନଙ୍କର ପ୍ରକୋଷ୍ଠକୁ ପ୍ରବେଶ କରିବାକୁ ଆଦୌ ଅଧିକାର ନାହିଁ ଯେଉଁମାନେ ସର୍ବଶକ୍ତିଶାଳୀ ପରମେଶ୍ୱରଙ୍କଠାରେ ବିଶ୍ୱାସ କରନ୍ତି ନାହିଁ ପୁଣି ତାଙ୍କୁ ନିଜର ସଦୟତା ରୂପେ ଗ୍ରହଣ କରନ୍ତି ନାହିଁ
The Christian Herald interviewing doctors last month gave write-ups that I couldn't write myself if I was trying to brag on it.
ଗତ ମାସ ଖ୍ରୀଷ୍ଟିଆନ ହାଲ ନାମକ ପତ୍ରିକାଟି ଚିକିତ୍ସକମାନଙ୍କର ଏକ ସାକ୍ଷାତକାରକୁ ନେଉଥିଲା ଏପରି ଏକ ପ୍ରବନ୍ଧକୁ ଲେଖିବାକୁ କହିଥିଲା ଯାହାକୁ ମୁଁ ଆଦୌ ଲେଖିପାରିନଥିଲି ଯଦି ମୁଁ ତାହାରି ଉପରେ ଗର୍ବ ପ୍ରକାଶ କରୁଥିଲି ତଥାପି ଲେଖିପାରିନଥିଲି ଏହା କିପରି ଧରଣର ଏକ ବିଷୟ ଏହିସବୁ ପ୍ରତିବନ୍ଧକ ମଧ୍ୟରେ ଆବଦ୍ଧ ଥାଏ ସୁଦ୍ଧା ପରମେଶ୍ୱର ଆପଣ ଶତ୍ରୁମାନଙ୍କୁ ତାଙ୍କରି ମହିମା ବିଷୟରେ ସାକ୍ଷୀ ସ୍ୱରୂପ କରି ବ୍ୟବହାର କରିବେ ଆଜ୍ଞା ହଁ ଏହା ହିଁ
The doctor said we can only administer AIDS, but God is the healer.
Amen.
I said them great men Holy. Just finding out what we bunch of nitwits know all the time.
That's right. Thank you, Jesus.
ଚିକିତ୍ସକ ଦଳଙ୍କ ପରି କହିଥିଲେ ଆମମାନେ ଏଡ୍ସ ଉପରେ କେବଳ ପ୍ରତିରୋଧକ ଲଗାଇପାରୁ କିନ୍ତୁ ପରମେଶ୍ୱର ହିଁ ଆରୋଗ୍ୟକାରୀ ଅଟନ୍ତି ମୁଁ କହିଥିଲି ସେ ମହାନ ବ୍ୟକ୍ତିଗତ କେବଳ ଖୋଜି ବୁଲୁଛନ୍ତି ଯେ ଆମମାନେ ଦଳେ ପ୍ରଚାରକ କର ସବୁବେଳେ କଳ ବିଷୟକୁ ଅବଗତ ହୋଇଥାଉ ତାହା ସତ୍ୟ କଥା ଅଟେ ଏହି କେତେକ ଗୌରବମୟ ଦିନମାନଙ୍କରେ ଆପଣମାନେ ଲକ୍ଷ୍ୟ କରିବେ ଯେ ଶକ୍ତିର ଏହି ଦଳଟି ଯାହାକି ବେଶ୍ୟାଗୁଡ଼ିକୁ ଚରିତ୍ରବାନ ମହିଳାଗୁଡ଼ିକରେ ପରିବର୍ତ୍ତନ କରିଥାନ୍ତି ପୁଣି ମଧ୍ୟମଗଣକୁ ଭଦ୍ର ବ୍ୟକ୍ତି ରୂପେ ପୁଣି ଖ୍ରୀଷ୍ଟଙ୍କ ରୂପେ ପରିବର୍ତ୍ତନ କରାଇଥାନ୍ତି ଏହା ତ ସେହି ସମାନ ସମର୍ଥଟି ଅଟନ୍ତି ଯାହାକି ସେମାନଙ୍କୁ ଏହି ପୃଥିବୀରୁ ପୃଥକ କରି ଉଦ୍ଧାରିତ କରିବେ ତତ୍ପରେ ମହିମାର ସ୍ଥାନରେ ଉଦ୍ଧାରିତକରଣ ଯୋଗେ ସେମାନଙ୍କୁ ସ୍ୱଗୃହ ଘେଣିଯିବେ ସମ୍ଭବତଃ ଏହା ଅଧିକ ବିଳମ୍ବ ହୋଇଯିବ ଏହା ତ ଅନେକଙ୍କ ପାଇଁ ସମ୍ଭବତଃ ଅଧିକ ବିଳମ୍ବ ସମ୍ଭବ ହୋଇଯିବ
At that day, Michael shall stand for the people.
Oh,
he ain't standing for the nations, he's standing for the people.
Amen. Sedina Mikhail, Tumbara Padagan Gapai, Dondavan Habe, Seto Sokol Astropai, Kadapi, Tiahago Zavananti, Seto Prajavan Gapai, Tiahago Zavanti.
And many those that sleep in the dust of the earth, some shall rise to everlasting shame and contentment, but those that be wise and turn many to righteousness shall shine as the stars forever and ever. Hallelujah!
Tatpare samar madharu anneke jomane prithibira dhulire soyana karanti samar madharu anneke jagi uthibe keteko ananta jivana o keteko lajja o ananta abogya bhokpain uthibe. Hallelujah!
But if our cottage, why should I care? They're building a palace for me over there. Come over to see me someday.
Holy!
Eko tambu oba eko kutilo mu kahiko chintito hebi semane sei ramme stanare mo pai prasadate nirmal karuchanti ekada mate betibaku se stanaku asom.
What is it? I walked down and looked at that great morning star as she begins to move yonder. What does the morning star say? The morning star is only reflecting the supreme light of the sun coming.
Amen.
Is that right?
Eha konam मु बाहर को बाहरी जाय अछि पुनी विराट प्रहरी तला को देखिथिली जेते बेले कि ता उभे जवाक लागथिला सेते बेले ता को देखिथिली प्रहरी तटी कोनो समासल को दिए उदित हेबा को जाउथिबा सूर्य प्रतिबिंब बिंब को एही प्रहरी तटी केवल मात्र ज्योतिर प्रकाशन को परिचित कराए ता सत्य को तटे ना.
The morning star, the reason it's so bright, you know how it is? The sun's so much closer to it.
Amen.
It's a pressing on. And the morning star hails the coming of the sun.
Pravati talati, tate ujjatama hoi prakastam, huye, yade kahinki, sepoidharate shakata kwa pramane jahanti ki, karanati epari, jetu surja ehara, ati nikartama hoi, avasthan kare, yato agaga baruthvara, एक प्रमाण अटे तत्परे उदित होता सूर्य को यही प्रभावित राटी अभ्यर्थना जनाई था.
Alright, you morning stars, it's time to go to hailing the coming. Shine, morning stars, rise early. It says the sun will soon be here.
खूब उत्तम कथा अपन माने प्रभावित रागुड़ी कटन्ती तांकर आगमन करथवा समासन को सम्मान जनाबा को एही योग्य समय अटे. आहे प्रहादित नक्षत्र गणम आलोक विकिरण करंतु अति प्रहात उठंतु या अवगत कराए जे सूर्य अति शीघ्र इस स्थान रे उदित हेबे उपस्थित हेबे.
When we look and see that morning star is glistening in the sky, it means that the sun will shine pretty soon.
Amen.
सेई प्रहादित आलोक अमने जेतेले चाहु आ लक्ष्य करु या जेतेले आकाश रो बखरे चमकु थाए या ताकु अर्थ करे जे सूर्य अति शीघ्र उदित हेबो.
And when we see the morning stars of God rising and shining to the glory of the resurrection of Jesus Christ, shows that that supreme one is pressing on.
Amen.
पुनि परमेश्वरक प्रभाति नक्षत्र गुडी कम अम्मा इतले देखु जीसु ख्रिस्टंकर पुनरुत्थान महिमा निज निमित्त उदित हेउसंती पुनि तेजी यान हेउसंती ता परिचित कराय जे सेई श्रेष्ठ व्यक्ति लोक सम्मुख को अग्रसर करोसंती.
The lights are gathering, but the morning star hard. Hold on! It isn't long to the end!
Sakala kirana ekatita hai santi. Kintu prahadita agara chitkar kari kohanti atake duho. Sakala hava ko avari adhika samay nahi.
Hold on! It's not long to the end! Just keep holding on!
Sthira hai rai tham. Prahadita hava ko a besi kichi samay nahi. Kemala सुस्थिरता सहित अटकी रही था.
Sister Murphy and I used to sing. Just keep holding on, daylight's soon coming.
जेपरी की भोनी मार्फी पुनी अन्य माने पूर्वे गाना करू थिले केवल अटकी रही था प्रभात अति शीघ्र हेव अछि.
Hold on to it. The morning stars are shining to the world now, lighting up the world. Just before the great darkness and a great thunderbolt from heaven, the coming of the Lord.
सेमाने थिबा पर्यंत अटकी रहिथाम ଏତେବେଳେ ପ୍ରଭାତି ନକ୍ଷତ୍ରଗଣ ଏହି ଜଗତରେ ଆଲୋକ ବିକିରଣ କରୁଅଛନ୍ତି, ଜଗତକୁ ଆଲୋକିତ କରୁଅଛନ୍ତି। ସ୍ୱର୍ଗରୁ ଘୋର ଗର୍ଜନ ଶବ୍ଦ ହେବା ପୂର୍ବେ, ପୁଣି ଘୋର ଅନ୍ଧକାର ସମୟ ଉପସ୍ଥିତ ହେବା ପୂର୍ବେ, ପ୍ରଭୁ ଆଗମନ କରୁଥିବା ପୂର୍ବେ ସେମାନେ ଜଗତକୁ ଆଲୋକିତ କରୁଅଛନ୍ତି। ଏତେବେଳେ ନିକଟତର ହୋଇ ସବଳ କରନ୍ତୁ, ପୁଣି ସେ କହିଥିଲେ ମୁଁ ପ୍ରହତାଳକୁ ଧ୍ୟାନ ଦେଇଅଛି। ପୁଣି ମୁଁ ବିଚାର କରିଥିଲି, ଆରେ ବା ପ୍ରହତାଳ ଅଟେ। ମୁଁ ତଳକୁ ଚାହିଁ ଦେଖିଥିଲି, ଏକଦା ସେଇ ଅନ୍ୟ ସ୍ଥାନରେ ଠିଆ ହୋଇଥିଲି, ମୁଁ ଆଉ ଭାଇ ଉଡ୍ସ ଠିଆ ହୋଇଥିଲୁ। ସେ ତ ଏଇ କିଛି ସମୟ ପୂର୍ବେ ନିଆଁ ଜଳାଇଥିଲେ, ପୁଣି ଆମେମାନେ ପ୍ରାତଃ ଭୋଜନ ଗ୍ରହଣ କରିବାକୁ ଯାଉଥିଲୁ, ଆଉ ମୁଁ ପଛକୁ ବୁଲି ପଡ଼ିଥିଲି, ପୁଣି ପ୍ରହତାଳକୁ ଦେଖିଥିଲି। ସେଠା ସ୍ଥିତ ସିଡର ବୃକ୍ଷର ବୁଦା ଗୁଡିକ ମଧ୍ୟରୁ ମୁଁ ବାହାରି ଆସିଥିଲି, ପୁଣି ପାଇନ୍ ଗଛ ଗୁଡିକର ମଧ୍ୟ ଦେଇ କ୍ଷୀଣ ସ୍ୱର ଗୁଞ୍ଜନ ହୋଇ ଭାସି ଆସୁଥିଲା। ମୁଁ ସେହି ସ୍ଥାନରେ ଠିଆ ହୋଇ ରହିଥିଲି, ଖୁବ୍ ଆରାମ ଅନୁଭବ କଲି। ସେ ଉତ୍ତମ ପୁଣି ପ୍ରଭାତ କାଳର ବିଶୁଦ୍ଧ ପବନକୁ ପ୍ରଶ୍ୱାସରେ ଶାନ୍ତ ରୂପେ ଗ୍ରହଣ କରୁଥିଲି। ପୁଣି ଏହା ଏକ ପ୍ରକାରେ ଘନୀଭୂତ ଶିଶିରର ଅବସ୍ଥା ଥିଲା, ବହଳିଆ ଘନୀଭୂତ ଶିଶିରର ଅବସ୍ଥା ଥିଲା। ଝରଣା ନିକଟକୁ ଚାଲି ଯାଆନ୍ତୁ, ବାଲ୍ଟିଏ ପାଣି ଆଣନ୍ତୁ, ତତ୍ପରେ ଆପଣ ପୁରା କୋଠି ଆସିବା ପୂର୍ବେ ଏହା ତୁଷାରରେ ଘନୀଭୂତ ହୋଇ ସାରିଥିବ। ସେଠାରେ ଠିଆ ହୋଇ ରହିଥିଲି, ମୋର ହସ୍ତଦ୍ୱୟକୁ ସେହି ପାଇନ୍ ବୃକ୍ଷ ଗୁଡିକ ମଧ୍ୟରେ ଥାଇ ଉପରକୁ ଉଠାଇ ରଖିଥିଲି। ମୁଁ ପ୍ରହତି ନକ୍ଷତ୍ରକୁ ଚାହିଁ ରହିଥିଲି, ମୁଁ ଚିନ୍ତା କରିଥିଲି, ଆରେ ବା ଏ ଆଡ଼କୁ ବିଚାର କରି ଦେଖ ତ, ବିଗତ 45 ବର୍ଷ ସମୟଟି ମୋ ପାଇଁ କ'ଣ କରିଅଛି। ମୁଁ କହିଥିଲି, ଆରେ ବା ଏ ଆଡ଼କୁ ବିଚାର କରି ଦେଖ ତ, ମୁଁ ତ ଦିନକୁ ଦିନ ଦୁର୍ବଳ ଜଳାଶୀର୍ଣ୍ଣ ହେବାକୁ ଲାଗିଅଛି, ମୋର ହାତ ଦୁଇଟି ଦୁର୍ବଳ ହେବା ଲାଗିଅଛି, କେଶ ସବୁ ଝଡ଼ିବାରେ ଲାଗିଅଛି, ଦାନ୍ତ ସବୁ ପଡ଼ିବାରେ ଲାଗିଛି। ଓହୋ, ଏ ବିଗତ 45 ବର୍ଷ ସମୟଟି ମୋ ପ୍ରତି କେଡ଼େ ଦୁର୍ବ୍ୟବହାର କରିଛି। କିନ୍ତୁ ମୁଁ କହିଥିଲି, ସେ ଦୂରାନ୍ତ ସ୍ଥାନକୁ ଲକ୍ଷ୍ୟ କର, ସେ ପ୍ରହରୀ ତଥାପି ସେତିକିଟା ସୁନ୍ଦର ପୁଣି ଆଲୋକିତ ଅବସ୍ଥା ଅଛି ଯେପରି ଅବସ୍ଥାରେ ପରମେଶ୍ୱର ତାକୁ ସୃଷ୍ଟି କରିଥିଲେ, ପୁଣି ଆପଣଙ୍କ ହସ୍ତରୁ ତାହାକୁ ହସ୍ତାନ୍ତର କରିଥିଲେ, ପୁଣି ଏପରି କହିଥିଲେ ଏହାକୁ ଆଲୋକ ପ୍ରଦାନ କରିବାକୁ ଦିଆଯାଉ। ତତ୍ପରେ ଧର୍ମଶାସ୍ତ୍ରର ଏ ବାକ୍ୟଟିକୁ ମୁଁ ଚିନ୍ତା କଲି, ମୁଁ କହିଲି ମାତ୍ର ପରମେଶ୍ୱର ଏପରି ପ୍ରତିଜ୍ଞାକୁ କରିଥିଲେ, ଯଦି ଆମେ ଜ୍ଞାନବାନ ହେବୁ ପୁଣି ଅନେକଙ୍କୁ ଧାର୍ମିକ ହେବାର ସାହାଯ୍ୟ କରିବୁ, ତେବେ ଆମେ ତାରାଗଣ ପରି ସବୁବେଳେ ତେଜିଆର ହୋଇ ରହିଥିବୁ। ମୁଁ ଚିନ୍ତା କଲି, ଆରେ ପ୍ରହତି ନକ୍ଷତ୍ର ବର୍ତ୍ତମାନ ଆଲୋକ ଦେଉଅଛୁ, ତଥାପି ଆମେ ସେଠାରେ ଯାଇ ପହଞ୍ଚିବା ପର୍ଯ୍ୟନ୍ତ ଅପେକ୍ଷା କରି ରହିଥାମ, ହାଲେଲୁୟା, ସେଠାରେ ତାରାଗଣ ପରି ଅନନ୍ତକାଳ ପର୍ଯ୍ୟନ୍ତ ତେଜସ୍ୱୀ ହୋଇ ରହିଥିବୁ। ତତ୍ପରେ ସେ ଧୀର ପବନକୁ ପର୍ବତର ଆଡୁ ଆଡୁ ଆସୁଥିବା ଶବ୍ଦକୁ ମୁଁ ଶୁଣିପାରିଲି, ଠିକ ଭୋର ବେଳା ସେହି ପାଇନ୍ ବୃକ୍ଷ ଗୁଡିକ ମଧ୍ୟରୁ ଗୁଞ୍ଜନ କରି ଆସୁଥିବାର ପୁରୀ ଏପରି କହୁଥିବା ଶୁଣିପାରିଲି। ସେଠାରେ ନଦୀର ଅପରପର ପାର୍ଶ୍ୱରେ ଏକ ଦେଶ ଅଛି ଯାହାକୁ ଆମମାନେ ଚିରଦିନ ପାଇଁ ରମ୍ୟସ୍ଥଳ ବୋଲି କହିଥାଉ। ସେହି ତଟକୁ ଆମମାନେ କେବଳ ବିଶ୍ୱାସର ବଳରେ ପହଞ୍ଚିପାରୁ। ଜଗତ ଜଣକ ପରେ ଜଣେ ଆମମାନେ ନଗରର ଅଧିକାରୀ ହୋଇପାରିବା, ସେଠାରେ ଚିରସ୍ଥାୟୀ ଲୋକମାନଙ୍କ ସହିତ ବାସ କରିବା, ଯେଉଁଦିନ ସେମାନେ ତୁମର ଓ ଆମର ପାଇଁ ସୁବର୍ଣ୍ଣୀ ଘଣ୍ଟି ଗୁଡ଼ାକ ବଜାଇ ଦେବେ। କିପରି ମହତ ବିଷୟ, ଯେଉଁମାନେ ଅନେକଙ୍କୁ ଧର୍ମର ପ୍ରତି ଫେରାଇ ଆଣନ୍ତି ସେମାନେ ତାରାଗର ତୁଲ୍ୟ ଅନନ୍ତକାଳ ପର୍ଯ୍ୟନ୍ତ ତେଜସ୍ୱୀ ହେବେ। ଯେପରି ଭାବେ ହେଉନା କାହିଁକି ଏହା କିପ୍ରକାରେ ଭିନ୍ନତାକୁ ପ୍ରସ୍ତୁତ କରିଥାଏ। ଏଠାରେ ଏହି ଛୋଟ ପୁରାତନ ସମୟର ବ୍ୟବଧାନଟି ତେବେ କିପରି ଧରଣ ଅଟେ। ପୃଥିବୀ ପୃଷ୍ଠର ଏହି କ୍ଷୀଣ ଆଉ ପୁରାତନ ଧୂଳି କଙ୍କା ବିହୀନ କୀଟଟି ସାଧାରଣ ଆଉ ପୁରାତନ ଏହି ନାଶବାନ ଶରୀରଟି ଯାହାକୁ ନାଶ ହେବାକୁ ଅଛି, ତତ୍ପରେ ଧୂଳିକୁ ପୁଣି ଫେରିଯିବାକୁ ଅଛି, ତତ୍ପରେ ଚର୍ମସ୍ଥ କୀଟଗୁଡ଼ାକ ଏହାକୁ ଖାଇଯିବେ।
Met his powers and glory.
Amen.
Through the preaching of the gospel and the healing of the sick to vindicate Jesus Christ raised from the dead.
Amen.
Oh my. Forever and forever.
Are he chamatkaram. Mothare jahakichi sugura rahichi. Sei sugura sahita mate uthiwa ko diya jau. Puni parameswaran ka gaurava nimante mate alakitava ko diya jau. Sakala prakara bhara ko dure diyantu. Jepari ki pavitra atma. ତାଙ୍କ ସକଳ ସମର୍ଥକୁ ପ୍ରେରଣ କରିପାରନ୍ତି, ପୁଣି ତାଙ୍କ ସମସ୍ତ ମହିମା ତେଜକୁ ପ୍ରେରଣ କରିପାରନ୍ତି। ତତ୍ପରେ ଯୀଶୁଖ୍ରୀଷ୍ଟ ଯେ ମୃତ୍ୟୁରୁ ଉତ୍ଥାପିତ ହୋଇଥିଲେ ତାହାର ସତ୍ୟତାକୁ ସୁସମାଚାର ପ୍ରଚାର ମାଧ୍ୟମରେ ପୁଣି ପୀଡ଼ିତମାନଙ୍କୁ ସୁସ୍ଥ କରୁଥିବା ଯୋଗୁଁ ପ୍ରକଟ କରିଦେଇପାରନ୍ତି। ଆରେ ବାକି ଚମତ୍କାର କଥା, ଅନନ୍ତକାଳ ପାଇଁ ଚିରଦିନ ପାଇଁ ତେଜସ୍ୱୀ ହେବେ।
Shut up the words and seal the book, even to the time of the end. For many shall run to and fro, and knowledge shall increase.
Matra he Daniel, tumme sesaka parjanta ehi bakka sakala band kari o ehi pustaka mudran kar kari rakham. Aneke enetare dhavaman hebe o gyanara vruddhi hebe.
Then I, Daniel, beheld and looked, and behold, there stood other two. The one on this side of the bank of the river and one on the other side of the bank of the river.
ସେତେବେଳେ ମୁଁ ଦାନିଏଲ ଅନାଇଲି, ଆଉ ଦେଖ ଅନ୍ୟ ଦୁଇ ଜଣ ଠିଆ ହୋଇଛନ୍ତି, ଜଣେ ନଦୀ ତୀର ଏପାଖରେ ଓ ଅନ୍ୟ ଜଣ ନଦୀ ତୀରର ସେପାଖରେ।
And the one said to the man clothed in linen, Holy Spirit, which was upon the waters, peoples, multitudes, Holy Ghost upon the people.
ପୁଣି ଶୁକ୍ର ବସ୍ତ୍ରାଦ୍ନିତ ପବିତ୍ର ଆତ୍ମା ଓ ନଦୀ ଜଳ ଉପରେ ସ୍ଥିତ ବିଭିନ୍ନ ବଂଶ ଜନତା ଯେଉଁ ମନୁଷ୍ୟ ତାଙ୍କୁ ଏକଜଣ କହିଲେ ଜନତାଙ୍କ ଉପରେ ପବିତ୍ର ଆତ୍ମା। ଆରେ ବା ହାଲେଲୁୟା, ପବିତ୍ର ଆତ୍ମା ଅଟନ୍ତି।
Revelation 15:16 says that the thickness of multitudes, the water means thickness of multitudes of people.
ପ୍ରକାଶିତ ବାକ୍ୟ 15:16 ପଦ କହେ ଯେ ବିଭିନ୍ନ ବଂଶ ଓ ଲୋକସମୂହ ଅଟନ୍ତି। ଜଳର ଅର୍ଥ ବିଭିନ୍ନ ବଂଶ ଓ ଲୋକସମୂହ ଏପରି ଅଟେ।
And here's one in white linen waving himself up and down upon the waters with his hand up to heaven, swearing by him that lives forever and ever, when these things happen, time shall be no more.
ତତ୍ପରେ ଏହି ସ୍ଥାନରେ ଶ୍ୱେତ ବସ୍ତ୍ର ପରିହିତ ଜଣେ ବ୍ୟକ୍ତି ଉପସ୍ଥିତ ଅଛନ୍ତି, ଯିଏକି ସ୍ୱୟଂକୁ ତଳ ଉପର କରି ସଞ୍ଚାଳିତ କରୁଅଛନ୍ତି, ତଳ ଉପରେ ଯିବା ଆସିବା କରୁଅଛନ୍ତି, ଆପଣଙ୍କ ହସ୍ତକୁ ଉପରକୋଟିକି ସେପରି କରୁଅଛନ୍ତି। ପୁଣି ନିତ୍ୟ ଜୀବିତଙ୍କ ନାମରେ ଶପଥ କରି କହୁଅଛନ୍ତି ଯେ ଏହିସବୁ ଘଟଣା ଯେତେବେଳେ ଘଟେ ତତ୍ପରେ ସମୟ ଆଉ ଅଧିକ ରହିବ ନାହିଁ। ହାଲେ ଲୁଇଆ।
That when we see these nations breaking and things taking place like that, the mystery of God's already accomplished.
ସମୟ ଆଉ ଅଧିକ ନଥିବ ଏପରି ଶପଥ କରନ୍ତି ଯେ ସକଳ ରାଷ୍ଟ୍ରକୁ ଖଣ୍ଡ ବିଖଣ୍ଡିତ ହେଉଥିବାର ଘଡ଼ିକୁ ଆମେ ଯେତେବେଳେ ଦେଖୁଅଛୁ ସେପରି ଭାବରେ ଘଟଣା ଗୁଡ଼ିକ ଯେତେବେଳେ ଘଟୁଅଛି ତେବେ ତ ପରମେଶ୍ୱରଙ୍କ ନିଗୁଢ ତତ୍ତ୍ୱଟି ସମ୍ପୂର୍ଣ୍ଣ ରୂପେ ସଫଳ ହୋଇସାରିଛି।
What is it, the mystery of God? God in you, the hope of glory shining forth, the baptism of the Holy Spirit.
ପରମେଶ୍ୱରଙ୍କ ନିଗୁଢ ତତ୍ତ୍ୱ ଏହା କ'ଣ ଅଟେ? ମହିମାର ଭରସା। ପରମେଶ୍ୱର ଆପଣଙ୍କ ମଧ୍ୟରେ ଅଛନ୍ତି, ପବିତ୍ର ଆତ୍ମାଙ୍କ ବାପ୍ତିସ୍ମ ଆପଣ ମଧ୍ୟରେ ପ୍ରଜ୍ୱଳିତ ହେଉଛନ୍ତି। ତତ୍ପରେ ସେ କହିଥିଲେ ଏହିସବୁ ଘଟଣା ଯେତେବେଳେ ଘଟିଥାଏ ତତ୍ପରେ ସମୟ ଆଉ ରହିବ ନାହିଁ।
They that know their God, said Daniel, in the last days many shall run to and fro, knowledge shall increase. But they that know their God,
Amen.
Shall do exploits Amen. In the last days.
Amen.
They shall do exploits.
Amen.
ସେମାନେ ଯେଉଁମାନେ ସେମାନଙ୍କ ପରମେଶ୍ୱରଙ୍କୁ ଜାଣନ୍ତି, ଦାନିଏଲ ସେପରି କହିଥିଲେ, ଶେଷ ଦିନମାନଙ୍କରେ ଅନେକ ଏଣେତେଣେ ଧର୍ମମାନ ହେବେ ଓ ଜ୍ଞାନର ବୃଦ୍ଧି ହେବ। କିନ୍ତୁ ଯେଉଁମାନେ ଆପଣଙ୍କର ପରମେଶ୍ୱରଙ୍କୁ ଚିହ୍ନନ୍ତି ସେମାନେ ଯୁଗାନ୍ତର ଦିନମାନଙ୍କରେ ଅଦ୍ଭୁତ କର୍ମମାନ କରିବେ, ସେମାନେ ଅଦ୍ଭୁତ କର୍ମମାନ ସାଧନ କରିବେ।
All over the nation's great campaigns.
Are ba bishwasra adbhuta karma gudika lob paochi samasta bishwa pratyek sthanare aji ratri ba tharak tharak kari bahu bara egudika durbho he paochi pratiti rashtra bibhinna sthanare mahan sabha gudika hebochi।
A blinder seeing the deaf are hearing, the lame's are walking, people of all walks of life are coming in and receiving the Holy Spirit.
ଅନ୍ଧଗୁଡ଼ିକ ଦେଖୁଅଛନ୍ତି, ବଧିରମାନେ ଶୁଣୁଅଛନ୍ତି, ଛୋଟାଟିଏ ଚାଲୁଅଛି, ପ୍ରତ୍ୟେକ ଜୀବନଶୈଳୀର ଜନତା ଭିତରକୁ ଆସୁଅଛନ୍ତି, ସେମାନେ ପବିତ୍ର ଆତ୍ମାକୁ ଲାଭ କରୁଅଛନ୍ତି। କେବଳ ଯେ ଗରିବ ଆଉ ଅପାରଗ ବ୍ୟକ୍ତିଗଣ ପାଇଁ ନୁହେଁ, ମାତ୍ର ଅନ୍ୟାନ୍ୟ ସମ୍ପ୍ରଦାୟ ଲକ୍ଷ ଲକ୍ଷ ସଂଖ୍ୟକ ବ୍ୟକ୍ତିଗଣ ମଧ୍ୟ ଧର୍ମାତ୍ମାକୁ ଲାଭ କରୁଅଛନ୍ତି।
God's taken and put his robe up on each one and given an invitation to the wedding supper.
ପରମେଶ୍ୱର ଆପଣ ସୂକ୍ଷ୍ମ ବସ୍ତ୍ରଙ୍କୁ ଗ୍ରହଣ କରୁଛନ୍ତି, ପୁଣି ତାହାକୁ ପ୍ରତ୍ୟେକ ଜଣଙ୍କ ପରେ ବିସ୍ତାରିତ କରୁଛନ୍ତି, ତତ୍ପରେ ପ୍ରତ୍ୟେକ ଜଣଙ୍କୁ ବିବାହ ଭୋଜକୁ ଆସିବା ନିମନ୍ତେ ନିମନ୍ତ୍ରଣ ଦେଉଛନ୍ତି।
And the great high priest Melchizedek will come someday and we'll eat the communion anew with him in the kingdom of God one of these great glorious days.
ତତ୍ପରେ କୌଣସି ଏକ ଦିନ ଶ୍ରେଷ୍ଠ ମହାଜନକ ମଲ୍କିସେଦକ ଆସିବେ, ତତ୍ପରେ ଏହି ଦିନମାନଙ୍କ ମଧ୍ୟରେ କୌଣସି ଏକ ମହାନ ଦିନରେ ଆମେ ପରମେଶ୍ୱରଙ୍କ ରାଜ୍ୟରେ ଏହି ମଲ୍କିସେଦକଙ୍କ ସହିତ ନୂତନ ରୂପେ ପ୍ରଭୁବୋଧ ଗ୍ରହଣ କରିବୁ। ଆଜ୍ଞା ହଁ, କୌଣସି ଏକ ମହାନ ଦିନରେ ଏକଦା ଏପରି ଏକ ଗୌରବ ଦିନରେ ଆମେ ତାହା ଗ୍ରହଣ କରିବୁ।
Some great day, some marvelous day, time shall be no more.
Are baam, rajya madhyare pravesh karithiba jogu, aji ratri bela mu atyanta anandita ate. Agya ha tahai, konosi eka mahan dinare, konosi eka gauravmoy dinare, samaya avashishta rahinathiba.
See, we come out of eternity. We was before there was a world. Did you know that?
Amen.
ଦେଖନ୍ତୁ, ଆମମାନେ ଅନନ୍ତକାଳ ମଧ୍ୟରୁ ବାହାରି ଆସିଲୁ, ଏଥିପୂର୍ବରୁ କି ଜଗତ ବୋଲି ଏକ ସ୍ଥାନ ପରିଚୟକୁ ଆସେ, ତା ପୂର୍ବରୁ ଆମମାନେ ତହିଁରେ ଥିଲୁ। ଆପଣ ତାହାକୁ ଜାଣିଥିଲେ କି? ପରମେଶ୍ୱର ଆପଣ ପ୍ରତିମୂର୍ତ୍ତିରେ ମନୁଷ୍ୟକୁ ସୃଷ୍ଟି କଲେ।
When the sons of God sang together and the morning stars shouted for joy.
ତୁମେ କେଉଁଠାରେ ଥିଲ? ସେ ଆଇବଙ୍କୁ ଏପରି ପଚାରିଥିଲେ, ଯେତେବେଳେ ଆଇବ ବିଚାର କରିଥିଲେ ଯେ ସେ କିଛି ଜ୍ଞାନକୁ ହାସଲ କରିଥିଲେ ବୋଲି ସେତେବେଳେ ପରମେଶ୍ୱରଙ୍କୁ କହିଥିଲେ, ପଚାରିଥିଲେ, ତୁମେ ଯେତେବେଳେ ଆମେ ଯେତେବେଳେ ପୃଥିବୀର ଭିତ୍ତିମୂଳ ସ୍ଥାପନ କଲୁ ସେତେବେଳେ ତୁମେ କେଉଁଠାରେ ଥିଲ? ଏହାକୁ ଆମ୍ଭେ ସ୍ଥାପନା କଲୁ ଯେତେବେଳେ ପରମେଶ୍ୱର ପୁତ୍ରଗଣ ଏକସଙ୍ଗେ ଗାନ କଲେ, ପୁଣି ପ୍ରଭାତି ତାରାଗଣ ଜୟଧ୍ୱନି କଲେ, ସେତେବେଳେ ତୁମେ କେଉଁଠାରେ ଥିଲ?
The morning stars shouting for joy. Them shining ones shouting for joy. When they seen that someday they would tabernacle here on earth.
Prabhati taragana anandre joy dhani kale. Sei pajjoy dhauta taragana anandre joy dhani kale. Jete vare samane dekhile je. Ekada samane ehi jagata prushtare abastan kari raithile.
And the king Melchizedek would come in the righteousness of God and give his life to redeem us.
ତତ୍ପରେ ରାଜା ମଲ୍କିସେଦକ ପରମେଶ୍ୱରଙ୍କ ଧାର୍ମିକର ସହିତ ଆସିବେ, ପୁଣି ଆପଣଙ୍କ ଜୀବନକୁ ଦାନ କରିବେ, ପରମେଶ୍ୱର ପ୍ରତି ଆମମାନଙ୍କୁ ମୁକ୍ତ କରିବା ନିମନ୍ତେ, ତାଙ୍କର ନିକଟକୁ ପୁଣି ଫେରସ୍ତ କରିବା ନିମନ୍ତେ ସେ ପରିତ୍ରାଣ ସାଧନକୁ ସଫଳ କରିବେ, ଆଉ ବର୍ତ୍ତମାନ ଚିରଦିନ ପାଇଁ ପର୍ଯ୍ୟବେକ୍ଷ ହେଉଥିବା ତାରାଗଣ ଅଟନ୍ତି। ମୁଁ ଜଗତର ଭିତ୍ତିମୂଳକୁ ଯେତେବେଳେ ସ୍ଥାପନ କଲି ସେତେବେଳେ ତୁମେ କେଉଁଠାରେ ଥିଲ? ସେମାନେ ଯେ କାହା ଉପରେ ସ୍ଥିର ଅଟନ୍ତି ସେ କଥା ଜଣାଇ କୁହ, ସେମାନେ କାହା ଉପରେ ଅବସ୍ଥିତ ଅଟନ୍ତି ସେ କଥା ଟିକୁ ମୋତେ କୁହ।
He couldn't stand it. God was there. There you are. Where was you when I laid the foundations of the world?
କହିଥିଲେ ନିଜର କଟିବନ୍ଧନ କରି ଉଠ, ଆଉ ଜଣେ ମନୁଷ୍ୟ ପରି ମୁଁ କଥାବାର୍ତ୍ତା କରିବାକୁ ଚାହେଁ, ପୁଣି ଜଣେ ମୃତକଳ୍ପ ମନୁଷ୍ୟ ପରି ଆଇବ ତାଙ୍କ ସମ୍ମୁଖରେ ଅଧମୁଖ ହୋଇ ପଡ଼ିଗଲେ, ସେ ଏହାକୁ ସହିପାରିଲେ ନାହିଁ। ପରମେଶ୍ୱର ସେଠାରେ ଉପସ୍ଥିତ ଥିଲେ। ଆପଣଙ୍କର ଅବସ୍ଥାଟି ସେଠାରେ ଏ ପ୍ରକାର ଅଟେ। ମୁଁ ଜଗତର ଭିତ୍ତିମୂଳ କେତେବେଳେ ସ୍ଥାପନ କଲି ସେତେବେଳେ ତୁମେ କେଉଁଠାରେ ଥିଲ?
This glorious gospel has been prophesied by the Old Testament prophets. It's come down through the ages. It's shared tonight. It's vindicated by God. She swept the world.
ପୁରାତନ ନିୟମ ଭାବନୀମାନଙ୍କ ଦ୍ୱାରା ଏହି ଅଲୌକିକ ସୁସମାଚାରଟିକୁ ଭାବନୀ କରାଯାଇଥିଲା। ଏହା ଯୁଗ ପରେ ଯୁଗ ହୋଇ ଅଗ୍ରସର କରି ଆସିଅଛି। ଆଜି ରାତିରେ ଏହା ଏହି ସ୍ଥାନରେ ଅବସ୍ଥିତ। ଏହା ପରମେଶ୍ୱରଙ୍କ ଦ୍ୱାରା ପ୍ରକଟିତ ହୋଇଥିଲା, ତାହା ସମ୍ପୂର୍ଣ୍ଣ ଜଗତକୁ ବ୍ୟାପ୍ତ ହୋଇଛି।
They tried to put it out, but try to put out a far more windy day and a dry timber before it. Why, you can't do it. The more you fight at, more winds you give it, harder it'll burn. That's the only thing.
ଏହାକୁ ଦୂରେଇ ଦେବାକୁ, ଏହାକୁ ନିଷ୍କ୍ରିୟ କରିଦେବାକୁ ସେମାନେ ଯତ୍ନ କରିଥିଲେ। ଜଙ୍ଗଲ ମଧ୍ୟରେ ଶୁଖିଲା କାଠରେ ଭରପୁର ଥିବା ସ୍ଥାନକୁ ନିଆଁକୁ ନିଭାଇବା ପାଇଁ ବୃଥା ପ୍ରୟାସ ମାତ୍ର ନୁହେଁ କି, ଯେହେତୁ ଆପଣମାନେ ଏହା ଆଦୌ ନିଭାଇ ପାରନ୍ତି ନାହିଁ। ଯେତେ ଅଧିକ ଯତ୍ନ ସହିତ ଆପଣ ଏହାକୁ ଏହା ପାଇଁ ପରିଶ୍ରମ କରନ୍ତି, ସେତେ ଅଧିକ ପବନ ଆପଣ ଏହା ଉପରେ ପ୍ରହେତ କରାନ୍ତି। ଯେତେ ଅଧିକ ପବନକୁ ଆପଣ ଏହା ଉପରେ ବହାନ୍ତି, ସେତେ ହୁ ହୁ ହୋଇ ଏହା ଅଧିକ ଭୀଷଣ ହୋଇ ଜଳିବ, ତାହା ଏକମାତ୍ର ବିଷୟ ଅଟେ।
We used to have a little fire out in the mountains when I used to try to make a fire burn early in the morning. I'd get out there and throw some sticks on it and go to smoking. I know as sure as there's a little smoke, there's fire there somewhere.
ସେଠାରେ ପାହାଡ଼ ଗୁଡ଼ିକର ଅଞ୍ଚଳରେ ଆମମାନେ ଏକ ଛୋଟ ଧରଣର ନିଆଁ ବିଷୟକୁ ଲାଭ କରିଥିଲୁ। ଯେତେବେଳେ ଖୁବ୍ ପ୍ରଭାତ ସମୟରେ ମୁଁ ନିଆଁ ଜଳାଇବାକୁ ଚେଷ୍ଟା କରୁଥିଲି, ସେହି ସ୍ଥାନକୁ ମୁଁ ଚାଲି ଯାଉଥିଲି, ପୁଣି ନିଆଁ ଉପରେ କିଛିଟା କାଠକୁ ପକାଇ ଦେଉଥିଲି, ସେଗୁଡ଼ିକ ଧୂଆଁ ବାହାରିବାରେ ଲାଗୁଥିଲା। ମୁଁ ସେ କଥାକୁ ଜାଣେ ଯେ ଯେତେ ନିଶ୍ଚିତ ସହିତ ସେହି ସ୍ଥାନରେ କିଛିଟା ଧୂଆଁର ଆଭାସ ରହିଛି, ସେତେବେଳେ ଯେକୌଣସି ସ୍ଥାନରେ ନିଆଁର ସ୍ଥିତି ଅବଶ୍ୟ ରହିଛି। କେବଳ ଗୋଟିଏ ମାତ୍ର କାର୍ଯ୍ୟ ଯାହାକୁ ମୋତେ କରିବାକୁ ଥିଲା ତାହା ଏହିକି ଯେ ମୋତେ ନିଜର ମୁଣ୍ଡର ଟୋପି ଖୋଲି ପକାଇବାକୁ ଥିଲା, ପୁଣି ତଦ୍ୱାରା ଏହାକୁ ଲଗାତାର ଭାବେ ପଙ୍ଖା କରିବାକୁ ଥିଲା, ତେବେ ଯାଇ ଏହା ପୁଣି ଜଳି ଉଠିଥିଲା।
That's what the church needs today is another fanning of their mighty rushing wind like fell over the Pentecost to fan it back into faith again to receive the Lord Jesus Christ at his coming in glory.
ତାହାହି ଯାହାକି ମଣ୍ଡଳୀ ଆଜିକାଲି ଆବଶ୍ୟକ କରେ, ତାହାକି ପେଣ୍ଟିକୋଷ୍ଟ ଦିନ ଯେଉଁ ପ୍ରଚଣ୍ଡ ଶକ୍ତିଶାଳୀ ପବନ ବହିଥିଲା ତାହାର ଅନ୍ୟ ଏକ ପବନର ପ୍ରଭାବକୁ ଦରକାର କରେ। ଏହାକୁ ବିଶ୍ୱାସରେ ପୁନର୍ବାର ଉତ୍ତେଜିତ କରିବାର ଆବଶ୍ୟକତା ରହିଛି। ତତ୍ପରେ ମହିମାରେ ଆପଣାର ଆଗମନ କରୁଥିବା ସମୟରେ ପ୍ରଭୁ ଯୀଶୁ ଖ୍ରୀଷ୍ଟଙ୍କୁ ଗ୍ରହଣ କରିବାର ଉଦ୍ଦେଶ୍ୟଟି ନିହିତ ହୋଇ ରହିଛି।
Mysterious things are happening. Earthquakes in diverse places. Tidal waves breaking the bank, just like Jesus said would do. Man's heart failing. Fear.
ଲକ୍ଷ୍ୟ କରନ୍ତୁ, ଚିହ୍ନଗୁଡ଼ିକ, ଅଦ୍ଭୁତ କର୍ମଗୁଡ଼ିକ, ଅଲୌକିକ ଘଟଣାଗୁଡ଼ିକ ପୁଣି ଘଟୁଅଛି। ବିଭିନ୍ନ ସ୍ଥାନରେ ଏକାଧିକ ଭୂମିକମ୍ପ ହେଉଅଛି। ସାମୁଦ୍ରିକ ଜୁଆର କୂଳକୁ ଲଙ୍ଘନ କରୁଛି। ଯେପ୍ରକାର ଧରଣର ଘଟଣାମାନ ଘଟିବ ବୋଲି ଯୀଶୁ କହିଥିଲେ, ଠିକ ତାହା ହିଁ ଘଟୁଅଛି। ଲୋକମାନଙ୍କ ହୃଦୟ ଭୟରେ କମ୍ପୁଅଛି।
What will take place in a few hours? The whole world will be annihilated. While we have been in the presence of God for, if the Lord drops out of the plane, that's right.
ଭୟ ଆରେ ବା କିଏ ସର୍ବପ୍ରଥମେ ଧାତୁରେ ପ୍ରସ୍ତୁତ ବୋମାଟିକୁ ପକାଇବାକୁ ଯାଉଅଛି? କଣ ଭୀଷିକା ଘଟିବ? ଖେଳବା ସମୟରେ ସମସ୍ତ ବିଶ୍ୱ ଧ୍ୱଂସ ହୋଇଯିବ, ଯେହେତୁ ଏଥିପୂର୍ବେ କି ଉଡ଼ାଜାହାଜରୁ ଯେକୌଣସି ବସ୍ତୁ ଆଉ କଦାପି ନ ପଡ଼ିବା ପୂର୍ବରୁ ଆମେ ପରମେଶ୍ୱର ସମ୍ମୁଖରେ ପ୍ରସ୍ତୁତ ଥିବୁ। ତା ନିରାଟ ସତ କଥା ଅଟେ। ଏହା କଣ ହୋଇ ଦେଖାଯିବ? ଏହା ତ ଅନ୍ୟ କିଛି ହେବ ନାହିଁ, କେବଳ ଶରୀରର ସେହି ପୁରାତନ ବସ୍ତ୍ରକୁ ଆମେ ଖୋଲି ପକାଇବୁ, ଆମମାନେ ଉତାରି ପକାଇବୁ, ପୁଣି ଉଠିବୁ, ଆଉ ଚିରସ୍ଥାୟୀ ପୁରସ୍କାର ଅଧିକାର କରିବୁ। ପୁଣି ଶୂନ୍ୟମଣ୍ଡଳକୁ ଅତିକ୍ରମ କଲାବେଳେ ଚିତ୍କାର କରିବୁ, ବିଦାୟ ବିଦାୟ ପ୍ରାର୍ଥନାର ଶୁଭବେଳା। ଏହି ସବୁ ଲୋପ ପାଇଯିବ, ପୁଣି ଆମମାନେ ସ୍ୱଗୃହକୁ ଫେରିଯିବୁ, ଏହି ପୁରାତନ ଶରୀରକୁ ପରିତ୍ୟାଗ କରିବୁ, ଗୋଟିଏ ମୁକୁଟ ପୁଣି ସୂକ୍ଷ୍ମ ବସ୍ତ୍ର ନିମନ୍ତେ ସେଠାରେ ଏହା ପରିବର୍ତ୍ତିତ ହେବ, ତାହା କଦାପି ନିସ୍ତେଜ ହେବ ନାହିଁ।
Turn back from an old man and old woman to a young person to live forever and ever, outshining immortality to walk up and down the streets of glory in the presence of the Lord Jesus Christ. Saying glory to God in the highest. He has done great things in our midst.
ଜଣେ ବୃଦ୍ଧ ବ୍ୟକ୍ତି ପୁଣି ଜଣେ ବୃଦ୍ଧା ନାରୀଙ୍କ ଅବସ୍ଥାରୁ ପରିବର୍ତ୍ତନ ହୋଇ ଏକ ଯୁବକ ରୂପରେ ବଦଳିଯିବୁ। ଚିରଦିନ ପାଇଁ ଜୀବିତ ରହିବା ନିମନ୍ତେ, ପ୍ରଜ୍ୱଳିତ ଅବସ୍ଥାରେ ରହିବା ନିମନ୍ତେ, ପୁଣି ଅସୀମତାକୁ ପରିଧାନ କରିବା ନିମନ୍ତେ, ତତ୍ପରେ ପ୍ରଭୁ ଯୀଶୁଙ୍କ ଉପସ୍ଥିତିରେ ବାସ କରି ସେ ଗୌରବମୟ ସମାରୋହରେ ରାଜମାର୍ଗଗୁଡ଼ିକୁ ବୁଲାବୁଲି କରିବା ନିମନ୍ତେ ବଦଳିଯିବୁ।
While we're in the journey today with God's power vindicating everything on every hand, let's look around and see where we're at.
ଉର୍ଦ୍ଧସ୍ତ ପରମେଶ୍ୱର ଉଦ୍ଦେଶ୍ୟରେ ମହିମା କରନ୍ତୁ, ସେ ଆମ ମଧ୍ୟରେ ମହତ୍ କର୍ମ ସାଧନ କରିଛନ୍ତି।
Look at the fig tree putting forth buds. Look at the other trees putting forth buds. Amen. Look at the nations putting forth buds. Look at the Holy Ghost Church putting forth buds. Look at Pentecost repeating. Come back. Same signs and wonders. Hallelujah. Shall we pray?
ଆଜି ଯାତ୍ରା ପଥରେ ଆମେ ଯେତେବେଳେ ଅବସ୍ଥିତ, ତତ୍ପରେ ପ୍ରତ୍ୟେକ କୋଣରେ ପରମେଶ୍ୱରଙ୍କ ସହିତ ଥାଇ ସବୁକିଛି ବିଷୟ ପ୍ରବର୍ତ୍ତ ହେଉଅଛି। ତେବେ ଆସୁ ଆମେ ଚାରିଆଡ଼କୁ ଦୃଷ୍ଟି ପକାଇ ଦେଖୁ, ପୁଣି ଆମେ ଯେ କେଉଁ ସ୍ଥାନରେ ଆସି ଉପସ୍ଥିତ ହେଉଛୁ ସେ କଥା ଲକ୍ଷ୍ୟ କରୁ। ଡିମ୍ବିରି ଗଛଟି ଯେ ଆପଣଙ୍କର କୋମଳ ପତ୍ରକୁ ପ୍ରଲୋଭିତ କରେ ସେ କଥାକୁ ଧ୍ୟାନ ଦିଅନ୍ତୁ। ଅନ୍ୟାନ୍ୟ ବୃକ୍ଷ ଗୁଡ଼ିକ ଯେ ନିଜର ପତ୍ରକଳାକୁ ପ୍ରଲୋଭିତ କରନ୍ତି ସେ କଥାକୁ ଲକ୍ଷ୍ୟ କରନ୍ତୁ। ପବିତ୍ର ଆତ୍ମାଙ୍କର ମଣ୍ଡଳୀଟିଏ ଯେ ଆପଣଙ୍କ ପତ୍ରଗୁଡ଼ିକୁ ପ୍ରଲୋଭିତ କରେ ସେ କଥାକୁ ଧ୍ୟାନ ଦିଅନ୍ତୁ। ପେଣ୍ଟିକସ୍ ଯେ ପୁନଶ୍ଚ ଦୋହରା ଯାଉଅଛି, ସେହି ସମାନ ଧରଣର ଚିହ୍ନଗୁଡ଼ିକ ପୁଣି ଅଦ୍ଭୁତ କର୍ମଗୁଡ଼ିକ ଯେ ଫେରିଆସୁଅଛି ସେଗୁଡ଼ିକ ଆଡ଼କୁ ଧ୍ୟାନ ଦିଅନ୍ତୁ। ହାଲେଲୁୟା। ଆସନ୍ତୁ ଆମେ ପ୍ରାର୍ଥନା କରିବା।
Heavenly Father, we thank thee tonight for the power of the resurrection of Jesus Christ, for his great supreme being, for his anointing of the Holy Ghost.
ସ୍ୱର୍ଗସ୍ଥ ପିତା, ଆଜିର ରାତ୍ରିକାଳରେ ଆମମାନେ ଆପଣଙ୍କୁ ଯୀଶୁ ଖ୍ରୀଷ୍ଟଙ୍କର ପୁନରୁତ୍ଥାନର ସମର୍ଥନ ପାଇଁ ଧନ୍ୟବାଦ ଦେଉ। ତାଙ୍କର ମହିମା ବଳ ସମର୍ଥର ଶ୍ରେଷ୍ଠ ସତ୍ତା ନିମନ୍ତେ ତାଙ୍କ ପବିତ୍ରାତ୍ମାଙ୍କ ଅଭିଷିକ୍ତ ସମର୍ଥ ପାଇଁ ଧନ୍ୟବାଦ ଦେଉ।
We thank thee because that he shared now a living, ever living, making intercessions upon our confession.
ଆମମାନେ ଆପଣଙ୍କୁ ଏଥିପାଇଁ ଧନ୍ୟବାଦ ଦେଉ ଯେହେତୁ ସେ ଏଇଠାରେ ଉପସ୍ଥିତ ଅଛନ୍ତି ଜଣେ ଜୀବିତ ସର୍ବଦର ଜୀବିତ ପୁଣି ଆମମାନଙ୍କ ନିମନ୍ତେ ଆମମାନଙ୍କ ପାପ ସ୍ୱୀକାରୋକ୍ତି ଉପରେ ସକଳ ମଧ୍ୟସ୍ଥତାର କର୍ମକୁ କରୁଅଛନ୍ତି
We thank thee for his healing power that snatched us as firebrands, Lord, brought us from the grave, has raised us up and renewed our strength and given us power that we might go forth and shine here in his darkness. We thank thee for this.
Ammane apanku tankar aarogyakari samartha pai dhanyabad dau. He prabhu ja ke ammanku parjalita agnira bolaru chhalai anichanti kabar madhyaru ammanu kali anithile ammanku ଉଠାଇ ଆଣିଥିଲେ ପୁଣି ଆମମାନଙ୍କର ସମର୍ଥକୁ ନୂତନୀକୃତ କରିଥିଲେ ପୁଣି ଆମମାନଙ୍କୁ ଶକ୍ତି ଦେଇଥିଲେ ଯେପରିକି ଆମମାନେ ତଦ୍ୱାରା ଆଗକୁ ବଢ଼ୁ ପୁଣି ଏହି ଅନ୍ଧକାର ମଧ୍ୟରେ ଜ୍ୟୋତିର୍ମୟ ହେଉ ଏହା ପାଇଁ ଆମେ ଆପଣଙ୍କୁ ଧନ୍ୟବାଦ ଦେଉ
Father, we pray that you'll bless everyone that's unsaved. Bless all the saved. Grant it, Father. Heal all the sick. Get glory.
ପିତା ଆମମାନେ ପ୍ରାର୍ଥନା କରୁ ଯେଉଁମାନେ ଉଦ୍ଧାର ପାଇଛନ୍ତି ସେ ସମସ୍ତଙ୍କୁ ଆପଣ ଆଶୀର୍ବାଦ କରିବେ ପ୍ରତ୍ୟେକ ଉଦ୍ଧାର ପ୍ରାପ୍ତଗଣଙ୍କୁ ଆଶୀର୍ବାଦ କରନ୍ତୁ ହେ ପିତା ଏହାକୁ ପ୍ରଦାନ କରନ୍ତୁ ପ୍ରତ୍ୟେକ ପୀଡିତ ବ୍ୟକ୍ତିଙ୍କୁ ସୁସ୍ଥ ପ୍ରଦାନ କରନ୍ତୁ ଗୌରବ ଗ୍ରହଣ କରନ୍ତୁ
Bless this little tabernacle. Bless the people. Bless Brother Neville, the pastor. Bless all the deacons, the trustees. Grant it, Lord. Lay your healing hands upon them.
ଏହି ଛୋଟ ଆରାଧନାଳୟକୁ ଆଶୀର୍ବାଦ କରନ୍ତୁ ଜନତାଙ୍କୁ ଆଶୀର୍ବାଦ କରନ୍ତୁ ପାଳକ ମହାଶୟ ଭାଇ ନେଭିଲଙ୍କୁ ଆଶୀର୍ବାଦ କରନ୍ତୁ ପ୍ରତ୍ୟେକ ଡିକନଙ୍କୁ ପ୍ରତ୍ୟେକ ଟ୍ରଷ୍ଟିସ୍କୁ ଆଶୀର୍ବାଦ କରନ୍ତୁ ପ୍ରଭୁ ଏହାକୁ ପ୍ରଦାନ କରନ୍ତୁ ସେମାନଙ୍କ ଉପରେ ଆପଣଙ୍କର ଆରୋଗ୍ୟକାରୀ ହସ୍ତକୁ ଥୋଇ ଦିଅନ୍ତୁ ତତ୍ପରେ ଶୟତାନ ଯଦି ଭିତରକୁ ଚାଲି ଆସେ ପୁଣି ଛୋଟ କାଟ ଭେଦଭାବକୁ ସୃଷ୍ଟି କରେ ହେ ପ୍ରଭୁ ଏହାକୁ ସୁସ୍ଥ କରି ପକାନ୍ତୁ ଗିଲିଅଦ୍ର ବାମରେ ଏହାକୁ ଦୂରେଇ ଦିଅନ୍ତୁ ପ୍ରଭୁ ଏହାକୁ ଦାନ କରନ୍ତୁ ସେମାନଙ୍କ ଉପରେ ଅଭିଷିକ୍ତ ହୋଇଥିବା ତେଲକୁ ଢାଳି ଦିଅନ୍ତୁ ସେମାନଙ୍କୁ ହୃଦୟରେ ବିନମ୍ର ପୁଣି ପ୍ରାଣରେ ପ୍ରେମମୟ କରି ପକାନ୍ତୁ ପ୍ରଭୁ ଯୀଶୁଙ୍କର ପଦାଙ୍କର ଚିହ୍ନକୁ ସେମାନେ ଯେପରି ଅନୁସରଣ କରି ତହିଁରେ ଗମନାଗମନ କରନ୍ତି ଶାରୀରିକ ଦୁର୍ବଳତା ଗୁଡ଼ିକ ସେମାନଙ୍କ ପ୍ରତି ଘଟେ ଆଉ ସେମାନେ ଅସୁସ୍ଥ ହୋଇ ପଡ଼ନ୍ତି ପରମେଶ୍ୱର ଦୂତ ସେମାନଙ୍କ ନିକଟରେ ଆସି ଯେପରି ଠିଆ ହୋଇପାରନ୍ତି ଯୀଶୁ ଖ୍ରୀଷ୍ଟଙ୍କ ରକ୍ତକୁ ଲଗାଇଦେବାକୁ ସେପରି କରିପାରନ୍ତି ଏହାକୁ ପ୍ରଦାନ କରନ୍ତୁ ସକଳ ପିଲାକୁ ସୁସ୍ଥ କରନ୍ତୁ
Help me, Lord, as I break out down into the fields, seeing those great need, what I need in the day. Millions have died, 144,000 heathens died today without knowing Christ. Help me, dear God.
Hey, Prabhu, mujhe tere prachar khetra gudiko madhye ko pravesh kare, mate sahajya karantu. Sei mahan avashyakta gudiko dekhuthiba karanaru, mate sahajya karantu. Ehi samaya pai, konosi ek bishayar avashyakta rahichi, lakhya lakhya sankhya lok ମୃତ୍ୟୁବରଣ କରୁଛନ୍ତି ଆଜି 144,000 ସଂଖ୍ୟକ ଲୋକ ବିଜାତୀୟ ମୃତ୍ୟୁବରଣ କରିଥିଲେ ଖ୍ରୀଷ୍ଟଙ୍କୁ ନ ଜାଣିବାରୁ ସେପରି ହୋଇଛନ୍ତି ପ୍ରିୟ ଈଶ୍ୱର ମୋତେ ସାହାଯ୍ୟ କରନ୍ତୁ
Granted, Father, until that time, may health and strength be ours, for we ask it in Jesus' name. Amen.
Amen.
ଆମ ସମସ୍ତଙ୍କୁ ସମବତ ରୂପେ ଆଶୀର୍ବାଦ କରନ୍ତୁ ତତ୍ପରେ କୌଣସି ଏକ ଦିନ ହେ ପ୍ରଭୁ ସେହି ସ୍ଥାନରେ ଆମମାନଙ୍କୁ ଏହି ଜଗତ ମଧ୍ୟରୁ ଉଠାଇ ନିଅନ୍ତୁ ପୁଣି ସୁଦୂର ସ୍ଥାନରେ ପ୍ରଭୁ ଯୀଶୁଙ୍କଠାରେ ରହି ସେହି ସ୍ୱର୍ଗୀୟ ସ୍ଥାନମାନଙ୍କ ଆମମାନଙ୍କ ସହିତ ଆପଣ ସିଂହାସନ ଉପରେ ପ୍ରବେଶ କରନ୍ତୁ ହେ ପିତା ଏହାକୁ ପ୍ରଦାନ କରନ୍ତୁ ସେହି ଘଡ଼ିଟି ଉପସ୍ଥିତ ହେବା ପର୍ଯ୍ୟନ୍ତ ସକଳ ସୁସ୍ଥ ଶରୀର ପୁଣି ଶକ୍ତି ଆମମାନଙ୍କ ଅଂଶ ହେଉ ଯେହେତୁ ଯୀଶୁଙ୍କ ନାମରେ ଆମମାନେ ଏହାକୁ ଯାଚନା କରୁ ଆମେନ୍
Oh, I want to see him. I want to look upon his face, there to sing forever of his saving grace. On the streets of glory, let in my heart, I gaze all back. Just a moment. How many Methodists is here? Raise up your hands. Methodists? How many Baptists is here? Raise up your hands. How many Presbyterians here? Raise up your hands. How many Nazarenes? Raise up your hands. How many Pentecostals? Raise up your hands. How many Lutherans? Raise up your hands.
Kebolo murtaka pai samara karantu. Kete jana Methodist etara posto santi. Methodist karam. Nija nijara hato upara kuthantu. କେତେ ଜଣ ବ୍ୟାପ୍ଟିଷ୍ଟ ଏଠାରେ ପ୍ରସ୍ତୁତ ଅଛନ୍ତି ନିଜ ନିଜର ହସ୍ତ ଉପରକୁ ଉଠାନ୍ତୁ କେତେ ଜଣ ପ୍ରେସବିଟେରିଆନ୍ ଏଠାରେ ଉପସ୍ଥିତ ଅଛନ୍ତି ନିଜ ନିଜର ହସ୍ତକୁ ଉପରକୁ ଉଠାନ୍ତୁ କେତେ ଜଣ ନାଜରିନ୍ ଉପସ୍ଥିତ ଅଛନ୍ତି ନିଜ ନିଜର ହସ୍ତକୁ ଉପରକୁ ଉଠାନ୍ତୁ କେତେ ଜଣ ପେଣ୍ଟିକଷ୍ଟ୍ରାଲ ଉପସ୍ଥିତ ଅଛନ୍ତି ନିଜ ନିଜର ହସ୍ତ ଉପରକୁ ଉଠାନ୍ତୁ କେତେ ଜଣ ଲୁଥରାନ୍ ଉପସ୍ଥିତ ଅଛନ୍ତି ନିଜ ନିଜ ହାତ ଉପରକୁ ଉଠାନ୍ତୁ
We were all here, look, a great big group mixed up, all sitting in one place in heavenly places, rejoicing in a blessing.
Bhala katha, amare samaste ethare upasthito achun. Eka birata dala ko dekhantu, milimishya santi, samaste gotiya sthanre basanti, sargya sthana korikare, ashirvad madhyare rahi, bada anandito heusanti.
I want the Methodists to shake hands with the Baptists with the Lutherans. Turn around and shake one of their hands and turn back this way. Now if you're saying
Bartaman mo ichcha kare je Methodist gana Baptist man sahita karamardan karantu. Seipari Baptist gana Lutheran man sahita karamardan karantu. Etare prosper ko buli parantu. Aau ekugare ko sahita karamardan karantu. Puni ei gita juga amma etare gana karu. Bartaman ei disala ko Bully Poronto.
Appointing souls to Calvary, to a crimson flow. A ring of arrows makes my soul proud with a happy head. Above my love, leads me on to him I was made. Oh, I love to see him. Look upon his face. A fair and safe forever. Long his saving grace.
ତା ଆପଣମାନଙ୍କୁ ଶାନ୍ତି ଅନୁଭବ କରାଏ ନାହିଁ କି ଏହା ଆପଣମାନଙ୍କୁ ଅନୁଭବ କରାଏ ନାହିଁ କି ଯେପରି ଆପଣମାନେ ସମସ୍ତେ ଉତ୍ତମ ଅଟନ୍ତି
How many Christians is here? Raise your hand. Amen. Everybody believes on the Lord Jesus Christ. Raise up your hand.
Amen.
Oh, what a wonderful thing.
କେତେ ଜଣ ଖ୍ରୀଷ୍ଟିଆନ ଏଠାରେ ଉପସ୍ଥିତ ଅଛନ୍ତି ନିଜ ନିଜ ହସ୍ତକୁ ଉପରକୁ ଉଠାନ୍ତୁ ସେହି ପ୍ରତ୍ୟେକ ବ୍ୟକ୍ତି ଯେଉଁମାନେ ପ୍ରଭୁ ଯୀଶୁ ଖ୍ରୀଷ୍ଟଙ୍କୁ ବିଶ୍ୱାସ କରନ୍ତି ନିଜ ନିଜ ହସ୍ତ ଉପରକୁ ଉଠାନ୍ତୁ ଓ ଚମତ୍କାର କେତେ ବିଚକ୍ଷ ବିଷୟ ଅଟେ
As we go from our different homes, let's go with prayer now. Let's sing our good old dismissing song. How many knows it? Take the name of Jesus with you. Everybody together now, let's sing.
ବର୍ତ୍ତମାନ ଆମେ ଯେତେବେଳେ ଅଲଗା ହେଉ ଆମମାନଙ୍କର ବିଭିନ୍ନ ବାସଗୃହ ଆଡ଼କୁ ଆମେ ଯେତେବେଳେ ଚାଲିଯାଉ ଆସନ୍ତୁ ପ୍ରାର୍ଥନା ସହିତ ଯିବା ଏତେବେଳେ ଆମମାନଙ୍କ ଅତି ପୁରୁଣା ସାଙ୍ଗ କରିବାର ଗୀତଟିକୁ ଆସନ୍ତୁ ଗାଇବା ଏହାକୁ କେତେଜଣ ବ୍ୟକ୍ତି ଜାଣନ୍ତି ଯୀଶୁଙ୍କ ନାମଟିକୁ ସଙ୍ଗ କରି ନିଅ ବର୍ତ୍ତମାନ ସମସ୍ତେ ସମବତ ହୋଇ ଗାନ କରନ୍ତୁ ଆସନ୍ତୁ ଗାନ କରିବା
ଠିକ
ଆପଣମାନଙ୍କୁ କହିବାକୁ ଇଚ୍ଛା କରେ ତାହା ଏଇଠାରେ ରହିଛି।
Amen.